ॐ नमो भगवते वासुदेवाय। श्रीमद् भगवद गीतार प्रथम अध्याय मान श्रवण करुछे। अर्जुन की बड़ी वर्णाश्रम विभाग हिसाब से साधारण भाव सामाजिक प्रचलित जो प्रथा रही से हिसाब से युक्ति कर किंतु भगवान इच्छा जी जगतर जति प्रकार धर्म रही जिते प्रकार ज्ञान न्याय दर्शन ये भगवान द्वारा सृष्ट किंतु यार ऊर्धर हूँ भगवान शरण जीवा भगवान आदेश को पालन करवा जगतर जगतिक लोक मानी न्याय अन्याय अच्छी इटा ठीक इटा भूल किंतु भगवान शरण जमी अर्जुन बहुत किसी बध कले हनुमान बहुत किसी लोक बहुत किसी सैन्य मान बध कर जगतिक न्याय दृष्टि एगुड़ी भूल पाप जगतिक जगतर जो नियमटा से भगवान पाखे लगे धर्म अति सूक्ष्म धर्म मार्गटा अति सूक्ष्म से जो मान बुद्धि हूँ सूक्ष्म से मैंने धर्म मार्ग को बुझीपर ठीक भूल विचार रखिले भी तुम धर्म बुझीपर सूक्ष्म जार सूक्ष्म विचार अच्छे जापर जगत यह भाव तैयारी करते ठीक रे किए रहीपर कहीं ना कि भूल करदे सब गुणजुक्त जीव मान ठीक भूल रही तो ये जगतिक विचार कि धर्मर जो विचार से सूक्ष्म धर्म गति हूँ अति सूक्ष्म से महाजन जेन गत सपन्ता से जो कहले से शब्द जो लगे धर्म से तत्व निहित गुहाय अति गुहतम जिनस ना महाजन जेन गत सपन्ता महाजन मान केवल पंथा जानते सूक्ष्म गति जिन तेणु जगतिक दृष्टि से युक्ति कर वयस्क लोक मैंने से मैंने कूल धर्म को सुरक्षा दिखती बाड़क को सुरक्षा दिखती स्त्री को सुरक्षा दिखती जदि से न रे आम पुरुष होमें घर गृहर गृहपति आम से बद्ध करूँ आम स्त्री मैंने आम कहीं मानवे धर्मर जो व्यतिक्रम हो धर्म को लोक जो मानुना धर्मर गोटे बल रही न्यायर बल रही सत्यर बल रही ना बोल कि नुहे जो तुम पुराण खेल सत्यर महिमा रही दयार महिमा रही सबुतर महिमा रही आम जी कि न मानवा आम कि धर्म धर्म आम ग्रहण करम कि नियम को मान ना से किसी तुमको भैल लगे कि मूल्यवान लगे सबुतर मूल्य रही जगतिक दृष्टि आम देखिए सब जिन मूल्य रही जी जो स्तर से सी स्तर जमीन पितामातार सेवार मूल्य अच्छे कि नहीं पितामातार सेवार मूल्य अच्छे पितार सेवार मूल्य अच्छी मातार सेवार मूल्य अच्छी देशर सेवार मूल्य अच्छी सबुतर मूल्य रही जी जो स्तर से स्तर से सी फलटा पाइब देवादेवी सेवा कले तार मूल्य रही कि तुम्हें देश सेवक है देशर सेवा कर ठकु थो तर मूल्य रही तुम उल्टा जेल को जीव जे जो स्तर में किसी जे जो स्तर रही से धर्मटा सठिक भाव पालन करवा आवश्यक भगवान जो अर्जुन को शिक्षा दौरान ये सर्वधर्म प्रति आत्मधर्म कथा शिक्षा दौरान तो अर्जुन क्या रेफर कर सर्वधर्म कथ जी जो स्तर अच्छे से स्तर धर्मटा को सठिक भाव पालन करवा दरकार सब बड़े से धर्मटा पालन करहबन मानने सब आम जो स्तर रही आम से स्तर विचार करवा जे आम ऊर्धर अच्छा विचारटा हूँ अलग समस्त निज निज स्तर ने जे जो स्तर रे गोटे अफिस तार गोटे पिओन रही पिओन तार पिओन स्तर काम करीचर टीचर काम कर हेडमास्टर हेडमास्टर काम कर समस्त लेवल अच्छा कम टाक सी करा पड़ो कृष्ण जो भगवान कृष्ण जो गीतार जो उपदेश देवे अर्जुन को गीता ज्ञान जो देवे आत्मज्ञानटा जो देवे तार उद्देश्य हूँ जीवर एकमात्र कर्तव्य हूँ देश धर्म जातिर धर्म शरीर धर्म मनर धर्म ये सनातन धर्म नुहे ये आत्मधर्म नुहे एटा गोटे औपाधिक धर्म एटा गोटे उपाधि ଈଶ୍ୱରରେ ଏଇ ଧର୍ମଟାକୁ ଆମକୁ ଗୁରୁତ୍ୱ ଲାଗୁଛି, କିନ୍ତୁ ଈଶ୍ୱର ଯେହେତୁ ଅନିତ୍ୟ, ଧର୍ମଟା ବି ଅନିତ୍ୟ, ଶାରୀରିକ ଧର୍ମଟା ଅନିତ୍ୟ। ଆଉ ଏଇ ଧର୍ମଟାକୁ ବି ପାଳନ କରିବା, ବର୍ଣ୍ଣାଶ୍ରମ ଧର୍ମର ଯେଉଁ ସିଷ୍ଟମ ରହିଛି ତାକୁ ପାଳନ କରିବା ବି ବହୁତ କଷ୍ଟ, ସମସ୍ତେ ଠିକ ଠିକ ଭାବରେ ନିଭେଇବା ବି ବହୁତ କଷ୍ଟ, କାହିଁକି ଧର୍ମଟା ଚେଞ୍ଜେବୁଲ ହଉଛି ସର ହିସାବରେ। ବାଳକ ବେଳେ ଯାହା ତୁମେ ଥିଲ, ତୁମର ଯେଉଁ ଧର୍ମଟା ଥିଲା, ଯୁବକ ହେଇ କ'ଣ କ'ଣ ସେଇ ଧର୍ମ, ବାଳକ ବେଳେ ମା ସେବା କରୁଛି, ବାପା ସେବା କରୁଛି, ଯୁବକ ହେଇଗଲେ ବାପା ମା ସେବା ଆଶା କରୁଛନ୍ତି, ବିବାହ ହେଇଗଲେ ଧର୍ମ ବଦଳିଲା। ଗୋଟେ ବର୍ଣ୍ଣାଶ୍ରମ ଧର୍ମ ଯେଉଁ ଶରୀର ଧର୍ମଟାକୁ ପାଳନ କରିବା ଏଇଟା ବି କଷ୍ଟ, ଯିବର ସେ ଯଦି ଭଗବାନଙ୍କର ନୀତିକୁ ପାଳନ ନ କରିବେ ସେ ବି କରିପାରିବେ। ପିଲାଟା ଛୋଟ ପିଲାବେଳେ ଥିଲା, ବାପା ମା ତାକୁ ତା ପ୍ୟାଣ୍ଟ ସଫା କରିଦେଉଥିଲେ, ଲୁଗା ସଫା କରିଦେଉଥିଲେ, ତାକୁ ବାଥରୁମ୍ ନେଉଥିଲେ, ସେ ବଢ଼ିଗଲା ପରେ ତାକୁ ହୁଏତ ନିଜ କାମ ନିଜେ କର, ତା ଧର୍ମ ବଦଳିଲା। ବିବାହ ହେଇଯିବ, ତା ଧର୍ମ ବଦଳିଲା, ସେ ବର୍ତ୍ତମାନ ଦାୟିତ୍ୱ ନବ, ସ୍ତ୍ରୀର ଦାୟିତ୍ୱ ନବ, ପିତାର ଦାୟିତ୍ୱ ନବ, ସବୁ ଚେଞ୍ଜେବୁଲ ହଉଛି ନା। ଆଉ ମଣିଷର ଜନ୍ମଟାକୁ, ମଣିଷକୁ ଏମିତି ଗୋଟେ ତାକୁ ଗୋଟେ ସେ କୁହାଯାଏ ଗୋଟିଏ ଆକ୍ଟର ନୁହେଁ, ତାକୁ ମଲ୍ଟିପୁଲ ଆକ୍ଟର ହବାକୁ ପଡ଼ିବ। ଏ ଯେଉଁ ଦେଖୁନା ଯୋଉ ଭିଲିଆନ, ସେ କଣ କରୁଛି ଭାବିଲେ, ଭିଲିଆନ ଭିଲିଆନ ଲୋନ୍ କରିବ ନା, ଆଉ ତାକୁ କମେଡ଼ିଆ ଲୋନ୍ କରି ସେ ପାରିବ, କମେଡ଼ିଆ କମେଡ଼ିଆ ଲୋନ୍ କରିବ, ସେ ଜଣେ ଜଣେ ଅଛନ୍ତି କୋଉଠି ମଲ୍ଟି ଆକ୍ଟର ସେ ଦୁଇଟା କାମ କରିପାରନ୍ତି, ନହେଲେ ମୋଷ୍ଟଲି ସେମାନେ ଗୋଟେ ସାଇଡ୍ କାମ କରିବେ। ବହୁ ଗୁଣ ସମ୍ପନ୍ନ ମଣିଷ ତ ବହୁତ ଜଗତରେ କମ୍, ସବୁ କାମଟା କରିପାରୁଥିବେ, ଯେମିତି ଅର୍ଜୁନ ସବୁ ଗୁଣରେ ଗୁଣିଥିଲେ ନା, ସଙ୍ଗୀତ ଭଲ ଗାଇପାରନ୍ତି, ତପସ୍ୱୀ, ଯୋଦ୍ଧା, କୋମଳ ହୃଦୟବାନ, ଜ୍ଞାନୀ, ଏ ତ ଭଗବାନଙ୍କର ଦତ୍ତ ଗୁଣ ନା, ସବୁ ଗୁଣରେ ଗୁଣୀ ଲୋକ ବହୁତ ଜଗତରେ କମ୍। ଯେମିତି ପ୍ରଭୁ ବାଜି ମହାରାଜ ସବୁ ଗୁଣରେ ଗୁଣୀ, ରୋଷେଇ କରିବା, ହାରମୋନିୟମ ବଜେଇବା, ସେ ହାରମୋନିୟମ କେଉଁ କେଉଁ ସମୟରେ କେଉଁ ପାଠ ପଢୁଥିଲେ, କେଉଁ ବ୍ରିଟିଶ ଅମଳର ସେ ଷ୍ଟୁଡେଣ୍ଟ କେଉଁଠି ପାଠ ପଢି ବିଜନେସ କରି ସେ ହାରମୋନିୟମ ବଜେଇଦେ, ରାଇଟିଂ ଇଂଲିଶରେ ଲେଖିବା, କଥା କହିବା, ସବୁ ଜିନିଷ, କେଉଁ ସାଇନ୍ସ, କେଉଁ ଫିଲୋସଫି, କେଉଁ ଏ ଯେଉଁ ଭାରତର ଇତିହାସର ରାଜନୀତି କଥା ସବୁ ଜାଣିଛନ୍ତି ସେ। ଯେତେବେଳେ ଯାହା ପଚାରେ ପଢାପଟ ଆନ୍ସର ଦେବେ, ଏସବୁ ଏକ୍ସକ୍ଲୁସିଭ ପର୍ସନ, ଏସବୁ ମାନେ ଯାହା କୁହନ୍ତି ସ୍ୱତନ୍ତ୍ର ବ୍ୟକ୍ତିତ୍ୱ, ଭଗବାନଙ୍କ କୃପାରେ ସବୁକିଛି ଗୁଣର ଆଧାର ଥିଲେ, ନହେଲେ ମଣିଷ ଏ ଜଗତ, ଏ ଜଗତରେ ତୁମେ ଦେଖୁନା, ଏ ଜଗତରେ ବି ଜଣେ ଜଣେ ଗୋଟେ କାମ କରିପାରିବ, ଦୁଇଟା କାମ କରିବ, ମଣିଷ ଜନ୍ମଟାକୁ ଏମିତି କରିଦିଆଯାଇଛି, ଏଠି ତୁମେ ଶତ୍ରୁ ହେଇଯିବ, ଏଠି ଯିଏ ଆତ୍ମଧର୍ମ ପାଳନ ନ କରି ସେ ଶତ୍ରୁ ହବ, ଏଇଟା ନିରାଟ ସତ କଥା। କିନ୍ତୁ ଏଇଟା କହିଲେ ଲୋକ କଷ୍ଟ, ଭକ୍ତଙ୍କୁ ତ କଷ୍ଟ ଲାଗିବ। ଆଜିକାଲି ବହୁତ ଲୋକମାନେ କହୁଛନ୍ତି କ'ଣ, ଆମେ ଧର୍ମଟା ପାଳନ କରିବା କିଛି ଆରାମ ରହିବ, ଆମେ କିଛି ଡିଷ୍ଟର୍ବ ନା, ଏଇଟା ପସିବଲ ନୁହେଁ, ସମ୍ଭବ ନୁହେଁ। ତୁମେ ତୁମେ ଆତ୍ମଧର୍ମକୁ ପାଳନ କରିବାକୁ ଯାଇକି ସର୍ବଧର୍ମକୁ ତା ଧର୍ମ ମିଶାଅନି, ସେଟା ଗୋଟେ ଅଲଗା ଲାଇନ, ଏଟା ଗୋଟେ ଅଲଗା ଲାଇନ। ଆଉ ଯଦି ତୁମେ ସେଇ ବର୍ଣ୍ଣାଶ୍ରମ ସିଷ୍ଟମ ରହୁଛ, ରୁହ, କିନ୍ତୁ ଏଇଟା ବୈଷ୍ଣବ ଧର୍ମ ଯୋଉ, ଏଇଟା ବା ସବୁ ଉପରକୁ ଯିବାର କାମ। ତୁମେ ଭାବନି ଯେ ତୁମେ ଆତ୍ମଧର୍ମ ପାଳନ ନକଲେ, ତୁମେ ଯଦି ଭଗବାନଙ୍କର ଶରଣାଗତି ନ ହେଇପାରୁଛ, ତୁମେ ତୁମେ ଯୋଉ କାମକୁ ଯେତେ ଭଲ ଭାବରେ କର, ତୁମେ ଘରେ ତୁମେ କାହାକୁ ସନ୍ତୁଷ୍ଟ କରିପାରିବେ, କେତେ ଦକ୍ଷ ଭାବରେ। ଏ ମୋଦି ଦେଖୁନା, ସେ ତାର ସେ ଦେଖୁନା ଆଉ ଟିକେ ଦାଢ଼ି ଛାଡ଼ୁଥିଲା, ବର୍ତ୍ତମାନ କେତେ ବଡ଼ ଦାଢ଼ି ଛାଡ଼ିଲାଣି, କାହିଁକି ନା ତାର ଗୋଟେ ମୁଁ ଯାହା ଚିନ୍ତା କରୁଛି, ଗୋଟେ ଭୋ ନେଇଛି, ଏଇ କରୋନା ହେଇଛି, ସେ କେତେ ଟ୍ରାଏ କରୁଛି, କୋଉଠି କ'ଣ କରି, ଆଉ ଲୋକ ତା ପଛରେ ଭୋଗୁଛନ୍ତି, ଜଗତକୁ ଏମିତି କରି ଦିଆଯାଇଛି, ତୁମେ କାହାକୁ ସନ୍ତୁଷ୍ଟ କରିପାରିବନି ନା, କ'ଣ ଭାବିଲେ, ଯେତେ ଖଟି ଖଟି ତୁମେ ବୁଢ଼ା ହେଇଛ, ସବୁ ଦେଇଦେବ ନା, ଜୀବନଟା ଦେଇଦେବ ନା, ପାରିବନି, କାରଣ ତୁମେ ଡବଲ ରୋଲ ବାଲା ନୁହେଁ ନା, ସିଙ୍ଗିଲ ରୋଲ ବାଲା, ତୁମେ ଗୋଟେ ରୋଲ କରିପାରିବ ନା ଆଉ ସମାଜରେ, ଆଉ ତୁମେ ଦଶଟା ରୋଲ କରିପାରିବ ସମାଜରେ ସବୁବେଳେ। ଏ ଶାରୀରିକ ଧର୍ମଟା ଏତେ ଜଟିଳ, ପ୍ରତି ପରିସ୍ଥିତିରେ ମାନେ ଗୋଟେ ସମସ୍ୟା, ତ ଭଗବାନଙ୍କୁ ଖୁସି କରି, ଆତ୍ମଧର୍ମରେ କ'ଣ, ପ୍ରଭୁଙ୍କୁ ଖୁସି କରିବାର ଚେଷ୍ଟା। ସେଥିପାଇଁ ଗୋଟେ ଇଂଲିଶର ଗୋଟେ ପ୍ରଭାବ ନାହିଁ, ଟୁ ପ୍ଲିଜ୍ ଏଭ୍ରି ୱାନ୍ ନଟ୍ ଟୁ ପ୍ଲିଜ୍ ଏନି ୱାନ୍, ଯେ ସମସ୍ତଙ୍କୁ ଖୁସି କରିବା ପାଇଁ ଚାହିଁବ ସେ କାହା ଖୁସି କରିପାରିବ, ବୁଝିପାରୁଛନି ବୋଲି, ସମସ୍ତଙ୍କୁ ଖୁସି, ସ୍ତ୍ରୀ ଖୁସି କରିବି, ଝିଅ ଖୁସି କରିବି, ପୁଅ ଖୁସି କରିବି, କାହା ଖୁସି କରିପାରିବିନି, ସମସ୍ତଙ୍କ ଶତ୍ରୁ ହବ କିଛି ପାରିବ, ଜଗତରେ ଆଜ୍ଞା ଏମିତି ତିଆରି କରାଯାଇଛି। ତୁମେ ଏଟା ଏଇଟା ଏଇଟାକୁ ଖୋଲିକି କହିଦିଆହଉଛି, ତୁମେ ଏଇଟା ବୁଝିପାରିବନି, ତାର ସମୟ ଆସି ତୁମେ ଡାଇଜେଷ୍ଟ କଲେ ବୁଝିବ, ଆତ୍ମଧର୍ମଟାକୁ ଲୋକ ବୁଝନ୍ତିନି, ସେ ଗୋଟେ ଏଇଟା ଏତେ ଇସୁ କଥା କ'ଣ, ଗୋଟେ ଆମର ଫ୍ରେଣ୍ଡସିପ୍ ଅଛି, ଆମର ଜୀବନ ଅଛି, ତୁମକୁ ମାନେ ତୁମକୁ ଗୋଟେ ଲାଗିବ ଏଇଟା ଗୋଟେ ରିଭର୍ସନାଲ ଷ୍ଟେଟମେଣ୍ଟ ଭଳିଆ, କ'ଣ କୁହାଯାଏ, ଗୋଟେ ଆନ୍ଦୋଳନକାରୀ ମାନେ ତୁମର ବାକ୍ୟ ଭଳିଆ ତୁମକୁ ଲାଗିବ, କାରଣ ଲୋକ ତାଙ୍କ ସ୍ଥିତିରୁ ସେ ଯେଉଁ ସାମାଜିକ ସ୍ଥିତିରେ ରହିଛନ୍ତି, ସେ ସେଇ ସ୍ଥିତିରେ ରହିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି, କିନ୍ତୁ ସେଇଟା ନୁହେଁ, ଆମେ ବା ଉପର ଲେବଲକୁ ଯିବା ପାଇଁ ଚାହୁଁଛେ, ଆମେ ଆତ୍ମଧର୍ମକୁ ଯିବା ପାଇଁ ଚାହୁଁଛେ, ସେଇଟା ତୁମେ ସେଇ ଲେବୁଲ ରହିକି ଏଇଟା କରିପାରିବେନି। ଭଗବାନ ଗୀତା କାହିଁ କହିଲେ, ସର୍ବଧର୍ମ କାହିଁ କହିଲେ, ଏଇଟା ଗୋଟେ ହାୟର ଟିଚିଂସ। ତୁମେ କେବେ ବି ଚେଷ୍ଟା କରନି ଯେ ଜଗତର ସବୁ କାର୍ଯ୍ୟକୁ ମୁଁ ସମାଧାନ କରି ସମସ୍ତଙ୍କ ଜିନିଷକୁ ଠିକ୍ କରି ମୁଁ ଭଗବାନଙ୍କର ଭକ୍ତି କରିବି। ନାହିଁ, ଭଗବାନ ଏଠି ଦେଖେଇଲେ ଅର୍ଜୁନ, ସେଥିପାଇଁ କହୁଛନ୍ତି ମାର, ସମସ୍ତଙ୍କୁ ମାରିବାକୁ ପଡ଼ିବ, ମୁଁ ଯାହାକୁ ତୁମକୁ ଫଲୋ କରିବାକୁ ପଡ଼ିବ। ସର୍ବଧର୍ମ ଏଭଳି ଜଟିଳ, ତୁମେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବନି, କେବେ ବି କରିପାରିବନି। ସେଥିପାଇଁ ଜଗତରେ ଯେତେ ଯିଏ ଦକ୍ଷ ଲୋକ ହଉ, ଫେରିଲା ବେଳକୁ ସେ ନିରାଶ ହେଇକି ଯାଆନ୍ତି। ପୂର୍ବଜ ମହାତ୍ମା ଗାନ୍ଧୀ କଥା କୁହନ୍ତି ନା, ମହାତ୍ମା ଗାନ୍ଧୀ ନିରାଶ ହେଇକି ଚାଲିଗଲେ। ସିଏ କହିଥିଲେ ମୁଁ ଆଜି ମୃତ୍ୟୁବରଣ କରିବା ପାଇଁ ଚାହୁଁଛି, ସେଇଦିନ ହିଁ ନାଥୁରାମ ଗୋଡ଼ସେ। କାରଣ ତାଙ୍କ ଦଳ ଭିତରେ ଯେଉଁ କନ୍ଦଳ ଚାଲିଥିଲା, ତାଙ୍କୁ ମଝିରେ ରଖି ଯେଉଁ ପ୍ଲେ କରାଯାଉଥିଲା, ସେ ଆଶା କରୁଥିଲେ ଯେ ଭାରତ ସ୍ୱାଧୀନ ହେଇଗଲା ପରେ ଗୋଟେ ଭାରତବର୍ଷର ଯାହା କୁହନ୍ତି ସ୍ୱର୍ଣ୍ଣର ଭାରତବର୍ଷ ହବ। କିନ୍ତୁ ସେ ଦେଖିଲେ କଳହ ଆରମ୍ଭ ହେଲା ପ୍ରଥମେ ତାଙ୍କର ଗ୍ରୁପ ମାନଙ୍କ ଭିତରେ। ସେ ବହୁତ ନିରାଶ ହେଇଯାଇଥିଲେ, କାରଣ ପାକିସ୍ତାନ ଅଲଗା ହେଇଗଲା ନା, ଟ୍ରେନରେ ଚଢ଼ିକି ସବୁ ଦିଭାଗ ହେଇଗଲେ, ତାଙ୍କ ଆଖି ଆଗରେ ଭାରତ ଦିଭାଗ ହେଇଗଲା। ସେଇଟା ତାଙ୍କୁ ବହୁତ, ଆଉ ଭିତରେ ପୁଣି କନ୍ଦଳ ଚାଲିଲା। ସେ ତାଙ୍କ ଜୀବନଟାକୁ ପୁରା ଦେଇଛନ୍ତି, ଗୋଟେ ଧୋତି ପିନ୍ କ'ଣ ଅରଟା ଚଲାନ୍ତି ବା ଗୀତା ଧରିକି, ଜାତିର ପିତା ବୋଲି ତାଙ୍କୁ କୁହାଗଲା। ଏତେ ଡେଡିକେସନ ତାଙ୍କର ଥିଲା, ଡେଡିକେସନ ନାହିଁ ବୋଲି କୁହନି, ଜାତିର ପିତା କୁହନ୍ତୁ ନା, ଜାତିର ପିତା ମହାତ୍ମା ଗାନ୍ଧୀ ଆଉ। କିନ୍ତୁ ସନ୍ତୁଷ୍ଟ ହେଇ ଯାଇପାରିଲେନି, କେତେ ବି ଚେଷ୍ଟା କଲେ। ଏ ଜଗତର କେମିତି ତିଆରି କରାଯାଇଛି, ଅନ୍ୟକୁ ସନ୍ତୁଷ୍ଟ କରିବାର ଇଚ୍ଛା ଯେପର୍ଯ୍ୟନ୍ତ ଆମର ଥିବ, ଆମେ ଦୁଃଖୀ ରହିବା। କାରଣ ଗୋଟେ ଦୁଃଖୀ ଜୀବକୁ ଆଉ ଗୋଟେ ଦୁଃଖୀ ଜୀବ କେବେ ସନ୍ତୁଷ୍ଟ କରିପାରିବନି। ଆମର କାର୍ଯ୍ୟ ହେଲା କିଭଳି ଗୁରୁ ବୈଷ୍ଣବଙ୍କୁ ଆମେ ସୁଖ ଦେବା, ଆଉ ଅନ୍ୟମାନେ ଆମ ଉପରେ ସୁଖୀ ହୁଅନ୍ତୁ ବା ନ ହୁଅନ୍ତୁ, କାରଣ ଆମେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେନି, କେବେ ବି କରିପାରିବେନି। ଯୁଧିଷ୍ଠିର ଭଳିଆ ଲୋକଙ୍କର ଶତ୍ରୁ, ଯିଏ ଯିଏ ଅଜାତ ଶତ୍ରୁ, ତାଙ୍କ ନାଁଟା ଅଜାତ ଶତ୍ରୁ, ପୁଣି ଦୁର୍ଯ୍ୟୋଧନଙ୍କ ପଛରେ ଲାଗେ। ଜଗତ ଏମିତି ତିଆରି କରାଯାଇଛି। ତେଣୁ ଅର୍ଜୁନଙ୍କର ଯେଉଁ ଯୁକ୍ତି ଗୁଡ଼ିକ ବାସ୍ତବିକ ସାମାଜିକ ଦୃଷ୍ଟିରୁ ବା ବର୍ଣ୍ଣାଶ୍ରମ ଧର୍ମ ଦୃଷ୍ଟିରୁ ଠିକ୍, ସେ କହୁଛନ୍ତି ନା ନାରୀମାନଙ୍କୁ ସୁରକ୍ଷା ଦେବା ଦରକାର। ଆଉ ପରବର୍ତ୍ତୀ ଶ୍ଳୋକରେ କେଉଁ ଶ୍ଳୋକ କେତେ ନମ୍ବର ଆସିବ, 41। ଶଙ୍କର ନରକାୟମ କୁଲଘ୍ଲାନମ କୁଲସ୍ୟ ଚ ପତନ୍ତି ପିତୋ ହେଷାମ ଲୁପ୍ତ ପିଣ୍ଡୋଦକ କ୍ରିୟା। ତାଙ୍କ ଯୁକ୍ତିଟା ଏତେ ସୁନ୍ଦର ଯୁକ୍ତି, ଯଦି ଜଣେ ବରିଷ୍ଠ ଲୋକ ବା ଘରର ଗୁରୁଜନ ସେ ଧର୍ମଟାକୁ ପାଳନ କଲାନି, ତାର ଅନୁଗାମୀମାନେ କେମିତି ପାଳନ କରି? ଧର୍ମର ଯେଉଁ ବ୍ୟତିକ୍ରମ ହେଉଛି, ଭଗବାନ ଗୀତାର ଗୋଟେ ଶ୍ଳୋକ କହିଲେ, ସେ ଶ୍ଳୋକକୁ ଧରିଲେ ଜଣାପଡ଼ିବ ଧର୍ମର ବ୍ୟତିକ୍ରମର କାରଣ କ'ଣ। ଯଜତ ଆଚରିତ ଶ୍ରେଷ୍ଠ, ଭଗବାନ ଏଇଟା କହିଛି, ଯିଏ ହିଁ ଶ୍ରେଷ୍ଠ ବ୍ୟକ୍ତି ରହିବେ ତାଙ୍କର ଆଚରଣଟା ହେଉଛି ପ୍ରଥମ। ଧର୍ମର ବଡ଼ ଜିନିଷ ହେଲା ଆଚରଣ, ବଚନ ନୁହେଁ, ମାନେ ବ୍ରହ୍ମ ଏ ଯେଉଁ ଶବ୍ଦଟା ଏଇଟା ଶୁଦ୍ଧ କରେ। ଶବ୍ଦ ବ୍ରହ୍ମ କୁହନ୍ତି ନା ପଣ୍ଡିତମାନେ, ପଣ୍ଡିତମାନେ କ'ଣ, ପଣ୍ଡିତମାନେ ସମସ୍ତଙ୍କୁ ତାଙ୍କ ଶବ୍ଦ ଦ୍ୱାରା ଜିଣନ୍ତି। ପଣ୍ଡିତମାନେ ଯେଉଁ ଜୟ କରନ୍ତି, ସେ କ'ଣ ପଇସା ପତ୍ର ଦିଅନ୍ତି ନା କ'ଣ କରନ୍ତି, ତାଙ୍କ ଶବ୍ଦ ଦ୍ୱାରା। ପଣ୍ଡିତ ଲୋକ ସେ ପୁରା କଥାବସା କରିକି ସମୁଦି ବସ କରିଦେବେ, ପଣ୍ଡିତ ଲୋକ ନା, ତାଙ୍କର ଶବ୍ଦର ପ୍ରୟୋଗ ଦ୍ୱାରା ସେ ସମୁଦି ଜୟ କରେ। ଆମର ଏଠି କ'ଣ, ଆମର ଏ ଯେଉଁ ଜିନିଷ ପଡ଼ିଛି, ଅର୍ଜୁନଙ୍କର ଯେଉଁ ଯୁକ୍ତି ଗୁଡ଼ିକ ରହିଛି, ଏଇଟା ସବୁ ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି। ଆଉ ସାଧାରଣ ଲୋକ ସେ ଏ ଜିନିଷ ଗୁଡ଼ାକର ସାଧାରଣ ଲୋକ ଯାହାକୁ ପରାସ୍ତ ହେଇଯିବେ ବା ସେ ବୁଝିବା, ଏଇଟା ଠିକ୍ କଥା ଅର୍ଜୁନ ଯୁକ୍ତି କରୁଛନ୍ତି। ଯେ ଭଗବାନ କହିଲେନି ଯେ ଯଦି ଆତରିଛି ଶ୍ରେଷ୍ଠ, ଶ୍ରେଷ୍ଠ ଲୋକ ଆଚରଣ କରିବା ଦରକାର, କାରଣ ଆଚରଣରେ ଧର୍ମ ରୁହେ। ପ୍ରଚାର ଯେଉଁ ବସ୍ତୁ ଗୋଟେ ରହିଛି, ପ୍ରଚାର ହେଉଛି କେବଳ ଆଚରଣ। କାହିଁକି ପ୍ରଚାରଟାକୁ ଆଚରଣ କୁହାଗଲା? କାରଣ ଆଚାର ବିହୀନ ଯେଉଁ ପ୍ରଚାର, ଜଣେ ଆଚରଣ କରୁନି ଯେଉଁ ପ୍ରଚାର କରୁଛି, ସେଟା କ'ଣ, ତାର ତ କିଛି ମଙ୍ଗଳ ହବନି, ଶ୍ରବଣକାରର ମଙ୍ଗଳ ହବନି, ବରଂ ସମାଜରେ କ'ଣ ହବ, ଗୋଟେ ଉତ୍ପାତ ସୃଷ୍ଟି ହବ। ଆଚରଣ ବିହୀନ ମନୁ ମହାରାଜ ସବୁ କାଟିଦେଇଛନ୍ତି ପୁରା ମନୁ ସଂଗୀତର ଆଚରଣ ଉପରେ 10-15 ଶ୍ଳୋକ ଲେଖିଛି। ଆଚରେ ତିଷ୍ଠତି ଧର୍ମମ, ଧର୍ମ ଆଉ କେଉଁଠି ରହୁନାହାନ୍ତି, ଧର୍ମ ଆଚରଣ ପୁରୁଷ ପାଖରେ ରୁହନ୍ତି। ଯାହାର ଆଚରଣ ନାହିଁ ତା ପାଖରେ ଧର୍ମ, ସେ ଯେତେ ବଡ଼ ବଡ଼ କଥା କହିଲେ କ'ଣଟା ହବ, ସେ ତ ପାଳନ କରୁନି, ଆଉ ତା ହୃଦୟରେ ପରମାତ୍ମା ନାହାନ୍ତି, ସେଥିରୁ କ'ଣ ଅଛି? ସେସବୁ ଆଚରଣଶୀଳ, ଆଚରଣ ହେଉଛି ପ୍ରଚାର। ଭକ୍ତିନାଥ ସରସ୍ୱତୀ ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି, ପ୍ରଚାରର ଅର୍ଥ ହେଉଛି ଆଚରଣ। ଆଚରଣ ଆଉ ପ୍ରଚାର କିଛି ନାହିଁ, ତୁମେ ବହୁତ ପଢ଼ିଦେଲ, କିଛି ପଢ଼ିଦେବ, ଷ୍ଟଡି କରିଦେବ, ତୁମେ ଗୋଟେ ତୁମେ ଇଣ୍ଟେଲିଜେଣ୍ଟ ପର୍ସନ୍, ତୁମେ କହିଦେଉଛ, ସେଟା କିଛି ନାହିଁ। ଆମ ଗୁରୁଦେବ କୁହନ୍ତି ସେଟା ସବୁ ଫାଙ୍କା ଆବାଜ, ବ୍ଲାଙ୍କ ଫାୟାର, ଏଟା ବଡ଼ ବଡ଼ କଥାର କ'ଣ ମୂଲ୍ୟ ରହିଛି? ତୁମେ ଆଚରଣ କରୁନ, ତୁମେ ଆଚରଣ କରୁନ ମାନେ ତୁମେ ପ୍ରଚାର କରିବାର ଅଧିକାର ନାହିଁ। ଆପଣ ଆଚର ଭକ୍ତି ଆପଣ ଆଚରି ଭକ୍ତି ଅପର ଶିଖା, ତୁମେ ଆଚରଣ କରୁନ ମାନେ ତୁମେ ରାଇଟ୍ସ ନାହିଁ ଅନ୍ୟ କଥା କହିବାର। ଆଉ ତୁମେ ଯେଉଁଟା କରୁଛ ସେଟା କିଛି ଫ୍ରୁଟିଭ ନୁହେଁ, ସେଟା କିଛି ଫଳ ଦେବନି, ତୁମେ ନିଜେ ପାଳନ କରୁନ ନା, ତୁମ ହୃଦୟରେ ଭଗବାନ ଅଛନ୍ତି। ଧର୍ମର ଯେଉଁ ବ୍ୟତିକ୍ରମ ହୁଏ କେବଳ ଏତେ, ଧର୍ମଟା ଗୋଟେ ପ୍ରଚାର, ଯେଉଁ ପ୍ରଚାର କରାଯାଏ ଆଚରଣଶୀଳ ଲୋକ ହିଁ ପ୍ରଚାର କରନ୍ତି। ଲୋକ ଆଗେ ପ୍ରଚାରକୁ ଦେଖନ୍ତିନି, ଲୋକ ଆଗେ କ'ଣ ଦେଖନ୍ତି, ଯେକୌଣସି ଲୋକ ତୁମେ ବାବାଜୀ ଦେଖୁନ, ତୁମେ ଯୁଆଡ଼େ ଯାଇକି ପହଞ୍ଚିବ ଆଗେ କ'ଣ ଲୋକ ଦେଖିବେ, ଇଏ କ'ଣ କହିବେ ଶୁଣିବେ, ଭାବିଲେ ବାବାଜୀ ଯୋଉଠି ଯିବ ପ୍ରଚାର କରିବ ଭଲ ମନ୍ଦ କରିବ, କୁଆଡ଼େ ଗଲା, କୋଉ ଗାଁକୁ ଗଲା, ପ୍ରବଚନ ହବ ପାଠ ହବ, ଲୋକ କ'ଣ କରିବେ, ଆଗେ ଦେଖିବେ ସେ କେମିତି ଖାଉଛି କେମିତି ରହୁଛି କ'ଣ ପିନ୍ଧିଛି, ସାମାଜିକ ଜିନିଷଟା ଜାଣିବାକୁ ପଡ଼ିବ ନା। ତୁମେ ପ୍ରଚାର ପ୍ରଚାର କରିବ, ହଜାର ହଜାର ତୁମେ ଯୋଉ ଜିନିଷ କରୁନା ତୁମ ଲୋକ କେହି ଗ୍ରହଣ କରିବେନି। ଆଜିକାଲି ଆମର କ'ଣ ହେଲା, ଆମର ଯେଉଁ ହିନ୍ଦୁ ଲୋକ, ଆମ ସଂସ୍ଥାନ ସବୁ ସଂସ୍ଥାର ଲୋକମାନେ ସେମାନେ କ'ଣ ସାଧୁଙ୍କୁ ଏତେ ମହତ୍ଵ ଦେଉଛନ୍ତି କି? ସାଧାରଣ ଲୋକମାନେ ମହତ୍ଵ ଦେଉନାହାନ୍ତି ନା, କାହିଁକି ଦେଉନାହାନ୍ତି, ସେ ଜାଣିଛନ୍ତି ମାନେ ଖାଲି କଥା କହୁଛନ୍ତି, ସେ ଜାଣିଛନ୍ତି ଏସବୁ ବହୁତ କଥା କହିଲା ଗଲା, ପଣ୍ଡିତଙ୍କର ପଣ୍ଡିତର ଗୋଟେ ଧନ ହେଲା କଥା, ଜ୍ଞାନୀ ଲୋକ ଡାକିଲା କଥା କହିକି ଜଗତକୁ ସେ ସମୂହ ବନ୍ଦ କରିଦେବେ, କିନ୍ତୁ ସିଏ ଆମର ପଥ ନୁହେଁ। ଆମର ପଥ ହେଉଛି ଆଚରଣର ପଥ। ମହାପ୍ରଭୁ ବେଶୀ ଦର୍ଶନ କହିନାହାନ୍ତି, ନିଜ ଆଚରଣ କରୁଥିଲେ, ନାମ କରୁଥିଲେ, କ୍ରନ୍ଦନ କରୁଥିଲେ। ଆମକୁ କୃଷ୍ଣଙ୍କୁ ପାଇବାର ଅଛି, ସବୁବେଳେ ମନେ ରଖିବାକୁ ପଡ଼ିବ। ଆମେ ଜଗତକୁ ଆସିନେ ଯେ ଜଗତକୁ ଜ୍ଞାନ ଦେବା ପାଇଁ, ଆମେ ଜଗତକୁ ଜ୍ଞାନ ଦେବା ପାଇଁ ଆସିନେ, ଆମେ ଭଗବାନଙ୍କୁ ପାଇବା ପାଇଁ ଆସିଛେ। ଆମର ପ୍ରଭୁ ଦରକାର, ପ୍ରଭୁଙ୍କର ଚିନ୍ତନ ଦରକାର। ତାର ଅର୍ଥ ନୁହେଁ ଯେ ଆମେ ପ୍ରଚାର କରିବାନି, ଠିକ୍ ଅଛି ପ୍ରଚାର କର, କିନ୍ତୁ ପ୍ରଚାର କରିବା ପୂର୍ବରୁ ନିଜର ଆଚରଣଟାକୁ ଠିକ୍ ରଖିବାକୁ ପଡ଼ିବ। ଯେ ତୁମର ନିଜର ଆଚରଣ ନାହିଁ, ତୁମେ କେବେ ବି ସେ ପ୍ରଚାର ତୁମର ଲାଭ ହବନି, ପ୍ରଥମ ତୁମର ଲାଭ ହବନି, ଦ୍ୱିତୀୟରେ ସମାଜର ଲାଭ ହଉ ନ ହଉ ତୁମର କେବେ ବି ଲାଭ ହବନି, ସେଇ ପ୍ରଚାର ଦ୍ୱାରା ହିଁ ତୁମର ପତିତ ହବ, ପତନ ହବ। କାହିଁକି ନା ପ୍ରଚାରରେ ତୁମର ସବୁ ଅନର୍ଥ ରହିଛି। ଆଗେ ପ୍ରଥମ ଜିନିଷ ହେଲା ତୁମକୁ ସମ୍ମାନ ମିଳିବ, ଏତେ ସମ୍ମାନ ମିଳିବ ଲୋକଙ୍କର କଥା କହିଲା ମାନେ, ଲୋକଙ୍କ ଆଗରେ କଥା କହିଲା ମାନେ, ଲୋକ ବହୁତ ବଡ଼ ବାବା। ସମ୍ମାନକୁ ହଜମ କରିବା ଲୋକ ଜଗତରେ ବହୁତ କମ୍। ସମ୍ମାନ ଏତେ ବଡ଼ ସମ୍ମାନ ହେଉଛି ଗୋଟେ ବିଷ ସାଧୁ ପାଇଁ। ସେ ମଧୁବେନ୍ଦ୍ରପୁରୀ କ'ଣ ରାତିରେ ଉଠିକି ପଳାଉଥିଲେ ସମ୍ମାନ। ମହାପ୍ରଭୁ ଯୋଉ ମହାପ୍ରଭୁ ଗୋଟେ ଶ୍ଳୋକ କହିଛନ୍ତି, ସେଟାକୁ ସମଗ୍ର ବିଶ୍ୱର ସମସ୍ତ ସମ୍ପ୍ରଦାୟ ଝୁଙ୍କି ଯାଆନ୍ତି। ମହାପ୍ରଭୁଙ୍କର ଗୋଟିଏ ଶ୍ଳୋକରେ ସମଗ୍ର ବିଶ୍ୱ ଯେତେ ସମ୍ପ୍ରଦାୟ ଅଛି ସମସ୍ତେ ମାନନ୍ତି। କୋଉଟା ତୃଣାଦ ବିଶ୍ୱ ନିଚେନ ତୋରିବ ସହି ଶୁଣା ଅମାନିନ ମାନ ଦେନ କୀର୍ତ୍ତନୀୟ ସଦାହରି। ଅନ୍ୟକୁ ସମ୍ମାନ ଦବା ଏଇଟା କେବେ ହେଇପାରିବନି, ଯେ ସମ୍ମାନ ପାଇଲାଣି ସେ ସମ୍ମାନ ଦେଇପାରିବନି କେବେ। ସମ୍ମାନ ପାଇଲେ ସମ୍ମାନ କ'ଣ ହବ, ସମ୍ମାନ ଆଶାଟା ବଢ଼ିବ ନା, ଆଉ ଦବ କ'ଣ ତୁମେ ଗୋଟେ ଅନମାଚ୍ୟୁର୍ଡ ଷ୍ଟେଜରେ ଅପରିପକ୍ୱ ଅବସ୍ଥାରେ ତୁମେ ଯେତେବେଳେ ସମ୍ମାନ ପାଇବ ତୁମେ ହଜମ କରିପାରିବନି। ଜଗତରେ ସମ୍ମାନ ହଜମ କରିବା ଲୋକ ବହୁତ କମ୍, ବହୁତ କମ୍। ସମ୍ମାନକୁ ଘୃଣା କରିବା, ସମ୍ମାନକୁ ଅନ୍ତରରେ ସ୍ୱୀକାର ନ କରିବା ଲୋକ ଜଗତରେ ବହୁତ କମ୍। ସେଇଟା ପ୍ରଚାରରୁ ଆସେ, ପ୍ରଚାର କ୍ଷତି ନୁହେଁ, ସମାଜର ଉପକାର ଦରକାର। କିନ୍ତୁ ସମାଜ ମନେ ରଖିବା ଦରକାର ଆମଠୁ ଲୋକମାନେ ଅଧିକା ଚତୁର। ଆମେ ଯେଉଁ କହିଦେଉଛୁ ଆମେ ଯାହା କହିଦେବା ଲୋକମାନେ ନେବେ, ନାଇଁ ନାଇଁ ଲୋକମାନେ ବୋକା ନୁହନ୍ତି। ଆମେ ମନେ ରଖିବା ଦରକାର ସେ ମଦ ମାଂସ ଖାଇଲେ ବି ତାଙ୍କ ହୃଦୟ ଭିତରେ କିଏ ଅଛନ୍ତି, କୃଷ୍ଣ ଅଛନ୍ତି। ଯେଉଁଟା ଆମେ ପାଳନ କରୁନା ଆମେ କହିବା ତାଙ୍କ ଭିତରେ ଏଇଟା ପ୍ରବେଶ କରିବନି, କେବେ ପ୍ରବେଶ କରିବନି। ପ୍ରଭୁପାଦ ମହାରାଜ ବିଦେଶମାନଙ୍କର ଭିତରେ କୃଷ୍ଣ ଯତ୍ନ ପ୍ରବେଶ କରିଲେ ଏଇଥିରୁ ପ୍ରଭୁପାଦଙ୍କ ଶୁଦ୍ଧତାକୁ ମାନେ, କାହିଁକି ଆଜି ସମସ୍ତେ ଝୁଙ୍କୁଛନ୍ତି ତାଙ୍କ ଆଗରେ। ତାଙ୍କର ଶରଣାଗତି ଶୁଦ୍ଧତା ଏମିତି ଥିଲା ଯାଦ୍ୱାରା ପରମାତ୍ମା ଯୋଉ ରହିଛନ୍ତି ତାଙ୍କ ହୃଦୟରେ ସେ କନ୍ଭିନ୍ସ କରୁଥିଲେ ଯିବୁକୁ, ନାଇଁ 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 ଏକ ନମ୍ବର ସାଧୁ। ଆଚରଣଟା ବଡ଼ ଜିନିଷ, ନିଜେ ଆଚରଣ କରିବାକୁ ପଡ଼ିବ। ନିଜର ଆଚରଣ ଯଦି ନାହିଁ ପ୍ରଚାର କଲା ମାନେ ସମାଜରେ ଉତ୍ପାତ ସୃଷ୍ଟି ହେବ, ଆଉ ଲୋକ ଏତେ ବୋକା ନୁହନ୍ତି। ତୁମେ ଗୋଟେ ଆଙ୍ଗୁଳି ଦେଖାଉଛ ମାନେ ଯେ କଥା କହିବ ଲୋକ ତାକୁ ଅନେଇବେ, ଯେ କଥା କହିବନି ତାକୁ କେହି କିଛି କହିବେନି। ସବୁବେଳ ମନେ ରଖିବ, ଯେ କଥା ନ କହିଲା ଚୁପଚାପ ରହିଲା ତାର ମାଳି ଧରିଲା, ଜପ କରୁ ନ କରୁ ଲୋକ ତାକୁ କିଛି କହିବେନି। ଯେ କଥା କହିଲା ଲୋକ ତାକୁ ଚାହିଁବେ, ଇଏ କ'ଣ କରୁଛି, ଇଏ ଠିକ୍ କରୁଛି କି ଭୁଲ କରୁଛି। ପ୍ରଚାରକ ପଛରେ ଲୋକ ଲାଗନ୍ତି, ଏଥିପାଇଁ ତୁମେ ଠିକ୍ କରୁଛୁ କି ଭୁଲ କରୁଛ। ଧର୍ମଟା ଏଇ କଥାରେ ପଡ଼ିଛି, ଆଚରଣଟା ବଡ଼। ଆଚରଣଟା ତୁମେ ଯଦି ଆଚରଣ କରୁନ, ସବୁ ଗୋଟେ 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 ଗାଉଁଲି ଗପ ମୁଁ ପଢ଼ିଥିଲି ଗୋଟେ ବହିରେ, ଛୋଟ ପିଲାମାନଙ୍କୁ ଶିଖା ହଉଥିଲା। ଛୋଟ ପିଲାମାନଙ୍କୁ ଏଇସବୁ ଷ୍ଟେସନରେ ମୁଁ ସବୁ ଯେତେବେଳେ ବାହାରେ ବୁଲେ, ଷ୍ଟେସନରୁ ଆଣି ପଢ଼େ, କ'ଣ ଲେଖା ହେଇ ଦେଖିବା, ପଢ଼ିଥିଲି ଗୋଟେ ଗୋଟେ ମାଷ୍ଟର ନା ଗୋଟେ ଗାଁରେ ସାଧୁଟା ଥାଏ, ଆଉ ଛୁଆମାନେ ଆଗରୁ ସବୁ ବଦମାସ ହେଲେ କ'ଣ କରନ୍ତି, ବାବାଙ୍କ କତି ଚାଲ ବାବା କତି ଚାଲ, ହେଲେ ଲୋକମାନେ ସବୁ ବାବାଙ୍କୁ ମାନୁଥିଲେ ନା ଆଗରୁ, ଆଗରୁ ଲୋକ ସାଧୁଙ୍କୁ ମାନୁଥିଲେ, କାରଣ ସାଧୁକୁ ଏତିକି ଜାଣିଥିଲେ ସାଧୁଙ୍କୁ ଦୁଇଟା ଜିନିଷ ପାଇଁ ଲୋକ ମାନନ୍ତି, ପ୍ରଥମ ଜିନିଷ ହେଲା ଇ ସମସ୍ତଙ୍କୁ ଭଲ ପାଆନ୍ତି, ତାଙ୍କର ରାଗଦ୍ୱେଷ ନାହିଁ, ଆଉ ଦ୍ୱିତୀୟ ହେଲା ତାଙ୍କର ଲୋଭ ମୋହ ନାହିଁ, ତାଙ୍କର ଧନ ସମ୍ପତ୍ତି ସ୍ତ୍ରୀ ତାଙ୍କ ପ୍ରତି ଲୋଭ ନାହିଁ, ଏଥିପାଇଁ ଲୋକ ସାଧୁ, କାହିଁକି ସେମାନେ ସଂସାର ଭିତରେ ପଡ଼ିଛନ୍ତି ନା, ମାନେ ସାଧୁ କ'ଣ ଖାଲି ପାଠ ପଢ଼ିଦେଇ ଖାଲି ଗୋଟେ କହିଦେଲେ ଅଧିକା ସେଥିରେ ବସି ବଡ଼ ନା କ'ଣ, ସାଧୁକୁ ଲୋକ ଏଥିପାଇଁ ଭଲ ପାଆନ୍ତି ତାର ସଂସାର ଆସକ୍ତିଟା ନାହିଁ, କାରଣ ସବୁଠୁ କଷ୍ଟ ସେଇଟା ନା, ତାର ସଂସାର ଆସକ୍ତି ନାରୀ ଆସକ୍ତି ନାହିଁ, ତାର ଭଗବତ ଆସକ୍ତି ଅଛି, ଏଥିପାଇଁ ସାଧୁକୁ ଲୋକମାନେ ଭଲ ପାଆନ୍ତି, ଆଉ ତାକୁ ଆଣି ଆଗରୁ ଛୁଆମାନଙ୍କୁ ନେଇକି ଚାଲନ୍ତିନି, ଏଇ ବାବା ବାବାଙ୍କୁ ଚାଲ, ବାବାଙ୍କୁ ଜ୍ୱର, ବାବା ଯାହା କହିବେ ତା କଥା ମାନିବୁ, ଆଉ ସେ ଛୁଆଟାକୁ ଛୁଆଟା ଭାରି ମିଠା ଖାଏ, ବହୁତ ମିଠା ଖାଏ, ତାକୁ ବାପା ଯେତେ କହିବେ ମାନିବନି, ଦାନ୍ତ ପୋକ ଖାଇଗଲାଣି ସବୁବେଳେ କୃମି ହେଉଛି, କହିଲେ ବାବା କତିକି ଚାଲ, କହିଲେ ବାବା ଇଏ ଆସିଛି ଆଗକୁ ଟିକେ କହିଲେ ଇଏ ମିଠାଟା ଛାଡ଼ିବ, ବାବା କହିଲେ ନା ତୁମେ ଯାଅ 7 ଦିନ ପରେ ଆସିବ, କହିଲେ କ'ଣ 7 ଦିନ ପରେ ଖାଲି ମିଠାଟା ଛାଡ଼ିବା ନାହିଁ କହିବ, 7 ଦିନ ପରେ କ'ଣ ଆସିବ, 7 ଦିନ ପରେ ଦେଲା ଆସିଲେ ଛୁଆ ଟିକେ କହିଲେ, କହିଲେ ବାବା ବାପାରେ ତୁ ଆଉ ମିଠା ଖାଇବୁନୁ, ଛୁଆଟା ପଳେଇଗଲା, ଛୁଆଟାକୁ ପଠେଇଦେଲେ, କହିଲେ ଯା ଦେଖ ବାବା କହିଲେ ତୁ ଆଉ ମିଠା ଖାଇବୁନୁ, ଇଏ ଯେଉଁ ଗ୍ରସ୍ତ ଇଏ ପଚାରିଲା ବାବା, କିନ୍ତୁ ମୁଁ 7 ଦିନ ପୂର୍ବରୁ ଯେଉଁ ଆସିଥିଲି ମୋତେ ତ ସେଇ କଥାଟା କହିବାର ଥିଲା, କ'ଣ ଛୁଆଟା କହିଦେଇଥାନ୍ତୁ ବାବା ତୁ ମିଠା ଖାଇବୁନୁ, 7 ଦିନ ପରେ କାହିଁକି କହିଲେ, କହିଲେ ମୁଁ ସେତେବେଳେ ମିଠା ଖାଉଥିଲି, ମୁଁ କେମିତି କହିବି, ମୁଁ ନିଜେ ଖାଉଥିଲି ନା, ମୁଁ କହିଲେ କାମ ଦେବନି, ମୋ ହୃଦୟରେ ଭଗବାନ ଅଛନ୍ତି, ଆଉ ସାଧୁମାନେ ଅତି ନିର୍ମଳ ଥିଲେ, ସାଧୁର ଅର୍ଥଟା କେବଳ ଯେ ଗୋଟେ ବେଶ ପରିବର୍ତ୍ତନ କରିବା ନୁହେଁ, ବେଶ ପରିବର୍ତ୍ତନ ବେଶଟା ତ ଅଛି ସେଇଟା ସାଧୁ, କେବଳ ବେଶ ଧାରଣ କରିଦେଲେ ଜଣେ ସାଧୁ ହୁଅନ୍ତିନି, ସାଧୁତାଟା ଗୋଟେ ସ୍ୱଭାବ, ଇଏ ସ୍ୱାଭାବିକ ଆମ ଜୀବନ ସାଧୁ ସାଧୁ ବୃତ୍ତିର ରହିବା ଦରକାର, ଆଚରଣଶୀଳ ପୁରୁଷମାନେ ସାଧୁ ହେଇପାରିବେ, ଆଚରଣରେ ଆଚରଣରେ ଧର୍ମ ରହିବ, କେହି ବୋକା ନୁହନ୍ତି ତୁମେ ହବନି, ଆଉ ସମସ୍ତଙ୍କୁ ତୁମେ ବୋକା ବନେଇ ପାରିବ, କୃଷ୍ଣଙ୍କୁ ବୋକା ବନେଇ ପାରିବନି, କୃଷ୍ଣ ବୋକା ବନେଇ ପାରିବନି, ସେ ତୁମ ଭିତରେ ଅଛନ୍ତି, ଆଉ ସମସ୍ତେ ବାହାରେ ଅଛନ୍ତି, ବାହାର ଲୋକ କ'ଣ କହିବେ, ବାହାର ଲୋକ କିଛି ଜାଣନ୍ତିନି, ମୋ ଜାଣିବାରେ ବାହାର ଲୋକ କିଛି ବି ଜାଣନ୍ତିନି, ସବୁ ଭିତର ଲୋକ, ଭିତରେ ଯିଏ ଅଛି ସେ ଜାଣନ୍ତି, କିଏ କୃଷ୍ଣ ଜାଣିଛନ୍ତି, ଭିତରେ ଆମର ଅଛନ୍ତି, ଇଏ ଲୋକଟା ଡୁପ୍ଲିସିୟସ୍ କି ସିମ୍ପଲ, ସିମ୍ପଲ ଲୋକ, ସରଳ ଲୋକ କି ଜଟିଳ ଲୋକ, ଇଏ କ'ଣ ଚାହୁଁଛି ସବୁ ସେ ଜାଣିଛନ୍ତି, ଠକିବ କାହାକୁ, ଆଚରଣଟା ବଡ଼ ଜିନିଷ, ଏ କଥାରେ ପଡ଼ିଛି, ତେଣୁ ଅର୍ଜୁନ ଏ ଯେଉଁ ଯୁକ୍ତି କରୁଛନ୍ତି ତାଙ୍କ ଯୁକ୍ତିଟା ବଡ଼ ଜ୍ଞାନପୂର୍ଣ୍ଣ ଯୁକ୍ତି, ପ୍ରଥମେ ଏଇ କଥାରୁ ମୁଁ ଆଚରଣ କଥାରୁ ଆସିଥିଲି, ଆମେ ଶ୍ରେଷ୍ଠ ଲୋକ ନା, ଆମେ ଘରର ପତି, ଆମେ ଯଦି ଆଚରଣ ଭାଙ୍ଗିଲୁ କେଉଁଟା, ଆମେ ଗୁରୁଜନଙ୍କୁ ମାରିଲୁ ମାରିଲୁ ପିତାମାଙ୍କୁ ମାରିଲୁ, ତାହେଲେ ଆମ ସ୍ତ୍ରୀମାନେ ଆମ କାହିଁକି ମାନିବେ, ସ୍ତ୍ରୀମାନେ ଆଜିକାଲି ଯେଉଁ ସ୍ୱାମୀକି ମାନୁନାହାନ୍ତି ବା କେହି ବି କାହାକୁ ମାନୁନାହାନ୍ତି, ତାର କାରଣଟା କ'ଣ ରହିଥିବ, ଯେତେବେଳେ ଆଚରଣରେ ତ୍ରୁଟି ରହେ, ଧର୍ମର ଗୋଟେ ବଳ ରହିଛି, ମୁଁ ଏଇ କଥା କହୁଥିଲି ନା, ଧର୍ମର ବଳ ରହିଛି, ସତ୍ୟର ବଳ ରହିଛି, ସବୁଥିରେ ବଳ ରହିଛି, ପତି ସେବାର ମୂଲ୍ୟ ବି ରହିଛି, ସତ୍ୟ ଅନୁସାରେ ଥିଲେ ନା, ସତୀତ୍ୱର ମୂଲ୍ୟ ରହିଛି, ସମସ୍ତେ ସମସ୍ତଙ୍କ ସ୍ତରର ମୂଲ୍ୟ ରହିଛି, ପିତୃ ସେବାର ମୂଲ୍ୟ ରହିଛି, ଦେଶ ସେବାର ମୂଲ୍ୟ ରହିଛି, ସବୁଥିରେ ମୂଲ୍ୟ ରହିଛି, ଯିଏ ଯେଉଁ ସ୍ତର ରହିଛି ସେ ସ୍ତରରେ ତାର ମୂଲ୍ୟ ରହିଛି, ତେଣୁ ଆଚରଣଟା ହେଉଛି ବଡ଼ ଜିନିଷ, ଅର୍ଜୁନ ସେଥିପାଇଁ ଯୁକ୍ତି କରୁଛନ୍ତି, ଯଦି ଆମେ ଗୁରୁଜନଙ୍କୁ ମାରିଦେବୁ ତାହେଲେ ଆମ ସ୍ତ୍ରୀମାନେ ଆମକୁ ମାନିବେନି, ତେଣୁ ସେ ସ୍ତ୍ରୀ ଯେତେବେଳେ ନ ମାନିବେ, ସ୍ତ୍ରୀମାନଙ୍କର ଯେହେତୁ ବୁଦ୍ଧି କମ୍, ତ ସେମାନେ ଅତି ଶୀଘ୍ର ଖରାପ ରାସ୍ତାକୁ ପଳେଇବେ, ବ୍ୟଭିଚାରିଣୀ ହେଇଯିବେ, ଆଉ ସେଠି ବର୍ଣ୍ଣଶଙ୍କର ମାନେ ଜାତ ହେବେ, ଆସି ବର୍ଣ୍ଣଶଙ୍କର ତାହେଲେ ଜାତ ହେବେ, ଲୁପ୍ତ ପିଣ୍ଡୋଦକ କ୍ରିୟା, ଏଇଟା ଗୋଟେ ସମାଜକୁ ବର୍ତ୍ତମାନ ଯେଉଁ ପ୍ରଭୁପାଦଙ୍କର ଯେଉଁ ଦିଗ୍ଦର୍ଶନ ସମାଜକୁ ବଞ୍ଚେଇବାର ଅଛି ନା ବର୍ତ୍ତମାନ, କାରଣ ଆମର ଯଦି ଭକ୍ତ ସମାଜ ମାନେ ଭକ୍ତମାନେ ସିରିୟସ୍ ନ ହୁଅନ୍ତି, ଗମ୍ଭୀର ନ ହୁଅନ୍ତି, ସମାଜ ଲୋକ ଗ୍ରହଣ ବି କରିବେନି, ସମାଜ ଲୋକ ହୁଣ୍ଡା ନହଞ୍ଚି ଦେଖିବେ ଇଏ ମାନେ କ'ଣ କରୁଛନ୍ତି, ସେ କାହିଁ ଆମ କଥା ଗ୍ରହଣ କରିବେ, ସେ ତ ଭୁଲ ରାସ୍ତାରେ ଅଛନ୍ତି, ଭୁଲ ରାସ୍ତାରେ ଥିବା ଲୋକ ଆଉ ଗୋଟେ ଭୁଲ ଲୋକକୁ କାହିଁକି ଗ୍ରହଣ କରିବ, ସେ ଠିକ୍ ଲୋକକୁ ଗ୍ରହଣ କରିବ, ସମାଜ ପାଇଁ ଆମର ବହୁତ ବଡ଼ କଣ୍ଟ୍ରିବ୍ୟୁସନ୍ ଲୋକମାନଙ୍କୁ ବୁଝେଇବା, ଆଟଲିଷ୍ଟ ସେମାନେ ପରିବାର ଭିତରେ ରୁହନ୍ତି, ଖରାପ ରାସ୍ତାକୁ ନ ଯାଆନ୍ତୁ, ବର୍ଣ୍ଣାଶ୍ରମ ଧର୍ମଟା ବିଚ୍ୟୁତ ହେଇଯିବ ନା, ବର୍ଣ୍ଣସଂଘର୍ଷ ଜାତ ହେବ, ଅବୈଧ ସମ୍ପର୍କ ତ ଗୋଟେ ନାରୀରେ ରହିବ ତାହେଲେ କ'ଣ ହବ, ବର୍ଣ୍ଣସଂଘର ଗୋଟେ ଜାତ ହେବେ, ଆଉ ବିଦେଶରେ ଯେମିତି ସବୁ ଅବସ୍ଥା, ଭାରତବର୍ଷ ଏଇଟା ବର୍ଣ୍ଣଶଙ୍କର କାରଣ ଧର୍ମର ଗୋଟିଏ ଲକ୍ଷଣ କ'ଣ, ଭଗବାନଙ୍କୁ ଭଜନ କଲେ ବା ଧର୍ମ ପାଳନ କଲେ ଜୀବର ପାଖରେ ଯେଉଁ ଯେଉଁ ଜିନିଷଟା ରହିଛି ନା, ସେ ପାଗଳ ହାତୀଟି ବି ଭୟଙ୍କର, ତାର ଗୋଟେ ଗୋଟେ ଗୁଣ ଦେଖୁ ନାହିଁ, କ୍ରୋଧ ଆସୁଛି ଗୋଟେ ଲୋକ ତାକୁ ମର୍ଡର କରିଦେଉଛି, ତୁମେ ଦେଖ କ୍ରୋଧ ଆସୁଛି ଲୋକ ବାପୁ ମାରିଦେଉ ନାହିଁ, ଦେଖୁ ନା ପେପର ବାହାରୁଛି, ତା ବାପକୁ ମାରିଦେଲାଣି କି ଭାଇକି ମାରିଦେଲାଣି, ତା ପାଖରେ ଯେଉଁ ଗୁଣ ଗୁଡ଼ାକ ରହିଛି କେତେ ଖରାପ ଗୁଣ ଆଉ କେତେ ଭୟଙ୍କର, ତ ସେ କେମିତି କଣ୍ଟ୍ରୋଲ କରିବ? ଧର୍ମ ଗୋଟେ ଥିଓରିଟିକାଲ ଜିନିଷ ନୁହେଁ, ଭାରି ପ୍ରାକ୍ଟିକାଲ ଜିନିଷଟା ନା, ଜଗତରେ ଯେତେ ଖରାପ ଗୁଣ ଅଛି ତା କେହି କଣ୍ଟ୍ରୋଲ କରିପାରିବେ? କାମର ପରିଣତି ଦେଖ ନା, କାମ ଗୁଡ଼ା କ'ଣ, ଛୋଟ ଛୋଟ ପିଲାମାନେ କିଏ କାହାକୁ ମାରିଦେଲାଣି, କ'ଣ କଲେଣି, କ'ଣ ମାନେ ଯେଉଁଗୁଡ଼ାକ ଆମେ କେବେ ବି କାନରେ ବି ଶୁଣୁନଥିଲୁ, କାମର ପରିଣତ, ଜଣେ ଜଣେ ତାର ପତିକି ଛାଡ଼ିକି ପଳାଉଛି କି ତା ଛୋଟ ପିଲାଗୁଡ଼ାକ ଛାଡ଼ିକି ପଳାଉଛନ୍ତି ପର ପତି ସାଙ୍ଗରେ, ମାନେ ଯେଉଁଟାକି ସମାଜରେ କ'ଣ ମାନେ ପଶୁ ସମାଜରେ ବି ଜିନିଷ ନାହିଁ, ଏତେ ଘୃଣ୍ୟ, ସେ କ'ଣ କରେ, ସେ ଅନ୍ଧ, କାମାନ୍ଧ ନୈବ ପଶ୍ୟତି, ନୈବ ପଶ୍ୟତି ଜନ୍ମାନ୍ଧ, ତାକୁ ଅନ୍ଧ ହେଇଯିବ, ସେ ତାକୁ ଦେଖା ହୁଏ, ସୂର୍ଯ୍ୟ ଥିବ ଚନ୍ଦ୍ର ଥିବ ତାକୁ ଦେଖା ହୁଏ, କ'ଣ କରିବ ସିଏ? ଆମର ଜିନିଷ କ'ଣ ପଡ଼ୁଛି, ଜୀବ ହୃଦୟ ଭିତରେ ଯେଉଁ ଜିନିଷଟା ଅଛି, କାମ କ୍ରୋଧ ଲୋଭ ମୋହ, ଏ ଯେଉଁ ଷଡ଼ ରିପୁ ଅଛି, ଅତି ଭୟଙ୍କର। ଧର୍ମଟା କ'ଣ କରେ, ଧର୍ମର ବଳ ରହିଲା ସବୁ ସରପ୍ରେସ କରିଦେବ। ଭାଇ ସାଇଣ୍ଟିଫିକ ଜିନିଷ ନା, ସମାଜ ଯେଉଁ ଆଜି ସମାଜରେ ଆମର ଯେଉଁ ଆଜି ଧର୍ମକୁ ଅବହେଳା କରାହଉଛି, ଧର୍ମଟା ଗୋଟେ ମାଇଥୋଲୋଜି, ଏଟା ଗୋଟେ କ'ଣ, ଏଟା କହୁଛନ୍ତି ଗୋଟେ କଳ୍ପନା ଆମ ଜିନିଷ ବୋଲି ଭାବିକି, ଧର୍ମ କ'ଣ କରିବା ଦରକାର, ସବୁ କର୍ମ କର, ଆରେ କର୍ମ କରି ପରିଣାମଟା ବର୍ତ୍ତମାନ କ'ଣ ହେଉଛି ଦେଖ, ବର୍ତ୍ତମାନ ପରିଣାମଟା କ'ଣ ହେଉଛି ଦେଖ, କି ନିଜ କନ୍ୟାକୁ ତୁମେ ଟଙ୍କା ପଇସା ଥିବ, ନିଜ ଝିଅକୁ ତୁମେ କଣ୍ଟ୍ରୋଲ କରିପାରିବନି, ନିଜ ପୁଅକୁ ତୁମେ କଣ୍ଟ୍ରୋଲ କରିପାରିବନି, ତାଙ୍କର ଦୋଷ କ'ଣ? ଗୋଟେ ବ୍ୟକ୍ତିକୁ କଣ୍ଟ୍ରୋଲ କରିବା ପାଇଁ ଆଉ କିଛି ଜିନିଷ ନାହିଁ, ଆଉ କୌଣସି ଜିନିଷ ନାହିଁ, କେବଳ ଧର୍ମ। ଧର୍ମ ମାନେ ଭଗବାନଙ୍କର ନିୟମ, ନହେଲେ ଆଉ ସବୁ ଜିନିଷ ଯାହା ସଂସାରରେ ରହିଛି ସବୁ ଗୋଟେ ବ୍ୟକ୍ତିକୁ ଉତ୍ତେଜିତ କରିବ। ସବୁ ଲୋକମାନେ ଯେଉଁ ପୂର୍ବରୁ ଭଲ ଥିଲେ କୁହନ୍ତିନି, ଭାରି ବଢ଼ିଆ, ଆମର ସବୁ ପୂର୍ବରୁ କାହିଁକି ଭଲ ଥିଲେ, ଲୋକମାନେ ସବୁ ଧାର୍ମିକ ଥିଲେ, ସମସ୍ତେ ଧାର୍ମିକ ଥିଲେ, ଧର୍ମର ନିୟମଗୁଡ଼ିକୁ ପାଳନ କରୁଥିଲେ, ସେଥିପାଇଁ ସେମାନେ ସଂଯମୀ ଥିଲେ। ଆଉ ଯେଉଁ ଯେଉଁ ସମାଜରେ ଧର୍ମ ପାଳନ କରାଯିବ ସେଟା ଅସଂଯମୀ ଜଗତ, ସେଠି କ'ଣ କ'ଣ ଆଶା କରାଯିବ, ସେଠି ସବୁ ପ୍ରକାର ଅସୁବିଧା ହବ। ଅର୍ଜୁନଙ୍କ ଯୁକ୍ତି ସେଟା, ନାରୀମାନେ ବ୍ୟଭିଚାରିଣୀ ହେଇଗଲା ମାନେ ବର୍ଣ୍ଣଶଙ୍କର ସବୁ ଜାତ ହେବେ, ବର୍ଣ୍ଣଶଙ୍କର ଆଉ କ'ଣ, ଗୋଟେ ଯେଉଁ ପିଲା ଯେତେବେଳେ ଜନ୍ମ ହଉଛି ତାର ମାତାର ପିତାର ତାର ପ୍ୟୁରିଫିକେସନ ରହୁଥିଲା ନା, ଆଉ ଗୋଟେ ଜଣେ ମା ସେ ଗର୍ଭଧାରଣ କରିବା ପରେ କେତେଥର ଠାକୁରଙ୍କୁ ଜୁହାର ହୁଏ, ଡେଲି ଗାଧେଇ ପଡ଼ିବ, ଠାକୁରଙ୍କୁ ମୁଣ୍ଡ ମାରିବ, ମୋର କେମିତି ପ୍ରଭୁ ଗୋଟେ ପୁଅଟେ ହଉ କି ଝିଅଟେ ହଉ, ମୁଁ ଟିକେ ଭଲ ରାସ୍ତାରେ ରହୁ, କ'ଣ କରୁ, ସେ ଛୁଆଟାକୁ ସେ ବାରବାର ନେଇ ମୁଣ୍ଡ ମାରିବ, ଠାକୁରଙ୍କୁ ଦେଖୁ ନା, ଯେଉଁ ବାଳପ କାନ୍ଦିନି କେଉଁଠି, ଏ ଠାକୁର କିଏ ଆଖଣ୍ଡମଣି ପାଖରେ କିଏ ଜଗନ୍ନାଥପୁରରେ ବାଳ ପକେଇବ, ସେ କେତେ ଗୋଟେ ସନ୍ତାନ ପାଇଁ କେତେ ପ୍ରାର୍ଥନା କରୁଛନ୍ତି ନା, ଆଉ ବର୍ତ୍ତମାନ କ'ଣ କିଛି ଅଛି, ଛୁଆ ଜନ୍ମ ହଉ ତାଙ୍କୁ କେମିତି କ'ଣ, ତାକୁ ଡ୍ୟାନ୍ସ ଶିଖେଇବି, ତାକୁ କମ୍ପ୍ୟୁଟର ଶିଖେଇବି, ତାକୁ ସେ ଗୋଟେ ବିଜ୍ଞାନୀ ବୈଜ୍ଞାନିକ ହବ, କିରେ ଭାଇ ତୁମେ ତାକୁ ଯେତେ ବଡ଼ କର ତାକୁ କଣ୍ଟ୍ରୋଲ କରିବ କେସ୍, ତାର ତାର ଦେହରେ ଯେଉଁ ରିପୁ ମାନେ ଅଛନ୍ତି ତାକୁ କଣ୍ଟ୍ରୋଲ କରିବା କେହି କାହାର ଶକ୍ତି ନାହିଁ। ଅର୍ଜୁନଙ୍କ ଯୁକ୍ତି ରହୁଛି ସେୟା, ଯଦି ଆମେ ବର୍ଣ୍ଣାଶ୍ରମ ଧର୍ମଟାକୁ ନ ମାନିବା, ଆଗେ ହେଲେ ସ୍ତ୍ରୀମାନେ ବ୍ୟଭିଚାରିଣୀ ହେଇଯିବେ, ସେଠି ତାଙ୍କର ଏଇ ସେଇଟା ସେ କହୁଛନ୍ତି, ସଂକରଣ ରାଗା ଏବ କୁଳା ଜ୍ଞାନାମ କୁଳ ସେ ପତନ୍ତି ପିତର ହେ ସବୃତ ପଣ୍ଡୋଦକ କ୍ରିୟା। ବର୍ଣ୍ଣଶଙ୍କର ସନ୍ତାନ ଗୁଡ଼ିକ ତାଙ୍କ ହାତରୁ କ'ଣ କି ଦେବତାମାନେ ଦେବତା ପିତୃପୁରୁଷ କେହି ପାଣି ନେବେନି, କେହି ପାଣି ପିଇବେନି, ପୂଜା ନେବେନି, କିଛି ନେବେନି, ଆରେ ବର୍ଣ୍ଣଶଙ୍କର ଗୁଡ଼ାକ ସବୁ ଆଉ ତାଙ୍କ ବର୍ଣ୍ଣଶଙ୍କର ତାଙ୍କ ଚେତନାଟା ସେୟା ରହିଲା ନା, ଘୃଣା କରାଯାଉନି ମନୁଷ୍ୟଟାକୁ, ସେ ଜନ୍ମ ହେଇଛି ସେ ସଂସ୍କାରରେ, ତା ଭିତରେ ସେ ଗୁଣଟା ଅଛି, ସେଥିପାଇଁ ବର୍ତ୍ତମାନ ସମାଜରେ ଯେଉଁ ପିଲାମାନଙ୍କୁ ବା ସମାଜକୁ କି ଦୋଷ ଦେଇ ହବନି, କିଛି ଦେଇ ହବନି। ଧର୍ମର ନିୟମଟାକୁ ଏମିତି ଭାବରେ ମାନେ ଲୋକ ଡାଇଭର୍ଟ କରିଦେଇଛି, ଆଉ ସନ୍ତାନ ଆମର କ'ଣ ଯେଉଁ ସନ୍ତାନ ଜନ୍ମ କରିବାର ଯେଉଁ ନିୟମ ବ୍ୟବହାରିକ ନିୟମ ଏଗୁଡ଼ା କିଛି ପାଳନ କରାଯାଉ, ତେଣୁ ତାର ପରିଣାମଟା କ'ଣ ହବ, ତା ପରିଣାମଟାକୁ ସମାଜ ଭୋଗିବ। ଅର୍ଜୁନଙ୍କ ଯୁକ୍ତିରେ ଏଇଟା ଆଉ ନାରୀ ଗୁଡ଼ାକ ସବୁ, ମୁଁ ଆଗରୁ ସବୁ ବହୁତ ଗାଳି ଗୁଳ ଦେଉଥିଲି, ବର୍ତ୍ତମାନ କିଛି କାହାକୁ କହୁନି, କହିକି ଲାଭ ବି କ'ଣ ଅଛି, ତୁମ ସ୍ୱଭାବ ଖରାପ ହେଇଯିବ, ଲୋକଙ୍କର କିଛି ପରିବର୍ତ୍ତନ, ଏଇଟା ତ କଳି ଯୁଗ ଆଉ। ଏ ଟିଭିଟା ଦେଖିଦେ, ଟିଭିଟା ଗୋଟେ ଦେଖି, ମୁଁ ତ ଖୋଲିକି ଗାଳି 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 ଦେଇ ଲୋକମାନଙ୍କୁ ସବୁ କହୁଥିଲି, ସେସବୁ ସବୁ ଛାଡ଼ିଦେଲା, ଆଉ ସେଥିପାଇଁ ପବ୍ଲିକକୁ ଯିବାକୁ ମୋର ପଞ୍ଚପିସାର ଇଚ୍ଛା ବି ନାହିଁ। ଏମାନେ କ'ଣ କହିବ, ଗୋଟେ ସ୍ୱାମୀଟେ ସ୍ତ୍ରୀଟା ସେଠି ତା ଝିଅଟା ବସିଥିବ ପୁଅଟା ବସିଥିବ, ସେ ଗୋଟେ ଫିଲ୍ମ ଦେଖୁଥିବେ। ମୁଁ ତ ଖୋଲିକି କହୁଛି, ତୁମେ ଚିନ୍ତା କର, କାମଟା ସେ ସ୍ୱାମୀ ସ୍ତ୍ରୀ ଦେହରେ ଅଛି, ସେ ପୁଅ ଝିଅ ଦେହରେ ଅଛି, ତା ତୁମେ ଗୋଟେ ଗୋଟେ ବଡ଼ 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 ସବୁ କ'ଣ ଏଇଟା ଗୋଟେ ଲଗାଉଛନ୍ତି ଟିଭି ଗୁଡ଼ା, କ'ଣ ତାକୁ ଗୋଟେ କହୁଛନ୍ତି, କାନ୍ଥର ଏଡ଼େ ଏଡ଼େ ବଡ଼ ଟିଭି ଲଗାଉଛି, ସେଥିରେ ସେ ଫିଲ୍ମ ଦେଖିବେ। ସେଠି ଗୋଟେ ପୁରୁଷଟା ସେ ହିରୋଟା ହିରୋଇନ୍କୁ ଆଲିଙ୍ଗନ କରୁଥିବ, ତାହେଲେ ସେଠି କିଏ ଅଛି, ମା ବାପା ଅଛି କି ନାହିଁ, ଭାଇ ଭଉଣୀଟା ଅଛି କି ନାହିଁ, ତାହେଲେ ସେ ସମାଜରେ କ'ଣ, ସେଠି ପରିସ୍ଥିତିଟା କ'ଣ। ଏଇଭଳିଆ ଏଇଭଳିଆ ପଥିତ ଅବସ୍ଥା, କେହି କିଛି ବର୍ତ୍ତମାନ ଦେଖୁନୁ, ତୁ ଗୋଟେ ଛୁଆଟା ଧରିକି ଚାଟିଂ କରୁଥିବ, ତା ବାପା ଜାଣୁଥିବ ସେ କ'ଣ କରୁଛି, ସେ ଜାଣୁଛନ୍ତି ନା, ସବୁ କିଛି କରିପାରିବେନି। ବର୍ତ୍ତମାନ କଣ୍ଟ୍ରୋଲ କିଏ କରିବ, ମୋର ପ୍ରଶ୍ନ। ସିଏ ମଣିଷଟା ନା, ସେ ସାଧୁ ହଉ ଅସାଧୁ ହଉ, ସ୍ତ୍ରୀ ହଉ ପୁରୁଷ ହଉ, ମଣିଷ ଦେହରେ ଯେଉଁ ରିପୋ ଗୁଡ଼ିକ ରହିଛି ତା କଣ୍ଟ୍ରୋଲ କିଏ କରିବ, କାହାର ଶକ୍ତି ନା, କେବଳ ଭଗବାନଙ୍କର ନିୟମ ତୁମେ ପାଳନ କରିବ। ଏତେ ଭୟଙ୍କର, ସେଥିପାଇଁ ଭଗବାନ କହିଦେଲେ ନା, କାମ ଏଷ କ୍ରୋଧ ଏଷ ରଜତ ଗୁଣ ସମୁଦ୍ଭବ ମହାସନା ମହାପାତ୍ମା ବିଦ୍ୟ ଏନ ହିଁ ବୈରିଣୀ, ତୁମର ଏହି ହେଉଛି ଶତ୍ରୁ, ସେ କାମ ସେ କ୍ରୋଧ ସେ ରଜଗୁଣରୁ ଆସୁଛି। ତା ମହାସନା କେବେ ତାକୁ ପୂର୍ଣ୍ଣ କରିପାରିବନି, କେବେ ବି ତୁମେ ତାକୁ ପୂର୍ଣ୍ଣ କରିପାରିବନି। ତେଣୁ ଇଏ ଲୁପ୍ତପିଣ୍ଡ ତ କ୍ରିୟା, ବର୍ଣ୍ଣାଶ୍ରମ ଧର୍ମଟା ଯୋଉ ଭାଙ୍ଗିଗଲା, ଭାଙ୍ଗିଗଲେ ତ ସବୁ ସର୍ବନାଶ ହେଇଯିବ ଆଉ। ସେଥିପାଇଁ ପ୍ରଭୁପାଦଜୀ ଲାଷ୍ଟରେ ଯେତେବେଳେ ବୃନ୍ଦାବନରେ ସ୍ୱର ଛାଡ଼ୁଛନ୍ତି, ପ୍ରଭୁପାଦଜୀ କହୁଛନ୍ତି, ମୁଁ ସବୁ କଲି, ଗୋଟେ ଜିନିଷ ମୋର ବାକି ରହିଗଲା, ମୋର ବର୍ଣ୍ଣା। କାରଣ ପ୍ରଭୁଙ୍କ ସମୟ କାହିଁ, 12 ବର୍ଷ ଭିତରେ ୱାର୍ଲ୍ଡ ୱାଇଡ୍ ଗୋଟେ ଅର୍ଗାନାଇଜେସନ୍ କରିବା, ଏଇଟା ହେଉଛି ବୈଷ୍ଣବ ଫିଲୋସଫି, ଟପ୍ ଫିଲୋସଫି ଦେବା। ବର୍ଣ୍ଣାଶ୍ରମ ସିଷ୍ଟମଟା ନ ରହିଲେ ଗୋଟେ ସତୀ ନାରୀ ରହିବା ଦରକାର, ପତି ପତ୍ନୀ ଦୁଇ ଜଣ ଠିକ୍ସେ ରହିବା ଦରକାର, କାରଣ ତାଙ୍କ ଦ୍ୱାରା ଯେଉଁ ସନ୍ତାନଟା ଆସିବ କ'ଣ ରହିବ, ଶୁଦ୍ଧ ରହିବ ନା। ଆଉ ଆମେ ଯଦି ସମସ୍ତେ ଏଇଭଳିଆ ହାଫାଜେଟ୍ ଲାଇଫ ଗୋଟେ ଯାହା କୁହନ୍ତି, ମାନେ ବିଶୃଙ୍ଖଳିତ ଜୀବନଯାପନ କରିବେ, ତାହେଲେ ସମାଜର ଅବସ୍ଥାଟା କ'ଣ ହବ, କେବେ ବି ହବନି। କେବେ ବି ତୁମେ ଭାବନି, ଯେକୌଣସି ଯେଭଳି ଭାବରେ ତୁମେ ବିବାହ ହେଇଗଲେ, ଯେଭଳି ଭାବରେ ତୁମେ ସନ୍ତାନ ଗୋଟେ ଜନ୍ମ କରିଦେଲେ, ସେ ସନ୍ତାନଟା ଗୋଟେ ଭଲ ପିଲା ହବ ନାହିଁ, କେବେ ହବନି। ମୁଁ ଏଇଟା ମାନିବିନି, କେବେ ମାନିବିନି। ବଂଶ ପରମ୍ପରାର ଗୁଣ ରହିଛି, ଆମେ ଆମର ଆମର ଆମେ ଦେଖିଛୁ ପିତାମାତାର ପ୍ରଭାବଟା ସନ୍ତାନ ଉପରେ କ'ଣ ପଡ଼େ, ବହୁତ 100% ତା ସଂସ୍କାର ତାପରେ ରହିବ। ବଂଶ ପରମ୍ପରାର ଗୁଣ ରହିଛି, ବଂଶ ପରମ୍ପରାର ଗୁଣ ରହିଛି ସବୁ ଏସବୁ ଧର୍ମ, କାରଣ ଧର୍ମ ପାଳନ କରୁଥିଲେ ନା, ଷ୍ଟ୍ରିକ୍ଟଲି ବର୍ଣ୍ଣାଶ୍ରମ ନିୟମଟା ପାଳନ କରୁଥିଲେ। ଆଉ ତୁମେ ଯେକୌଣସି ଭାବରେ ଯେମିତି ଭାବରେ ଭୋଗ କରିବ, ମ୍ୟାରେଜ୍ ତ ଗୋଟେ ମ୍ୟାରେଜ୍ ବିବାହ, ଆଜିକାଲି କହୁନାହାନ୍ତି ଗୋଟେ ବାହାବା କଥା, କାହା ଗୋଟେ ବାହି ପଡ଼ିବ ଆଉ କ'ଣ, ନାଇଁ 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 ନାଇଁ, ମନ ମହାରାଜ ଷ୍ଟ୍ରେଟଲି ଲେଖିଛନ୍ତି, ଷ୍ଟ୍ରେଟ୍ ତାଙ୍କର। ଆଉ ତ ସେଗୁଡ଼ା ସବୁ ମୁଁ କହୁନି କିଛି, ଗୋଟେ କାରଣ କହିବା ପାଇଁ ଇଚ୍ଛା ବି ନାହିଁ, କହିକି ତୁମେ ଲୋକ କେହି ବୁଝିବେନି, ବରଂ ଖରାପ ଭାବିବେ। ସମାଜ ଯେତେବେଳେ ବ୍ଲାଇଣ୍ଡଲି ଆକ୍ସେପ୍ଟ କରୁଛି, ତୁମେ କହିଲେ କିଏ ତୁମ କଥା ଶୁଣିବେ, ତୁମ ପାଗଳ ବୋଲି କହିବେ ଲୋକ। ବର୍ତ୍ତମାନ ମନ ମହାରାଜ କହିଛନ୍ତି, ନାରୀର ଯଦି କିଛି ଗୋଟେ ସଂସ୍କାର ଥାଏ, ନାରୀର ଏକମାତ୍ର ସଂସ୍କାର ହେଉଛି ବିବାହ, ତାର ଆଉ କିଛି ସଂସ୍କାର ନାହିଁ। ବର୍ଣ୍ଣାଶ୍ରମ ହିସାବରେ ନାରୀ ଦୀକ୍ଷା କେଉଁଠି ନେଇପାରିବନି, ନାରୀର ପତି କିଏ, ନାରୀର ଗୁରୁ କିଏ, ସ୍ତ୍ରୀର ଗୁରୁ, ସ୍ତ୍ରୀ ନାମ ପତି ଦେବାନାମ, ଆଉ ପତିଦା ତାର ଦେବତା, ସେ କ'ଣ ଦୀକ୍ଷା ନେବ। ଅଲଗା ସଂସ୍ଥାରେ ଯେଉଁ ଅଛନ୍ତି ସେ ବର୍ଣ୍ଣାଶ୍ରମ ମାନନ୍ତି, ସେମାନେ କେବେ ନାରୀକୁ ଦୀକ୍ଷା ଦେବେନି। ଆମର ଏଇଟା କ'ଣ ଆତ୍ମଧର୍ମ ନା, ଏଠି ନାରୀ ପୁରୁଷ କ'ଣ, କିନ୍ତୁ ବର୍ଣ୍ଣାଶ୍ରମ ସିଷ୍ଟମ ହିସାବରେ ତାର ଗୁରୁ ହେଲେ କିଏ, ସେ ନେଇକି ସେ ଦେଖୁନା ଏକୁଟିଆ ବି କୁଆଡ଼େ ତୀର୍ଥକୁ ଯିବେନି, ଯିବେ କି, ଏକୁଟିଆ ଯିବେନି, ସ୍ୱାମୀ ଗଲେ ସ୍ତ୍ରୀ ଯିବ, ସ୍ୱାମୀ ଯଦି ଏକାଦଶୀ ନ କରିବ, ସ୍ତ୍ରୀ କ'ଣ କହିବ, ସିଏ କରୁନାହାନ୍ତି ମୁଁ କରିବିନି, ତା ଗୁରୁ ସିଏ। ଆଉ ବର୍ଣ୍ଣାଶ୍ରମ ସିଷ୍ଟମଟା ଯେଉଁ ଯେଉଁଟା ସେଇଟା ବୈଦିକ ଧର୍ମଟା ଏଇଟା, ଆଉ ସିଏ ସେଇଟା କରି ଗ୍ରହଣ କରିପାରିବନି। ଆମର ଏଇଟା ଆତ୍ମଧର୍ମ ବୋଲେ ଆମର ସମସ୍ତେ, କାରଣ ସମସ୍ତେ ତ ଆତ୍ମା, ଏଇଟା ସର୍ବଟା ଗୋଟେ ଉପାଧିକ ଜିନିଷଟା ଆଉ। କିନ୍ତୁ ଆମେ ଯେଉଁ ସଂସ୍କାର, ଯେକୌଣସି ଭାବରେ ଆମେ ବିବାହ ହେଇଗଲେ, ଯେକୌଣସି ଭାବରେ ଆମେ ଆମେ ଗୋଟେ ସନ୍ତାନ ଜନ୍ମ କରିଦେଲେ, ହବନି, ସେଇଟା ହବନି। ବିବାହର ଲଗ୍ନ ଦେଖାଉଥିଲା, ଏବେ ୟାର କେଉଁ ରାଶି, ତାର କେଉଁ ରାଶି, ଏଇଟା କ'ଣ ଲଗ୍ନ, ଏଇଟା କ'ଣ କୁହନ୍ତି, ଜାତକ, ୟାର ଦେବଗଣ, ୟାର ଅସୁରଗଣ, କେତେ କାଲକୁଲେସନ୍ କରାହବ ନା। ଆଉ ସେମିତି ତ ମାନେ ଯଦି ବିବାହ କରିଦିଆଗଲା, ଅସୁବିଧା ହେଇଯିବ, ସେମାନେ ତାଙ୍କ ଶାନ୍ତିରେ ରହିପାରିବେନି। ତାର ଗୁଣ ହିସାବରେ ଏଇଟା ସାଇଣ୍ଟିଫିକ୍ ଜିନିଷଟା, କି ଦେବଗଣ, ତିନିଟା ଗଣ ରହିଲା ନା, ଦେବ, ଅସୁର, ରାକ୍ଷସ, ସରି ମାନବ, ରାକ୍ଷସ ଗଣ, ମାନବ ଗଣ, ଦେବଗଣ, ଦେବଗଣ ଦେବଗଣଙ୍କୁ ବିବାହ ହେବେ, ନହେଲେ ଦେବଗଣ ମାନବଗଣକୁ ବିବାହ ହେବ, ମାନବ ମାନବକୁ ବିବାହ ହେବ, ଯେ ଦେବତା ରାକ୍ଷସକୁ ତୁମେ ବିବାହ କରିଦେଲ। ତେଣୁ ଆଜିକାଲି କ'ଣ ସେଗୁଡ଼ା କି ବିଚାର କରିବା, ମୋର ବାହାଘର ଅଛି ପ୍ରବୋଧ ଗୁଡ଼ା ସବୁ ଯେଉଁ ଯଯାତି ଚରିତ ସବୁ ଲେଖିଛନ୍ତି ଆଉ ପୁରା ଆଉ ପରୀକ୍ଷିତ ମହାରାଜ ପ୍ରଶ୍ନ କରିଦେଲ ନା ସାଙ୍ଗେ ସାଙ୍ଗେ କ'ଣ ସେ ଶ୍ଳୋକ କବି ଶୁକ୍ରାଚାର୍ଯ୍ୟ ପଣ୍ଡିତ ହୋଇକି ତାଙ୍କର କନ୍ୟାକୁ କ୍ଷତ୍ରିୟ କେମିତି ଦେଲେ, ପ୍ରତିଲୋମ ବିବାହ ନା, ବିବାହ ପ୍ରତିଲୋମ କହ, ଏଇଟା ପ୍ରତିଲୋମ ବିବାହ ହେଇଗଲା, ଏଇଟା ହେଇପାରିବନି। ସେଠୁ ସୁଖଦେବ ଗୋସ୍ୱାମୀ ଆରମ୍ଭ କଲେ, ନା ନା ଏଇଟା ଭଗବାନଙ୍କ ଇଚ୍ଛା ରହିଛି, ଦୈବକ୍ରମେ ଏମିତି ହେଇଛନ୍ତି, ଶିବଜୀ ଆସିଲେ ଏମିତି ସିଏ ସ୍ନାନ କରୁଥିଲେ, ବସ୍ତ୍ର ନଥିଲା, ସେଇଟା ବର୍ଣ୍ଣନା ଚଲେ। ବିବାହଟା ଯେମିତି ପରେ ସେମିତି ଆମେ ହେଇଗଲା, ଆଜିକାଲି ଯେମିତି କ'ଣ ଜାତକ ଦେଖାହଉଛି ଆଜିକାଲି, ତାକୁ ଝିଅ ଆଜିକାଲି ବହୁତ କମ୍ ଜାତକ ମିଳୁଛନ୍ତି ନା, ଗଣ ଦେଖିବେ, ଜାତକ ଦେଖିବେ, ସବୁ ଜିନିଷ ଦେଖିଲା ପରେ ବଂଶମର୍ଯ୍ୟାଦା ଦେଖିବେ, ତାପରେ ଯେମିତି ଗୋଟେ ବିବାହ ହଉଥିଲେ, ଏଇଟା ଗୋଟେ ସଂସ୍କାର ବଡ଼ ଜିନିଷଟା ନା, ବଡ଼ ଅସୁବିଧା ହେଇଯିବ। ସେଇଟା ତ ଷ୍ଟ୍ରିକ୍ଟଲି ଫଲୋ ନକଲେ ବର୍ଣ୍ଣଶଙ୍କର ଗୁଡ଼ାକ ସବୁ ଜାତ ହେବେ, ନାରୀମାନେ ବ୍ୟଭିଚାରିଣୀ ହେଇଗଲେ, ସବୁ ବର୍ଣ୍ଣଶଙ୍କର ବର୍ଣ୍ଣଶଙ୍କର ଜଙ୍ଗା ଜାତ ହେଲେ ଆମର ସବୁ ସନାତନ ଧର୍ମଟା କୋଲାପ୍ସ ହେଇଯିବ। ଆଉ ପ୍ରଭୁପାଦ ଏଥିପାଇଁ ଗୁରୁକୁଳ ସିଷ୍ଟମଟା ଆରମ୍ଭ କରିଥିଲେ ନା, ଆଉ ତୁମ ବିବାହ ପାଇଁ ମନା କରାଯାଉନି, ବିବାହ ହବ କିନ୍ତୁ ତୁମର ବୈଦିକ ଧର୍ମ ହିସାବରେ ବିବାହ ହବ, ତ ମନ ଇଚ୍ଛା ବିବାହ ହେଇପାରିବନି, କାରଣ ମନ ଇଚ୍ଛା ବିବାହ ହେଲେ ତୁମର କିଛି କ୍ଷତି ହବ, ତୁମେ ଏନ୍ଜୟ କରିନେବ, ଉପଭୋଗ କରିନେଲ, କିନ୍ତୁ ପରିଣାମଟା ସମାଜ ଭୋଗିବ, ପରିଣାମଟା କିଏ ଭୋଗିବ, ଆଉ ଦୁଷ୍ଟ ସନ୍ତାନ ଗୋଟେ ଆସିଲେ, ଏଇ ଦେଖୁନା ଗୋଟେ ଉଦାହରଣ ଭାଗବତର ଅଛି ନା, ଆଉ ଆଜି ହିରଣ୍ୟକଶିପୁ ହିରଣ୍ୟାକ୍ଷ କେମିତି ଆସିଲେ, ନିୟମ ମାଙ୍ଗିଲେ ଋଷିଙ୍କର ପତ୍ନୀ ହେଇକି, ତୁମେ କ'ଣ କି ତୁମେ କ'ଣ ତୁମ କଥାଟାକୁ ଆମେ ମାନିନବୁ, ଆମେ କହିଲେ ତୁମେ ତୁମେ କହିଦେଲେ ଆମ କଥାଟା ମାନିନବୁ, ଋଷିଙ୍କର ପତ୍ନୀ ହେଇକି ଦେଖ ହିରଣ୍ୟକଶିପୁ ହିରଣ୍ୟାକ୍ଷ ଚାଲି ଆସିଲେ, ଆସୁର ବେଳା ଅଛି, ସମୟ ଅଛି, ସବୁକିଛି ଅଛି, ସବୁ କାଲକୁଲେସନ ମନ ମହାରାଜ ସବୁ ରଚନା କରିଦେଇଛନ୍ତି, ସବୁ ମନୁସଂଗୀତରେ ସବୁ ଲେଖା ହେଇକି ରହିଛନ୍ତି, ପୁତ୍ର କେମିତି ହବ, କନ୍ୟା କେମିତି ହବ, କେମିତି କ'ଣ ସବୁ ଜିନିଷ ଲେଖିଦେଇଛି, ମଣିଷ ପାଇଁ କିଏ ତାକୁ ଦେଖୁଛି, ବର୍ତ୍ତମାନ ତ ମୋବାଇଲ ହେଲା ସମସ୍ତଙ୍କ ଗୁରୁ, ଆଉ ମଣିଷ ଭାବୁଛି ମୁଁ ବର୍ତ୍ତମାନ ଭଗବାନ ବି ଖୋଜିକି ପାଇଯିବି ସେ ମୋବାଇଲରେ ଗୁଗୁଲରେ, ମଣିଷରେ ଏଇ ବୁଦ୍ଧି ଆସେ, ଇଏ ନୁହେଁ, ଏଇଟା ଗୋଟେ ସଂସ୍କାର, ବହୁତ ବଡ଼ ସଂସ୍କାର। ଯେତେବେଳେ ଏ ପ୍ରକାର ଅନାବଶ୍ୟକ ଜନସମାଜ ଅର୍ଥାତ୍ ଜାରଜ ସନ୍ତାନଙ୍କ ସଂଖ୍ୟା ବୃଦ୍ଧି ଲାଭ କରେ, ସେତେବେଳେ ବଂଶରେ ଏବଂ ବଂଶଘାତକମାନଙ୍କ ପକ୍ଷରେ ନର୍କ ଭୋଗର ପରିସ୍ଥିତି ସୃଷ୍ଟି ହୋଇଥାଏ। ଏ ପ୍ରକାର ଦୂଷିତ ପରିବାରମାନଙ୍କରେ ପିତୃପୁରୁଷମାନଙ୍କର ପିଣ୍ଡ ପାଣି ଲୋପ ପାଇଯାଏ, ପିତୃପୁରୁଷମାନଙ୍କୁ ପିଣ୍ଡ ଦେବାକୁ ପଡ଼େ ନା, ଆଉ ଲୁପ୍ତ ପିଣ୍ଡୋଦକ କ୍ରିୟା, ବର୍ଷକୁ ଥରେ ଦିଅନ୍ତିନି, ଆମର ଏଠି ବର୍ଷଟା ତାଙ୍କର ହେଇଛି ଗୋଟେ ଦିନ, ସେମାନେ ଚାହିଁକି ରହିଥାନ୍ତି ନା ଆମ ପିତୃପୁରୁଷ ଆମ କୂଳରେ କିଏ ଆସିବେ ଆମକୁ ପିଣ୍ଡ ଦେବେ, ଭଲ ସନ୍ତାନ ଆସିଲେ ସନ୍ତାନ ସେଥିପାଇଁ ସମସ୍ତେ ଚାହାନ୍ତି ନା, କ'ଣ ଦେବେ ପିଣ୍ଡ ଦେବେ। ଆଉ ଯାରା ଯେଉଁମାନେ ଯେଉଁଟାକୁ ସବୁ ଯାହା କୁହନ୍ତି ଏଇଭଳି ବର୍ଣ୍ଣଶଙ୍କର ଯେଉଁମାନେ, ତାଙ୍କ ହାତରୁ ପିତୃପୁରୁଷ ନେବେନି, ନେଇ କ'ଣ ସେ ପଦ୍ଧତି ହେବେ ନା, କ'ଣ ନେବେନି, ସେଇଟା ଅର୍ଜୁନଙ୍କର ଯୁକ୍ତି, ଆମେ ଯଦି ମାରିଦେବୁ ଗୁରୁଜନମାନଙ୍କୁ, ଗୁରୁଜନ ନ ରହିଲେ ଏମାନଙ୍କୁ ଗାଇଡ଼ କିଏ କରିବ, ଆଉ ସ୍ତ୍ରୀ ତ ଆମକୁ ମାନିବେନି, ଗୁରୁଜନ ବି ରହିବେନି, ତେଣୁ ସେମାନେ ବ୍ୟଭିଚାରିଣୀ ହେବେ, ବ୍ୟଭିଚାରିଣୀ ହେବା ଦ୍ୱାରା ବର୍ଣ୍ଣଶଙ୍କର ଜାତ ହେବ, ବର୍ଣ୍ଣଶଙ୍କର ଜାତ ହେଲେ ଲୁପ୍ତ ପିଣ୍ଡଦକ କ୍ରିୟା, ପିତୃପୁରୁଷକୁ ଯେଉଁ ପିଣ୍ଡ ଦେବା ଏଇଟା ବିଧିବିଧାନ ଅଛି, ଏମିତି ନାହିଁ ଯେ ଏଇଟା ଗୋଟେ ମାନେ ଆମର କ'ଣ କୁହନ୍ତି ମନମୁଖୀ କାମ, ଏଇଟା ମନମୁଖୀ କାମ ନୁହେଁ, ସବୁ ଅଛି, ପିତୃପୁରୁଷକୁ ପିଣ୍ଡ ଦାନ କରିବାକୁ ପଡ଼େ। ପ୍ରଭୁପାଦଜୀ ମହାରାଜ ପଟପଟରେ ଲେଖୁଛନ୍ତି, ସକାମ କର୍ମର ନୀତି ନିୟମ ଅନୁଯାୟୀ ନିର୍ଦ୍ଦେଶ ଅଛି ଯେ ବ୍ୟକ୍ତି ପିତୃପୁରୁଷମାନଙ୍କ ପ୍ରତି ବାର୍ଷିକ ପିଣ୍ଡ ପ୍ରଦାନ କରିବେ। ପିଣ୍ଡଦାନ କରିବା ପାଇଁ କ'ଣ କରନ୍ତି, ପିଣ୍ଡଦାନ କରିବା ପାଇଁ ଲୋକ କ'ଣ ଗୟା ପଳାନ୍ତି, ଗୟାସୁର ନାହାନ୍ତି, ଗୟାସୁର ଭଗବାନ କହିଛନ୍ତି ଏଇଟା ତୁମେ ମାନିବନି, ସବୁ ଜିନିଷଟାକୁ ଆମ ବୁଦ୍ଧି ଦ୍ୱାରା ଆମେ ଖର୍ଚ୍ଚ କଲେ ହେଇପାରିବନି, ଯଦି ଆମେ ଏତେ ବୁଦ୍ଧି ଆମେ ମରଣ ଆମର ମୃତ୍ୟୁ ପରେ ଆମେ କୁଆଡ଼େ ଯିବା ଆମେ ଜାଣିନେ, ଆମେ କେଉଁଠି ଥିଲେ ଜାଣିନେ, ଆମେ କ'ଣ ସବୁ ଆମ ବୁଦ୍ଧିଟା ବୁଦ୍ଧି ଦ୍ୱାରା ସବୁ କିଛି ଜାଣିଦେବା ନା, କ'ଣ କିଛି କହିପାରିବୁନି, ଆମ ଦେହରେ କ'ଣ କେମିତି ଆମ ଦେହରେ ଖାଦ୍ୟ ହଜମ ହେଉଛି କେମିତି କ'ଣ ହେଉଛି ଆମେ ଜାଣିଛେ ନା, ଆମେ ଏତେ କହୁଛେ ମୁଁ ବୁଦ୍ଧି ହବ, ତମ ବୁଦ୍ଧିଟା କେଉଁଠି ମୁଁ ଦେଖିବ, ଦେଖିବା ତୁମର ମୋବାଇଲରେ ଗୋଟେ ଚିପ୍ସ ଅଛି ବା, ଭାବିଲେ ମୋବାଇଲରେ ଚିପ୍ସ ଅଛି ନା ନାହିଁ, ମେମୋରି କ'ଣ କହୁଛ ବା, ମୋ ମୋବାଇଲରେ ମେମୋରି ଫୁଲ୍ ହେଇଗଲା, ତୁମ ମୋବାଇଲରେ ମେମୋରିଟା ଫୁଲ୍ ହେଇଯାଉଛି, ତାର ଅଛି ନା ନାହିଁ, ତୁମ ମୁଣ୍ଡରେ ବୁଦ୍ଧିଟା କୋଉଠି ରହୁଛି, ସେଇଟା ଦେଖିଲ ଦେଖିବା କୋଉ ବୈଜ୍ଞାନିକ ଡାକିଲ, କାହିଁକି କୋଉଠି ସିଏ କେତେ, ଗୋଟେ ଛୋଟ ଛୁଆ ଦେଖିବ ସିଏ କେତେ ଇଣ୍ଟେଲିଜେଣ୍ଟ ହେଇଯାଉଛି, କୋଉଠି ସେ ବୁଦ୍ଧି ରହୁଛି, କେମିତି ଆସୁଛି, କେମିତି କାର୍ଯ୍ୟ କରୁଛି, ତୁମେ କିଛି କହିପାରିବ? ସବୁଟା ବୁଦ୍ଧି ଦ୍ୱାରା କାର୍ଯ୍ୟ କରିବନି, ଏ ଭଗବାନ ସ୍ୱରୂପକୁ ଏମିତି ତିଆରି କରି ରଖିଛନ୍ତି ତ ସବୁ ସବୁ ବୁଦ୍ଧି ଖର୍ଚ୍ଚ କଲେ ବି ହେଇପାରିବନି, କିଛି ଜିନିଷକୁ ଗ୍ରହଣ କରିବାକୁ ପଡିବ। କ'ଣ ଗୋଟେ ପିଣ୍ଡ ଦେବୁ, ସେ କେଉଁଠି କ'ଣ ମରିଗଲା ପରେ କ'ଣ ପିଣ୍ଡ ଦେଲା, କ'ଣ କିଏ କହୁଛି, କିଏ ଗୋଟେ ସେ ଯୁକ୍ତି କରେ କ'ଣ ଯେ ତଳୁ ଦେଲେ, ସେ ଯେଉଁ ପିତୃପୁରୁଷମାନେ ଉପରେ ଅଛନ୍ତି, ତୁମେ ତଳୁ ଦେଲେ ଉପରେ କେମିତି ସେ ଖାଇବେ? ସେ କେତେ ପ୍ରକାର ପାଗଳା ଅଛନ୍ତି ସେ ଯୁକ୍ତି କରୁଛନ୍ତି। ସେ ଗୋଟେ ବୁଢ଼ାଟେ ଅଛି ସେ ଟିଭିରେ, ସେ ପାଗଳା ଭଳିଆ ଗପି ଅଛି, ତାର କାମ ହେଲା କେବଳ ବେଦ ପୁରାଣ ବିରୋଧରେ କହିବ। ଇଏ ଅଦ୍ଭୁତ ଏ ସୃଷ୍ଟି। ଆରେ ଭଗବାନ କହିଛନ୍ତି ପିଣ୍ଡ ଦେଖ, ପିତୃପୁରୁଷ ପିଣ୍ଡ କେମିତି କେମିତି ଦେଇପାରିବ, କେମିତି ଦେବ? ମୋ ଦେହରେ ବି ପିଣ୍ଡ ଦିଆଯାଏ ନାହିଁ, ପୁରୀରେ ଦିଆଯାଏ କି ନାହିଁ, ଆମର ଶ୍ୱେତ ଗଙ୍ଗାରେ ଦିଆଯାଏ କି ନାହିଁ, ସେଠି ଗଙ୍ଗା ବା ଆବିର୍ଭାବ ହେଇଛନ୍ତି, ଗଙ୍ଗା ଆବିର୍ଭାବ ହେଇଛନ୍ତି ନା, ଆଉ ପୁରୀର ଶ୍ୱେତ ଗଙ୍ଗା ଯେଉଁ ଅଛି, ଆଉ ଗୟାରେ ପିଣ୍ଡ ଦିଅନ୍ତି, ପୁରୀରେ ଆମର 22 ବାଜରେ ଦେଖୁନୁ ସେ ପିଣ୍ଡ ବସିଥିବ, ପିତୃପୁରୁଷ ପିଲା ପିଣ୍ଡ ଲାଗିବ, ମହାପ୍ରସାଦରେ ପିଣ୍ଡଦାନ କରାହବ। କାରଣ ପିତୃପୁରୁଷଙ୍କର ଗତିଟା କ'ଣ ହୁଏ, ସଂସାରରେ ଯିଏ କରିବ ସେ ପ୍ରାୟ ନରକକୁ ଯାଆନ୍ତି ପ୍ରାୟତଃ, ଯଦି ସେମାନେ ଠିକ ଧର୍ମରେ ନ ରହିଲେ, ଏ ବୈଷ୍ଣବ ଧର୍ମକୁ ନ ଆଇଲେ, ଆମିଷ ନିଶା ଛାଡ଼ିକି ଭଗବାନଙ୍କ ଭଜନ ଟିକେ ନ କଲେ ନରକକୁ ଯିବେ। କାହିଁକି ନରକକୁ ଯିବେ ନା, ପୁତ ନାମକ ନରକରୁ ସେ ପୁତ୍ର ଉଦ୍ଧାର କରେ, ପୁତ ନାମକ ଗୋଟେ ନରକ ଅଛି, ପ୍ରାୟ ଗୃହସ୍ଥ ଲୋକମାନେ ସେଠିକି ଯାଆନ୍ତି। କାହିଁକି ଗୃହସ୍ଥ ହେଲା ମାନେ ତୁମର ଲୋଭ, ଭୁଲ ହଉ ଠିକ ହଉ, ମିଛ ହଉ ସତ ହଉ କହିକି କେଉଁଠି ପଇସା ଆଣିବା, କେଉଁଠି କ'ଣ କରିବା, ସବୁବେଳେ ଲୋଭ ରହିବ, ଏଇଟା ଭୁଲ ନା, ଆଉ ତ ପ୍ରାୟ ନରକକୁ ଯିବାକୁ ପଡ଼େ। ତେଣୁ ସେଠୁ ଉଦ୍ଧାର କିଏ କରିବ, ପୁତ୍ର, ପୁତ ନାମକ ନରକରୁ ଉଦ୍ଧାର କରିବ ବୋଲି ତା ନାଁ ହେଲା ପୁତ୍ର। ଆଉ ପୁଅ ଯଦି ମଦ ପାଣି ଖାଇକି ତାର ନିଶା ଖାଇକି ବୁଲିଲା, ସେ ତୁମକୁ କ'ଣ ଉଦ୍ଧାର କରିବ, ତା ହାତରୁ ତୁମେ ନବ ନା କ'ଣ, ସେ ତ ଉଦ୍ଧାର ନିଜେ ହେଇନି, ତୁମକୁ କ'ଣ ଉଦ୍ଧାର କରିବ? ସେଥିପାଇଁ ସେ ଅର୍ଜୁନଙ୍କ ଯୁକ୍ତି ଗୁଡ଼ା ସବୁ ସେୟା, ଯେ ପିତୃପୁରୁଷମାନେ ଯେଉଁ ଭୁଲ କର୍ମ କରନ୍ତି ସେଥିପାଇଁ ତାଙ୍କୁ ଯାହାକୁ କାଳେ ଜ୍ୱନି ମିଳିଥିବ ନ ମିଳିଥିବ, ଏଇ ତାଙ୍କୁ ମହାପ୍ରସାଦ ଦ୍ୱାରା ପିଣ୍ଡଦାନ ଦେବା, ବୈଦିକ କର୍ମ ଏଗୁଡ଼ା ଭଗବାନ କରିଛନ୍ତି ସବୁ, ଏଗୁଡ଼ା ରହିଛି ବେଦରେ। ଏ ଯେଉଁ ଗୟା ଗୟାରେ ଅଛି, ଗୟା ଗୟା ସୁର ଦେଖି ଯାଇଛ ଗୟା, ଆଉ କୁଆଡ଼େ ବୁଲିକି ଆସ ଯାଇକି ଦେଖ, ଗୟା ସୁର ସେଠି ଚିତ୍ର ଅଛି ଶୋଇଛନ୍ତି, ଗୟାସୁରଙ୍କର ବହୁତ ବଡ଼ ଶୋଇଛନ୍ତି, ତାଙ୍କ ମୂର୍ତ୍ତି ଅଛି, ଆଉ ତାଙ୍କ ଦେହରେ ସବୁ ଅଙ୍କା ହେଇଥିବ ସବୁ, କେଉଁଠି ଇନ୍ଦ୍ର ଅଛନ୍ତି, କେଉଁଠି ଚନ୍ଦ୍ର ଅଛନ୍ତି, ବିଷ୍ଣୁ ଛାତିରେ ଅଛନ୍ତି, ବ୍ରହ୍ମା କେଉଁଠି ବସିଛନ୍ତି, ବିଷ୍ଣୁ ନୁହନ୍ତେ ସମସ୍ତେ। ଗୟାସୁର ବହୁତ ବଡ଼ ଅସୁର ଥିଲା ନା, ସିଏ ଏତେ ବଡ଼ ଅସୁର ଥିଲା, ଏତେ ଭୟଙ୍କର, ତାଙ୍କ ମାପ ବି ଥିଲା ସବୁ, ମୁଁ ସବୁ ମୋଗୁଲି ଗଲିଣି ଆଉ ସବୁ କହୁନି, ଏତେ ଭୟଙ୍କର ଦେବତାମାନେ ଦେଖି ଡରିଲେ, ଦେବତାମାନେ କାହିଁକି ଡରିଲେ, ତାଙ୍କୁ ବେଶୀ ଡରିଲେ କାହିଁକି, ସେ ତପ ଆରମ୍ଭ କରିଦେଲା ମଣିଷର। ଅସୁରମାନେ ବଳ ଯୋଗ ପାଉଥିଲେ ତପ କରିକି ନା, ଭୋଗ କରିକି କି ପାଇଛି, କିଛି ଖାଇ ପିଇକି ମୌଜ ମଜଲିସରେ କିଛି ମିଳେ ନା, ତପରେ ସବୁ ମିଳେ। ଅସୁରମାନେ ବି ଯାହା ପାଇଛନ୍ତି ଯୋଗ ଶକ୍ତି ସବୁ ତପ କରିକି ନା, ମଣିଷ ଗୋଟେ ତାଙ୍କ ତପ କିଛି ଅଛି, ଖାଲି ଭୋଗ, ଭୋଗୀ ସମାଜରେ କିଛି ନାହିଁ, ଭୋଗୀ ସମାଜ କେବଳ ପତନ ହବ। ସେ ଏମିତି ତପ କରୁଥିଲେ ବସିକି, ସେ ତପ ଯେତେବେଳେ ଆରମ୍ଭ କଲେ ସବୁ ଦେବତାମାନେ ଭୟ କରି ବ୍ରହ୍ମାଙ୍କୁ ଶରଣ ଗଲେ। କାହିଁକି ଭୟ କଲେ, ଅସୁରଟା ତପ କରୁଛି କାଳେ ସୃଷ୍ଟିକି ହଇରାଣ କରିବ କ'ଣ କରିବ, ଆଉ ବ୍ରହ୍ମା ଆସିଲେ, ବ୍ରହ୍ମା ଆସିକି କହିଲେ କାହିଁ ତପ କରୁଛୁ, କ'ଣ କାମ? ନା ମୁଁ ତପ ଏଥିପାଇଁ କରୁଛି, ନାଇଁ ଭଗବାନ ବିଷ୍ଣୁ ଆସିଲେ ବୋଧେ, ବିଷ୍ଣୁ ତ ଆସିଲେ, ଆଉ ବିଷ୍ଣୁ ଆସିଲେ, ଆଉ ବିଷ୍ଣୁ ଆସି କହିଲେ, ଗୟାସୁର ତୁ ଗୟ ତା ନା, ଗୟ ତୁ କାହିଁକି ତପ କରୁଛୁ? ନା ମୋତେ ଆଜ୍ଞା, ମୁଁ ତପ କରୁଛି, ମୋତେ ସବୁଠୁ ପବିତ୍ର କରିଦିଅନ୍ତୁ। ଭଗବାନ ଖୁସି ହେଇଗଲା, ଯାହା ହଉ ଅସୁର ହେଇକି ଚାହୁଁଛି ପବିତ୍ର ହବାନି, ମୋତେ ପବିତ୍ର କରିଦିଅନ୍ତୁ। ଭଗବାନ ବିଷ୍ଣୁ କହିଲେ ତଥାସ୍ତୁ, ତୁ ପବିତ୍ର, ସବୁଠୁ ପବିତ୍ର ହଉ। ତେଣୁ ଗୟାସୁରର କ'ଣ ଉଚ୍ଚାଟା, ବହୁତ ଡେଙ୍ଗା, କେତେ ଯୋଜନ ଉଚ୍ଚା, କେତେ ଯୋଜନ ମୋଟା। ତେଣୁ ଗୟାସୁରକୁ ଯିଏ ଦେଖୁଥିଲା ସେ ପବିତ୍ର ହଉଥିଲା। ତେଣୁ ଆଉ ଯମପୁରୁ କେହି ଗଲେ, ନର୍କପୁର ଯମରାଜ ବସିକି ଡ୍ୟୁଟି କଲେ, ଯମରାଜ କହିଲେ ଆରେ ଏଠି ତ କିଏ ଆସୁନାହାନ୍ତି, ଆଉ ଆଜିକାଲି କ'ଣ ଖବର, କ'ଣ କୁଆଡ଼େ କ'ଣ ହେଲା? ସମସ୍ତେ କହିଲେ ଆଜ୍ଞା ଆସିବ କ'ଣ, ସବୁ ତ ଗୟାସୁର ଉଦ୍ଧାର କରୁଛି, ଆଉ କ'ଣ ତାକୁ ତ ଯିଏ ଦେଖୁଛି ପବିତ୍ର ହେଇଯାଉଛି। ସେମାନେ ଭଗବାନଙ୍କୁ ତ ସ୍ପେଶାଲ ବର ଆଣୁଥିଲେ ତପ କରିକି, କିଛି ନାହିଁ ମୁଁ ପବିତ୍ର ହେବି ପ୍ରଭୁ, ଗୋଟେ ଯିବ ଆମେ ଯେମିତି, ଆମେ କ'ଣ ଚାହୁଁଛେ, ଆମେ ଏତିକି ଚାହୁଁଛେ ନା ପବିତ୍ର ହବା ନାଗି, ଆଉ ପବିତ୍ର ପରମମ୍ ଭଗବାନ, ଭଗବାନ କ'ଣ ଏମିତି ଅପବିତ୍ର ଭାବନା ରହିଲେ ଭଗବାନ ଆମକୁ ଗ୍ରହଣ କରିବେ କି? ସେଥିପାଇଁ ନାମ କରୁଛେ, ତିଳକ ଧାରଣ କରୁଛେ, ସ୍ନାନ କରୁଛେ, ତୁଳସୀ ମାଳ ପିନ୍ଧୁଛେ, କେବଳ ପବିତ୍ର ହେବା ପାଇଁ। କାରଣ ପବିତ୍ର କାହିଁ ମଣିଷ ସବୁବେଳେ ଅପବିତ୍ର ଚିନ୍ତା, ତାର କାମ କ୍ରୋଧ ଇଏ ତ ଯାହା ଭିତରେ ରହିଲା ରହିଲା, ଈର୍ଷା ଦ୍ୱେଷ, ଇଏ ଲୋକଟା ଏମିତିକା, ସିଏ ସେମିତିକା, ଏଇଟା ନାହିଁ କି ମୁଣ୍ଡରେ? ସବୁବେଳେ ଗୋଟେ ଘୃଣା ରାଗ ଦ୍ୱେଷ, ଏଇଟା ଅପବିତ୍ରଟା ନା? ଭଗବାନ ପାଖରେ ସେଇଟା ନାହିଁ, ଭଗବାନ ପାଖକୁ ଯିବ କେମିତି? ପବିତ୍ର ହେବା ପାଇଁ ଏସବୁ କରାହଉଛି ନା। ଆଉ ଭଗବାନ ବହୁତ ଖୁସି ବର ଦେଇଦେଲା ପରେ ଆଉ କେହି ନରକୁ ଗଲେନି ସେଇଠୁ। ସବୁ ଦେବ ଯମରାଜ ଯାଇ ବ୍ରହ୍ମାଙ୍କୁ କହିଲେ, କମ୍ପ୍ଲେନ୍ କଲେ, ଆଜ୍ଞା ଇଏ ଭଗବାନ ତ ସୃଷ୍ଟି କରିଛନ୍ତି ନରକପୁର, ମୋର ଏତେ ଦୂତମାନେ ବସିକି ରହିଲେ, ମୁଁ ବି ଏଠି ବସିକି ରହିଲି, ଚିତ୍ରଗୁପ୍ତ ବି ବସିକି ରହିଲା, ମହାକାଳ ବି ବସିକି ରହିଲା, ଆଖି ଆସୁ ତ ନାହାନ୍ତି କି ଏଠି କାହିଁକି? ଆଉ ଗୟେଶ୍ୱରକୁ ଦେଖୁଛନ୍ତି ସମସ୍ତେ ଉଦ୍ଧାର ପାଇକି ପଳାଉଛନ୍ତି, ସେ ତ ବର ମାଗି ନେଇଛି ମୁଁ ପବିତ୍ର ହେଇଯିବି। ବ୍ରହ୍ମା କହିଲେ ମୁଁ କ'ଣ କରିବି? ବିଷ୍ଣୁଙ୍କୁ ଯାଇ ପଞ୍ଚାଲେ, କହିଲେ ପ୍ରଭୁ କ'ଣ କରାହବ କୁହନ୍ତୁ, ଆପଣ ତ ବର ଦେଇଦେଇଛନ୍ତି, କେହି ତ ନରକକୁ ଆସୁନାହାନ୍ତି, ଯମରାଜ ବି କମ୍ପ୍ଲେନ୍ କଲେଣି, ଆଉ ଲୋକ ତ ଉଦ୍ଧାର ହେଇଯାଉଛନ୍ତି। କହିଲେ ତାହେଲେ କ'ଣ କରାଯିବ? ତାଙ୍କୁ ଗୋଟେ କାମ କର, ଗୟାସୁରକୁ ଯାଇ କୁହ, ଭଗବାନ ବିଷ୍ଣୁ ବୁଦ୍ଧି ଦେଲେ, ଗୟାସୁରକୁ ଯାଇ କୁହ ସେ ଶୋଇଯାଉ। ବ୍ରହ୍ମା କହିବେ ନା ଶୋଇଯାଉ ନାହିଁ, ବ୍ରହ୍ମା ଭଗବାନ କହିଲେ ବ୍ରହ୍ମା ତୁମେ ଯାଇ କହିବ ଗୟାସୁରଙ୍କୁ, ମୁଁ ସର୍ବତ୍ର ବୁଲି ବୁଲିକି ଆସିଲି, ସବୁ ତୀର୍ଥ ବୁଲିକି ଆସିଲି, କି ତୁମ ସ୍ୱର ଭଳିଆ ଆଉ ତୀର୍ଥ ପବିତ୍ର ସ୍ଥାନ ନାହିଁ, କାହିଁକି ମୁଁ ଶୁଣିଲି ଯେ ତୁମେ ବର ପାଇଛ ବିଷ୍ଣୁ ପାଖରୁ, ତୁ ପବିତ୍ର ହବ ବୋଲି, ତେଣୁ ଆମେ ଗୋଟେ ଯଜ୍ଞ କରିବୁ, ଆଉ କେଉଁଠି ପବିତ୍ର ସ୍ଥାନ ପାଉନି, ତୁମ ସ୍ୱର ସବୁଠୁ ପବିତ୍ର ସ୍ଥାନ, ତୁମେ ଶୋଇଯାଅ। ଇଏ ଏତେ ସରଳ ଥିଲେ ଇଏ ଶୋଇଗଲେ, ଆଉ ସେଠି ଯେଉଁ ଗୟାସର କ'ଣ ହୋଇଛନ୍ତି, ଗୟାରେ ଶୋଇବା ଅବସ୍ଥାରେ ଅଛନ୍ତି ନା? ଆଉ ସେତେବେଳେ ଶୋଇଗଲେ ଭଗବାନ ଅର୍ଡର ଦେଇଦେଲେ ବ୍ରହ୍ମାଙ୍କୁ, ଦେବତାମାନଙ୍କୁ, କହିଲେ ମାଡ଼ି ବସ, ସମସ୍ତେ ସମସ୍ତେ ଅଙ୍ଗରେ ବସିଛ, ହେ ଶୋଇଦିଅ ରହିଥିବ ସେମିତି, ଆଉ ଠିଆ ହେଲେ ସିନା ତାକୁ ଦେଖିକି ଲୋକ ପବିତ୍ର ହେବେ, ହେ ଶୋଇଦିଅ ତ, ଆଉ ସମସ୍ତେ ସମସ୍ତେ ମାଡ଼ି ବସୁଛନ୍ତି, ଆଉ କ'ଣ ସବୁ ଦେବତାମାନେ ତା ଅଙ୍ଗରେ ଅଛନ୍ତି, ସବୁ ଦେବତା ତା ଅଙ୍ଗରେ ରହିଲେ। କହିଲା ଆଚ୍ଛା, ଗୟାସରୁ ବହୁତ ଚାଲାକ ତ, କହିଲା ପ୍ରଭୁ ଆପଣ ମୋତେ ଏହା କହିଲେ ସେସବୁ ଠିକ୍ ଅଛି, ମୋର କିଛି ଅସୁବିଧା ନାହିଁ, ମୁଁ ଖାଇବି କ'ଣ କୁହନ୍ତୁ, ମୁଁ ଖାଇବି କ'ଣ? କହିଲା ଆରେ ତୁ ତ ପବିତ୍ର ହବୁ ନା, ତୁ ଜଗତକୁ ପବିତ୍ର କରିବୁ ନା, ତୁ ତ ପବିତ୍ର ଲୋକ ନା, ତେଣୁ ଯେତେ ପିତୃପୁରୁଷମାନେ ଯେଉଁମାନେ ଆଣି ତ ଭୋଜନ ଦେବେ ନା, ତୋ ମୁଖରେ ଭୋଜନ ଦେଲା ମାନେ ତାଙ୍କ ପିତୃପୁରୁଷ ଉଦ୍ଧାର ହେବେ। ଗୟାରେ ପିଣ୍ଡ ଦିଅନ୍ତି ନା ଯାଇ ନାହିଁ, ଆଉ କ'ଣ ଖାଲି ମନକୁ ମନ ଭଗବାନ ବର ଦେଇଛନ୍ତି ନା, ଜଣେ କହିବ ମୁଁ ମାନିବି ନା ଭାଇ, ନ ମାନିଲେ ତ କିଛି, ନ ମାନିଲେ ତୁମ ଆତ୍ମାକୁ ବି ତୁ ମାନିବେ, ନ ମାନିବେ ତୁମ ପିତାମାତାକୁ ବି ତୁ ମାନିବ, ମାନିବା ଲୋକ ସେ ଜାଣିଦେବ ସବୁ ପିଣ୍ଡ ପିଣ୍ଡ ଭଗବାନ କହିଦେଲେ ନା ଗୟାସୁର, ଯେ ତୁମେ ଯେଉଁମାନେ ପିତୃପୁରୁଷକୁ ପିଣ୍ଡ ଦେବା ପାଇଁ ଚାହିଁବେ ସେମାନେ ତୁମକୁ ଦେଲା ମାନେ ତୁମେ ତାର ତୁମର ଏଟା ଭୋଜନ ହେଇଗଲା, ଆଉ ସେ ଯାହା ନାଁରେ ଦେବେ ସେ ଉଦ୍ଧାର ପାଇଛି, କାରଣ ତୁମେ ପବିତ୍ର। ଗୟାସୁର କହିଲା ଭୋଜନ ହେଇଗଲା, କିନ୍ତୁ ମନେ ରଖନ୍ତୁ ଆଜ୍ଞା, ମୋତେ ଶୋଇଦେଇଛନ୍ତି କିନ୍ତୁ ମୋତେ କେବେ ଛାଡ଼ିକି ଯାଇପାରିବିନି, ଯେଉଁଦିନ ମୋ ଦେହରୁ ବାହାରିବେ ମୁଁ ସେଦିନ ଫୁଣ୍ଠିଆ ହେବି। ଆଉ ସେ ନେଇକି ସବୁ ଦେବତାମାନେ କେଉଁଠି ଅଛନ୍ତି? ଆଉ ସେ ଗୟାରେ ଦେଖିନ କି, ମୁଁ ତ ଥରେ ଯାଇଥିଲି ଗୟାକୁ, ମୁଁ ଦେଖିଛି ସବୁ, ସେ ପଣ୍ଡାମାନେ କାହିଁକି ଏତେ ଆଉ ତାଙ୍କର ବହୁତ ତେଜ, କାହିଁକି ସବୁ ଲୋକ ତ ଏଠି ଆସିବେ, ଗୟାସୁର ଏଠି ଅଛି, ଆଉ ପିଣ୍ଡଦାନ ଦିଆହବ, ଯାଆନ୍ତିନି ସବୁ ଲୋକ, ହଜାର ହଜାର ଲୋକ ଦେଖିବ ଗୟାରେ, ସେ ଅସୁର ନା, ହେଲେ ଭଗବାନ ବର ଦେଇଦେଇଛି ପିଣ୍ଡ ସେଥିପାଇଁ ସବୁ ଦିଆଯାଏ, ଏଇଟା ବର୍ଣ୍ଣାଶ୍ରମ ସିଷ୍ଟମରେ ଅଛି, ଆଉ ଏ ପ୍ରଭୁପଦ ମହାରାଜ ଲେଖୁଛନ୍ତି ନା ଏଇଟା। ବିଷ୍ଣୁଙ୍କୁ ପୂଜା କରି ଏ ପ୍ରକାର ପିଣ୍ଡ ପାଣି ଅର୍ପଣ କରିବା ଆବଶ୍ୟକ। ପିଣ୍ଡଟା ଯେଉଁ ଦିଆଯାଏ, ଏଇ ଯେଉଁ ଶୁଖିଲା ଚାଉଳ ନା କ'ଣ ଦିଅନ୍ତି, ଅର ଚାଉଳ ନାହିଁ, ସେଇଟା ଭଲ, ଏଇ ଯେଉଁ ଜଗନ୍ନାଥଙ୍କ, କାରଣ ଘରେ ତ କେହି ପ୍ରସାଦ କରୁନାହାନ୍ତି ଆଜିକାଲି, ସେମାନେ ଆମିଷ ଖାଉଛନ୍ତି, ବରଂ ଯାଇ ଜଗନ୍ନାଥଙ୍କ ପ୍ରସାଦ ଟିକେ ଦେଇକି ଆସ। କିନ୍ତୁ ଯଦି ସତ କଥା କୁହାଯିବ, ଯେଉଁମାନେ ଆମିଷ ଭୋଜନ କରନ୍ତି, ନିଶା ସେବନ କରନ୍ତି, ପିତୃପୁରୁଷମାନେ ତାଙ୍କ ହାତରୁ ନେବେନି, କ'ଣ ପିଣ୍ଡ ନେବେନି, କେମିତି ନେବେ? ସେ ଚାହୁଁଛନ୍ତି ଉଦ୍ଧାର ହବାନି, ଉଚ୍ଚଗତି, ଆଉ ତୁମେ ତ ନିଜେ ଆମେ ପାପ କରୁଛୁ, ତୁମ ହାତରୁ କାହିଁକି ସେ ନେବେ? ତ ମହାପ୍ରସାଦ ଦ୍ୱାରା ପିଣ୍ଡଦାନ କରିବେ। ଶ୍ରୀ ବିଷ୍ଣୁଙ୍କୁ ପୂଜା କରି ଏ ପ୍ରକାର ପିଣ୍ଡ ପାଣି ଅର୍ପଣ କରିବା ଆବଶ୍ୟକ, ଅର୍ଥାତ୍ ବିଷ୍ଣୁଙ୍କର ଉଚ୍ଚିଷ୍ଟ ଅର୍ଥାତ୍ ବିଷ୍ଣୁ ପ୍ରସାଦ ଭୋଜନ କଲେ ବ୍ୟକ୍ତି ସମସ୍ତ ପ୍ରକାର ପାପକର୍ମର ପ୍ରତିକ୍ରିୟାରେ ମୁକ୍ତ ହୋଇଥାଏ। ବେଳେବେଳେ ଏପରି ହୁଏ ଯେ ପିତୃପୁରୁଷଗଣ ବିଭିନ୍ନ ପାପକର୍ମର ଫଳ ଭୋଗ କରୁଥାନ୍ତି, ପିତୃପୁରୁଷମାନେ ଭୋଗ କରନ୍ତି, ଆଉ କର୍ମ ଗୁଡ଼ା ସବୁ ଖରାପ କର୍ମ କରିଥିଲେ ଭୋଗିବେ, ଆଉ ମଣିଷ କ'ଣ ଏଇ ଦେବ ନା, କିଏ ଚୋରି କରିଦେଉଛି, ଆଜିକାଲି ନାହିଁ ସରକାର ଜମିକି କ'ଣ କରିବେ, ଏ ଯେଉଁ କ'ଣ ଗୋଚର ଆଉ କ'ଣ ଏଇଟା ଅନାବାଦିକି ତାଙ୍କ ନାଁରେ ରେକର୍ଡ଼ରେ ନେଇଯିବ, ଏଇ ସବୁ ଗରିବ ଲୋକ ଥିବେ ତାଙ୍କ ଜମିକି ସବୁ କ'ଣ ଯେତେବେଳେ ସବୁ ଥାନ୍ତି କ'ଣ କ'ଣ ସବୁ ଏଇଟା ଚେଞ୍ଜ ହୁଏ ଯେତେବେଳେ ସେ ତାଙ୍କ ନିଜ ନିଜ ନାଁରେ ସବୁ କରି ନେଇ ପଳେଇବେ ରେକର୍ଡ଼। ତୁମେ ଯେଉଁଟା କରିଦେବ ତୁମେ କ'ଣ ଏଠି ତୁମେ ସିନା ରେକର୍ଡ଼ ହେଇଗଲା, ସେଠି ଭଗବାନ ପାଖରେ ନାହିଁ, ଯେଉଁଟା ସବୁ ପାପ ପା ପରକୁ ଠକିଛ, ଚୋରି କରିଛ, ବଦମାସ କରିଛ, ଯାହା ସବୁ କରିଛ ତାର କର୍ମର ଫଳଟା ରହିଛି। ଆଉ ଭୁଲଟା ସବୁବେଳେ ଭୁଲ, କିଏ ଖାଇଗଲା, ସିଏ ସରକାର ଧନ ଖାଇଯାଉଛି, ଆମେ ଖାଇଗଲେ କ'ଣ ଅସୁବିଧା ହେଲା, ବୁଝିଗଲ କି ନାଇଁ ବାବୁଲ, ସିଏ ଚଳିବନି, ଭୁଲଟା ସେତେ ଦଣ୍ଡ ମିଳିବ। ସେ ଯେଉଁ ମୁଁ ଜାଣେ ସେ ଯେଉଁ କ'ଣ ଆମର ସାଧାରଣ ବୋଧ ପ୍ରଭୁର ଗାଁ, ସେ ଯେଉଁଟା ଭକ୍ତ ବିଗ୍ରହ ପ୍ରଭୁର ଗାଁ, ସେ ଯେଉଁ ମନ୍ଦିର ଅଛନ୍ତି ବୁରୁଗୁଡ଼ା, ବୁରୁଗୁଡ଼ା ସେଠି ମୁଁ ଭାଗବତଟା 10-12 ବର୍ଷ ସେଠି କରିଛି। ଏସବୁ ଗାଁ ଲୋକ ସବୁ ଜନରାତ୍ରି ଚାଲି ଚାଲିକି ଆସି ରାତିରେ ଶୁଅନ୍ତି ଶିବ ମନ୍ଦିରରେ, ଆମେ ବି ତାଙ୍କ ସାଙ୍ଗରେ ଶୁଭ, ସେଠି ତ କିଛି ନଥାଏ, ସେଠି ବୁଢ଼ାଟା ଆସେ, ସେ ଛୋଟ ବୁଢ଼ା, ସେ 4ଟା ବେଳେ ପଳେଇ ଆସିବ, କାରଣ ତାକୁ ଦେଖାଯାଏନି ରାତିରେ, ଆଉ ପ୍ରଭୁବଚନ ଶୁଣିବ, ତାପର ଦିନ ସେଠି ଅନ୍ନ ଡାଲମା ଖାଇ ଶୋଇବ, ତାପର ଦିନ ରାତିରେ ଯିବ, ଏ ସକାଳୁ ଯିବ। ସେ ବୁଢ଼ାକୁ ମୁଁ କହିଲି, ମଉସା ତୁମେ କେମିତି ଚଳୁଛ, ଆଉ ତୁମର ବିପିଏଲ୍ କାର୍ଡ଼ ଅଛି କି ନାହିଁ, କହିଲା ନାଇଁ 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 ମୁଁ ସେ ଚାଉଳ ନେବିନି। ଦେଖ ସେ ଲୋକ କେମିତିକା, ମାନେ କାହିଁକି କ'ଣ କହିଲା, ନାଇଁ ମୋ ବାପା ମନା କରି ଦେଇଯାଇଛି, ଏ ସରକାର ଧନ କିଛି ଖାଇବନି, ଖଟି ଖାଇବୁ, କ'ଣ ଭାବିଲେ ବୁଝୁଛ କି ନାହିଁ, କାହିଁକି ଏ ଯେ ବିପିଏଲ୍ ଯେଉଁ ଚାଉଳ ଗଭର୍ଣ୍ଣମେଣ୍ଟ ଯେଉଁଟା ଜିନିଷ ଦେଉଛି ସେଇଟା କେଉଁଠିକାର, ଟ୍ୟାକ୍ସ ପଇସା ନା ଆଉ ମଦ ହୋଟେଲ ନା ତା ଘରୁ ଆଣିକି ଦେଉଛି, ଯେତିକି ଯେଉଁ ଆସୁଛି ସରକାର ପଇସା ଗୁଡ଼ାକ, ଯେଉଁଗୁଡ଼ାକ ଆମର ଯେଉଁ ଖାଇବା ପିଇବାକୁ ଦିଆହେଉଛି, କ'ଣ ଆମର ଏଇଟା ଏ ସବସିଡ଼ି ଦିଆହେଲା, ଏଇଟା ଦିଆହେଲା, ସେଇଟା କେଉଁଠିକାର ପଇସା, ସବୁ ଟ୍ୟାକ୍ସ ପଇସା ନା ଆଉ ମଦ ପାଣି ପଇସା, ଆଉ ଆଉ ସରକାର ଖାଲି ମାଗଣା ମଦ ଦୋକାନ ଖୋଲୁଛି, ଲାଇସେନ୍ସ ଦେଉଛି କାହିଁକି, ପଇସା ସେଥିରୁ ଅଧିକ ଆସୁଛି, ଆଉ ସେଗୁଡ଼ା ଭରି କରିବ କେଉଁଠି, ସେ ଟ୍ୟାକ୍ସ ଗୁଡ଼ା ନା ଗୋଟା, ସେ ଗାଉଁଲିଆ ଫୁଲବାଣୀ ଲୋକ ପୁଣି ସେ 10 କିଲୋମିଟର ଜଙ୍ଗଲ ଭିତରେ ରହୁଛି, ନଈ ପାର ହେଇକି ଆସେ, କହିଲା ମୋ ବାପା ମରିଲା ମଲା ବେଳକୁ କହିଦିଆଛି, ରେ ପୁଅ ତୁ ସରକାର ପଇସା ସରକାର ଧନ ଖାଇବୁନୁ, ଖଟି ଖାଇବୁ, ସେଇଟା ଭଲ ପଇସା ନୁହେଁ। ଆଉ ଲୋକ ମାଟି ପିଡ଼ି ଲାଗୁଛନ୍ତି, କାର୍ଡ କରିନି ମୁଁ, କାର୍ଡ କରିନି ଖାଇବି, କିନ୍ତୁ ସେଇଟା ପଇସାଟା କି କା ପଇସା, ଏଇଟା ବା ଏଇ କରପ୍ସନ୍ ପଇସା ଗୁଡ଼ାକ, ଲୋକ ତୁମେ ଯଦି ଭୁଲ କାମ କରିବ ତ ମୃତ୍ୟୁପରତା ଦଣ୍ଡ ପାଇବ ନା, ଆଉ ସେଇଟା ପୂର୍ବଦ ଏଇଟା ଲେଖୁଛନ୍ତି, ପିତୃପୁରୁଷ ମାନେ ସବୁ ଏଇ ପାପକର୍ମ ଯୋଗୁଁ ଫଳଭୋଗ କରୁଥାନ୍ତି, ଏବଂ ବେଳେବେଳେ ସେମାନଙ୍କ ମଧ୍ୟରୁ କେତେକ ସ୍ଥୂଳ ସ୍ତରର ଲାଭ କରିପାରନ୍ତି ନାହିଁ, ଭୂତ ଯୋଉ ହେଇଯାନ୍ତି, ସ୍ଥୂଳ ସ୍ତରର ଲାଭ କରିପାରିବେନି, ଭୂତ ହେଇକି ରହିବେ, ସେମିତି ତାଙ୍କ ଶରୀର ମିଳେନି, ବହୁତ କାମ ଏଇ ଯୋଡ଼େ ଯୋଡ଼େ ମର୍ଡର ଫର୍ଡର କରିଦେଉଛନ୍ତି, ବୁଝ ନାହିଁ ବାବୁଲେ, ମର୍ଡର ଫର୍ଡର କରିଦେଲେ ତାଙ୍କ ଶରୀର ମିଳିଯିବ, ଆଉ ଭୂତ ହେଇକି ବୁଲିବେ, ବଦମାସୀ ଗୁଣ୍ଡାଗିରି ପର ହଇରାଣ ଯୋଉଟା କରୁଛନ୍ତି କର୍ମର ପ୍ରତିକ୍ରିୟା ନାହିଁ, ପରଜନ୍ମ ତାଙ୍କ ଶରୀର ମିଳିବନି, ସ୍ଥୂଳ ଶରୀର ମିଳିବନି, ତମେ ଏଇଭଳି ଶରୀର ଆଉ ମିଳିବନି। ସେମାନେ ସୂକ୍ଷ୍ମ ସ୍ତରରେ ଭୂତ ରୂପ ରହିବା ପାଇଁ ବାଧ୍ୟ ହୋଇଥାନ୍ତି, ଏଇ ଲେଖିଛନ୍ତି ପୂର୍ବ, ଭୂତ ରୂପ ରହିବା ପାଇଁ ବାଧ୍ୟ ହୋଇଥାନ୍ତି, ଭୂତ ଗୁଡ଼ା ଅଛନ୍ତି ନା ନାହାନ୍ତି, କ'ଣ ଭୂତ ରୂପ ରହିବେ, ଆଉ ସେ କ'ଣ କରିବ, ତାଙ୍କୁ ତ ସେ ବା ସେଇଟା ସେଇଟା ସେ ଗୋଟେ ରିଲେଟିଭ୍ର କଥା, ସେ ମୋତେ ଫୋନ୍ କରି କହୁଥାନ୍ତି, ସେ ଗୋଟେ ଛୋଟ ଝିଅଟା ଥିଲା, ଝିଅ ବେଳେ ଆଜିକାଲି ତ ସବୁ ଝିଅଟା ସବୁ ଖରାପ, ପୁଅ ଝିଅ ସବୁ ଖରାପ, ଆଉ ମନୁ ମହାରାଜ କଥାଟା ଭଲ ନା, ପ୍ରାପ୍ତ ବୟସ ହେଲା ମାନେ ଝିଅକୁ ବିବାହ କରିଦେବ, ଆଉ ଆଜିକାଲି ତ କହିବେ ନା ଆମର ପାଠ ପଢ଼େଇବି, ମୋ ଝିଅ ବଡ଼ ହେଲେ ବିବାହ କରିବି, ଆଉ ସେ ଝିଅ ପୁଅ ଦିଅନ୍ତି ନା ଯାଆନ୍ତି କଲେଜକୁ, କଲେଜକୁ ଯାଆନ୍ତି, ତାଙ୍କର ଭିତରେ ତାଙ୍କର କ'ଣ ସମ୍ପର୍କ ହେଇଯାଇଛି, ସମ୍ପର୍କ ହେଇଗଲା ପରେ ଆଉ ସେ ତାର ତାକୁ ବିବାହ ନେଇ ପ୍ରତିଶ୍ରୁତି ଝିଅଟା ଦେଇଦେଇଛି, କିନ୍ତୁ କ'ଣ ହେଲା, ତାପରେ ତା ଘରେ ଯେତେବେଳେ ବିବାହ ଠିକ୍ କରିଛନ୍ତି, ଇଏ ମନା କରିଦେଇଛି, ନା ନା ମୋ ବାପା ହରିକା ବିବାହ କରୁଛନ୍ତି, ମୁଁ ବିବାହ ହେବିନି, ଇ ସେ କଲେଜ ଦିନବେଳେ ତାକୁ ଛୁରୀ ଆଣି ତାକୁ ପୁରା ଘୋଷିଦେଲା, ପୁରା ଷ୍ଟ୍ରେଟ୍ ଡେଡ୍ ଲାଇଟ୍ରେ ମାରିଦେଲା, ତାକୁ ଆସି ଜେଲ୍କୁ ପଳେଇଲା, 20 ବର୍ଷ ହେଲାଣି ସେ ଝିଅଟା ଏବେ ଭୂତ ହେଇକି ରହିଛି, ସେ ଜଣଙ୍କ ଦେହରେ ଆସି କହୁଛି ମୁଁ ତାକୁ ମାରିବି ନା, ମୁଁ ତାକୁ ଛାଡ଼ିବି ତାକୁ, ସିଏ ଏମିତି ଗୁଣିଆ ଧରିକି ଏମିତି ରଖିକି ଆସୁଛି, ମୁଁ ଏଇଠି ରହିଛି, ମୁଁ ତାକୁ ମାରିବି, ମଣିଷଟା କ'ଣ ଜନ୍ମ ହେଇଯିବ ଏମିତି ସାଙ୍ଗେ ସାଙ୍ଗେ ନା, କ'ଣ ଅତୃପ୍ତ କାମନା ତୁମର ଗୁଡ଼ାକ ରହୁଛି, ତୁମେ ଏଇଟା ଗୋଟେ ସାଇନ୍ସ ନା, ତୁମେ ଭୁଲ କାମ କରୁଛ ଦଣ୍ଡ ପାଇବ ସାଙ୍ଗେ ସାଙ୍ଗେ, ସମସ୍ତଙ୍କ ପାଇଁ ଦଣ୍ଡ ଅଛି, ମନୁ ମହାରାଜ କେତେ ଲେଖିଛି, ପାତକ ମହାପାତକ ଅତି ପାତକ, ଏଗୁଡ଼ା କ'ଣ ଆଜିକାଲି କହିବା ପାଇଁ ଭଲ ଲାଗୁନି, କାହାକୁ ବୁଝିବୁ ନା, କିଏ ମାନିବ ବାବା, କିଏ ମାନିବେନି, କାହିଁକି ଏଟା କହିକି ଲାଭ ନାହିଁ, ଶରଣାଗତି କର, ଭଗବାନଙ୍କୁ ଭକ୍ତି କର, କେତେ ପ୍ରକାର ପାପ ଜିନିଷ ଅଛି ନା। 15 ବର୍ଷ ପରେ ସେ ଝିଅ ଏବେ ବି କହୁଛି ମୁଁ ଏଇ ଗଛରେ ରହିଛି, ଆଉ ମୁଁ ତାକୁ ମାରିବି ତାକୁ କେବେ ବି, ଆଉ ସିଏ ସେମିତି ଗୁଣିଆକୁ ଧରିକି ସିଏ ଏମିତି କରିକି ସେ ଏବେ ଆସୁଛି ଯାଉଛି, ମୁଁ ତାକୁ ଯେଉଁଦିନ ହେଲେ ତାକୁ ମାରିବି, ତାକୁ ସେ ଭୂତ ହେଇକି ରହିଛି, ସେ ବି କେମିତି କ'ଣ କର୍ମ କରିଛି, ଭୂତ ହେଇକି ରହିଛି, ବିବାହ ହେଲାନି ତାକୁ ମର୍ଡର କରିଦେଲା, ସେ ଛକିକି ରହିଛି, ଇଏ ତାର ଇଏ ଟୋକା ବିବାହ ହେଇସାରିଲାଣି, ଆଉ ସେଇଠି ଚାକିରି ବାକିରି କ'ଣ କରୁଛି, ସେ ସେବାଟେ ଯାଉଛି, ଇଏ ତାକୁ ଛକୁଛି, କର୍ମର ପ୍ରତିକ୍ରିୟା ଭୂତ ହେଇକି ରହିବ ଆଉ। ଏଇ ଲେଖିଲେ ପ୍ରଭୁଜୀ ମହାରାଜ, ସେମାନେ ସୂକ୍ଷ୍ମ ଶରୀରରେ ଭୂତ ରୂପରେ ରହିବା ପାଇଁ ବାଧ୍ୟ ହୋଇଥାନ୍ତି, ଭୁଲ କର୍ମ କରିଛନ୍ତି, ତାଙ୍କୁ ସ୍ଥୂଳ ଶରୀର ମିଳିବନି ଆଉ, ତୁମେ କ'ଣ ଭାବୁଛ ଭୂତ ଭୂତ ନାହାନ୍ତି ନା କ'ଣ, ଅଛନ୍ତି ସବୁଆଡ଼େ, ତାଙ୍କର ଗତି ହିସାବରେ ସେମାନେ ସବୁ ରହିବେ, ଯେଉଁମାନଙ୍କର ଉଚ୍ଚ ରାଶି ସେମାନଙ୍କ ପାଖକୁ ଆସନ୍ତି, କ'ଣ ବୁଝିପାରିଲ ନାହିଁ, ତୁଳସୀ ମାଳି ପକେଇଲେ ଆଉ ଯିଏ ଶୁଦ୍ଧ ରହୁଛନ୍ତି, ଆଉ ଯେଉଁମାନେ ଆମିଷ ଭୋଜନ କରୁନାହାନ୍ତି ଉଚ୍ଚ ରାଶିର ଲୋକ ତାଙ୍କୁ ସବୁ ପାଖକୁ ଆସିବେ, ଯିଏ ନିଚ ରାଶିର ଲୋକ ତା ଦେହରେ ଭଟକିଣି ପଶିବେ ଆଉ, କାହିଁକି ତାଙ୍କ ଶରୀର ଦରକାର ଆଉ, ସେ ଶରୀର ପାଉନାହାନ୍ତି ଆଉ, ଭୂତ ହେଇକି ରହିଛନ୍ତି ଆଉ। ତେଣୁ ଯେତେବେଳେ ବଂଶର କୌଣସି ସୁଯୋଗ୍ୟ ପୁତ୍ର ଏ ପ୍ରକାର ମହାପ୍ରସାଦ ପିତୃପୁରୁଷଙ୍କୁ ଅର୍ପଣ କରେ, ସେତେବେଳେ ପିତୃପୁରୁଷଗଣ ମୁକ୍ତି ପାଇଯାଆନ୍ତି। ଆଉ ବର୍ତ୍ତମାନ କ'ଣ ପିତୃପୁରୁଷ କମ୍ କଷ୍ଟରେ ଅଛନ୍ତି, ଏଗୁଡ଼ା ତ ସବୁ ମଦ ମାଂସ ଖାଇଲେ, ଏମାନେ କ'ଣ ଆଙ୍କା ହାତରୁ ଅର୍ପଣ କଲେ ଏମାନେ କ'ଣ ପିତୃପୁରୁଷ ଉଦ୍ଧାର ପାଇବେ ନା କ'ଣ, ବଡ଼ କଷ୍ଟରେ ଅଛନ୍ତି। ଆଉ ସେଥିପାଇଁ ବୈଷ୍ଣବ ଯାହା ପରିବାରର ବୈଷ୍ଣବ ହୁଅନ୍ତି, ତାଙ୍କ ପିତୃପୁରୁଷମାନେ ଖୁସି ହୁଅନ୍ତି, ଯାହା ଆମ ପରିବାର ଜଣେ ବୈଷ୍ଣବ ହେଲା, ସେ ପିଣ୍ଡଦାନ କଲେ ମହାପ୍ରସାଦ ଦେଲେ ଆମର ଟିକେ ଉଚ୍ଚଗତି ହେବ। ଜନନୀ କୃତାର୍ଥା ଧରଣୀ ପବିତ୍ରା ବସୁନ୍ଧରା ଚ ବସିତ ଧନ୍ୟା ସ୍ୱର୍ଗ ପ୍ରସ୍ତିତ ପିତର ବି ଧନ୍ୟା, ସ୍ୱର୍ଗରେ ଯେଉଁ ପିତୃପୁରୁଷମାନେ ସେମାନେ ନାଚନ୍ତି ସବୁ, ଆମ କୂଳରେ ବୈଷ୍ଣବ ହେଲା ଜଣେ। ଆଜିକାଲି ବୈଷ୍ଣବଟା ମାନେ ସାଧାରଣ ପିଲାମାନେ ମାଳି ତିଲ କରୁଛନ୍ତି, ତାଙ୍କୁ ମହିମାଟା ବୁଝୁନାହାନ୍ତି, କିନ୍ତୁ ବୈଷ୍ଣବଟା କେତେ ବଡ଼ ଜିନିଷ, ବହୁ ବଡ଼ ଜିନିଷ ନା, ବା ବିଷ୍ଣୁଙ୍କର ନାମ ସେ କରୁଛି, ମହାପ୍ରସାଦ ପାଉଛି, ତିଳକ ଧାରଣ କରୁଛି, ବହୁତ ବଡ଼ ଜିନିଷ। ପିତୃପୁରୁଷମାନେ ଖୁସି ହୁଅନ୍ତି, ନୃତ୍ୟ କରନ୍ତି ବା, ମୋର ଶ୍ଳୋକ ଅଛି, ପିତୃପୁରୁଷମାନେ ନୃତ୍ୟ ସବୁ କରନ୍ତି, ଆମ କୂଳରେ ଜଣେ ବୈଷ୍ଣବ ହେଲା। ମହାପ୍ରସାଦ ପିତୃପୁରୁଷ ଅର୍ପଣ କରେ, ସେତେବେଳେ ପିତୃପୁରୁଷଗଣ ମୁକ୍ତି ପାଇଯାଆନ୍ତି। ଯେଉଁମାନେ ଭୂତ ରୂପରେ ଥାନ୍ତି କିମ୍ବା ଅନ୍ୟ କୌଣସି ପ୍ରକାର ଦୁଃଖପୂର୍ଣ୍ଣ ଜୀବନଯାପନ କରୁଥାନ୍ତି, ସେମାନେ ସମସ୍ତେ ମୁକ୍ତି ପାଇଯାଆନ୍ତି। ପିତୃପୁରୁଷମାନଙ୍କ ପ୍ରତି ଏ ଯେଉଁ କର୍ମ କରାଯାଏ ତାହା ବଂଶଗତ ଧର୍ମ ବା କୁଳ ପ୍ରଥା, ଏଇଟା ଅଛି ନା ଆଉ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ଏଇଟା ବଂଶଧର୍ମଟା, ଏଇଟା କରିବାକୁ ପଡ଼ିବ, ପିଣ୍ଡଦାନ ଦେବାକୁ ପଡ଼ିବ। ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ଅର୍ଥାତ୍ ଭଗବତ ସେବାରେ ନିଯୁକ୍ତ ହୋଇନାହାନ୍ତି, ସେମାନଙ୍କ ପକ୍ଷରେ ଏ ପ୍ରକାର କୁଳଧର୍ମ ରକ୍ଷା କରିବା ଉଚିତ। ବୈଷ୍ଣବ ତ ଯିଏ ହେଲେ ତା ସରଳ, ଯେଉଁମାନେ ହେଇନାହାନ୍ତି ତାଙ୍କ ପାଇଁ ଏଇଟା କମ୍ପଲସରି, ଭୂତ ଅଛନ୍ତି ସବୁ, ମୁଁ ବା ନିଜେ ଦେଖିଛି ଭୂତକୁ, ଆଡ଼େ ତୁମେ ଦେଖିଛ ନା ନାହିଁ, ଭୂତ ମୁଁ ଭୂତ ପାଖରେ ଶୋଇଛି, ମୁଁ ଶୋଇଛି ରାତି ମାନେ ସେ ମୋ ପାଖରେ, ମୋତେ ବସି ଯେତେବେଳେ ମୁଁ ରହୁଥିଲି ବାଲେଶ୍ୱରରେ, ମନୁଆ ନୂଆ ଯାଏ, ମୋତେ ଭୁବନେଶ୍ୱର ପାଣି ଭଲ ଲାଗେନି, ମୋତେ ଡକ୍ଟର ମନା କଲେ ଭୁବନେଶ୍ୱର ରହିପାରିବେନି, ଭୁବନେଶ୍ୱର ରହିଲେ ତୁମ ଦେହ କେବେ ବି ଭଲ ହବନି, ସେ ପାଣି ଆଇରନ୍ ପାଣି, ଆଉ ତୁମ ଦେହରେ ତୁମର ପିତ ଦେହ କେବେ ବି ଭଲ ହବନି, ତା ତୁମେ ଭଲ ପାଣି କେଉଁଠି ଦେଖ ଖୋଜ, ଆରେ ଭଲ ପାଣି କେଉଁଠି ଖୋଜିବୁ, ମୁଁ କ'ଣ ପାଣି ଓଡ଼ିଶା ଦ୍ୱାରା ଖୋଜିବି, ସେ ବାଲେଶ୍ୱର ଜାଣିଛି, ସେଆଡ଼େ ପ୍ରଜୁଲୁ ଦେଖିଲି ସେଠି, ଆଉ ଗଲାବେଳକୁ ସେଠି ଭକ୍ତଟା ଥାଏ, ତାର ସେଠି ରହିଲି, ସେ ସବିରାରେ ଗୋଟେ ଭଙ୍ଗା ସ୍କୁଲ ଘରଟା ଥାଏ, ସେଥିରେ ଆଜବେଷ୍ଟ ପକେଇ ଦେଇକି ମୁଁ ପିଣ୍ଡାରେ ଶୋଇଲି। ଦୁଇ ତିନି ଦିନ ସିଏ ମୁଁ ମଶାରୀ ଟାଙ୍ଗି ଦେବି, ସେ ଚାରିକର ଖାଲି ଧୁମ ଧୁମ, ମତେ ଲୋକ କହିଛନ୍ତି ବାବା ଏଠି ଭୂତ ନାହିଁ, ତୁ କେମିତି ରହିବ, ମୁଁ ଦେଖିବା ଭୂତ ରହିଲେ ରହିବ ଆଉ, ଯାହା ହବ ଆମେ କ'ଣ କରିବା, ଆମେ ତ ରହିବାର ଅଛି ଆଉ, ଯେଉଁଠି ଗୋଟେ ମୁଣ୍ଡ ଗୁଞ୍ଚି ରହିବା କ'ଣ ଅଛି, ହେ ଧୁମ 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 ଆସି, ସେ ତୁ ଶୋଇଥିବ, ତୁମେ କହିବି ଉଠଉଛି କି ପକଉଛି କି ଏମିତି କରିବ, ମୁଁ କହିବି ମୁଁ ଶୁଣିବି, ମୁଁ କହିବି ମୁଁ ତ ମଶାରୀ ଭିତରେ ରହିଛି, ସେ କ'ଣ କରୁଛି, କରିଥାଉ ଭିତରେ ତ ବାହାରେ ଧୁମଧୁମ ପୁରା କରିବ, ପୁରା ତୁମେ ଶୋଇଦେବନି, ଚାରିକର ଘୁ 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 କରୁଥିବ। ଆଉ ମୁଁ ସେଦିନ ରହିଲି, ମୁଁ କହିଲି ଆଚ୍ଛା ଲୋକ କହୁଥିଲେ ସତରେ ଏଠି ଅଛି ସିଏ, ଆଉ ଆଉ ଦେଖାଯାଉ କ'ଣ କରିବ କରିବ, ଆଉ ମୁଁ ନା ଆମ ଘରେ ଟିକେ ଶୋଇଥିବ, ତାପରେ ଧୁମଧୁମ କରିଦେବ, ପ୍ରଥମ ଦିନ ହେଲା, ତାପରେ ଦ୍ୱିତୀୟ ଦିନ ମୁଁ ସିଧା ଉଠିଲି, ଭାଗବତ ପଢ଼ିଲି, ପୁରା ଭାଗବତ ତିନି ଦିନ ଭାଗବତ ପଢ଼ିଲି, ତାପରେ ଦେଲେ ଭୂତ ଭୂତ କିଛି ନାହିଁ, ମୁଁ ଆରାମସେ ରହିଲି ସେଠି, କିଛି ନାହିଁ ସେଠି, ଛଅ ଆଠ ମାସ ସେଠି ରହିଲି। ଅଛନ୍ତି ନା ଭୂତ ମାନେ, ପୁରା ତାଙ୍କର ଏ ଗଞ୍ଜାମରେ ଥିଲା ବେଳେ ମୁଁ ଦେଖିଛି, ସେ ଯେଉଁ ରହିଥିଲି ସେଠି ଠାକୁର କାମ କରୁଥିଲି, ମୁଁ ଦେଖିଛି ପୁରା, ଆଉ ଧଳା ହେଇକି ଠିଆ ହେଇଥିବ, ଏମିତି ଠିଆ ହେଇଥିବ, ମୋତେ ମନା କରେ ରାତିରେ ବାବା ଟିୱେଲ୍ ପାଖକୁ ଯିବନି, ଆଉ ଟିୱେଲ୍ ପାଖକୁ ଯିବନି, ମୁଁ ସେ ନାଳ ପାର ହେଇକି ଯିବୁ, ପାଣି ଧରିକି ଆସିବୁ, କ'ଣ କରିବ, ଦିବାଳୀ ଟେକଟିକା ଆଣିକି ରଖିବୁ, ଗାଧେଇବୁ, ରାମଜୀଙ୍କର ମନ୍ଦିର ସେଠି ବେଶୀ ମର୍ଡର, ବହୁତ ଲୋକ ସେଠି ଅଛି, ରାତିରେ ସେ ଠିଆ ହବ, ମାନେ ରାତିରେ ବସ୍ ଆଗରେ ଠିଆ ହବ, ବହୁତ ବହୁତ ଲୋକ ପୁରା ଲୋକ ଦେଖିଛନ୍ତି ସବୁ, ବସ୍ ଆଗରେ ପୁରା ଠିଆ ହେଇଯିବ, ଆଉ ବସ୍ ଗୋଟେ ଆକ୍ସିଡେଣ୍ଟ ହୁଏ। ସେ ମଧୁମଙ୍ଗଳ ଥାଏ, ଆମର ଯୋଉ କାଠ କାମ କରେ, ମୁଁ ଥରେ ସେ ବିଶ୍ୱକର୍ମା ପୂଜା ସିଏ କରନ୍ତି, ମତେ କହିଲେ ନା ବାବା ତୁ ରୁହ, ମୁଁ ତା ରାତିରେ ଭଜନ ଭଜନ କ'ଣ ଗାଇଲେ, ରାତି 11ଟା ହେଲାଣି ଆଉ, ମତେ କହିଲେ ତୁମେ ଯିବ କେମିତି, ଆମେ କି ଯିବୁନୁ, ମା ମୁଁ ଡରିଲ ଚାଲ ଛାଡ଼ିକି ଆସିବୁ, କ'ଣ ଛାଡ଼ିବ ମତେ, କ'ଣ ସେ ଭୂତ କରିବ, ମୁଁ ଚାଲ ମୁଁ ସାହସିଆ ଲୋକ, ମୁଁ ସାଇକେଲ ଧରି ଗାଇଲି ଆଉ, ସେତେବେଳେ ଦେଖିଲି ଗୋଟେ ଧଳା ଆଳିକି ଠିଆ ହେଇଛି, ମୁଁ ଠିଆ ହେଇଥିଲ, ତୁ ଠିଆ ହେଇଥିଲ, ମୋର କ'ଣ କରିବୁ, ଆମେ ବୈଷ୍ଣବ ଲୋକ ଆମର କ'ଣ କରିବୁ, ଆଉ ମୁଁ ସାହସରେ ଜୋର ସାଇକେଲ ଗୋଡ଼ା ନାଗ ମାରିକି ପଳେଇଲି, ପଛ ଯାଇ ସେ ତାକୁ ଚଳିଥିଲେ ରୁମ୍ ଭିତରେ ରହିଲି। ସେମାନେ ଅଛନ୍ତି ନା, ସେମାନେ କ'ଣ କରିବେ, ସେମାନେ ଖୋଜୁଛନ୍ତି ନା, ସୂକ୍ଷ୍ମ ଶରୀରଟା ଗୋଟେ ଖୋଜୁଛନ୍ତି, ଏ ସ୍ଥୂଳ ଶରୀରଟା ପଶିବେ କା ଭିତରେ, ତେଣୁ ଯାହାର ଗ୍ରହ ନକ୍ଷତ୍ରଟାକ ନିଚ ଅପରିଷ୍କାର, ସେମାନେ ଆମିଷ ଭୋଜନ କରନ୍ତି, ଏ ଶୋଇବା ପୂର୍ବରୁ ଏ ଯେଉଁ ସେଇ କପଡ଼ାର ମଳତ୍ୟାଗ କଲେ ବା ଝାଡ଼ା ଗଲେ ଶୌଚ ହେଲେନି, ଏଣେ ଗ୍ରହ ନକ୍ଷତ୍ର କମ୍ ଅଛି, ଆମିଷ ଭୋଜନ କରୁଛନ୍ତି, ନିଚ ଗ୍ରହ ସ୍ଥିତି ଅଛି, ତା ଭିତରେ ପଶିଯିବେ ଆଉ କ'ଣ, ଶରୀର ସମସ୍ତେ ମିଳେ ନା ନା, ଆଉଥରେ ଗୋଟେ ମନୁଷ୍ୟ ଜନ୍ମ ବୋଲି ମାନେ ଅଛି, ଭୂତ ଭୂତ ହେଇଯିବ ତୁମେ କିଛି ନାହିଁ, ଭୂତଟା ନାହିଁ ବୋଲେ ଭୂତମାନେ ଭଲ କାମ କରନ୍ତି, ମଣିଷକୁ ଯୋଉ ତରକାଳିକ ହେଇଗଲା ନାହିଁ, ଭୂତକୁ ସେଇ ଜ୍ଞାନ ଅଛି। ତୁଳସୀଦାସ କିଏ କହିଲା, ତୁଳସୀଦାସ ହନୁମାନ କଥା କିଏ କହିଲା, ଭୂତ କହିଲା ନା, ଭୂତ ଭୂତ ଜୁନିରେ ସବୁ ହେଲା ଆତ୍ମାଟା ଆଉ, ତା ଶରୀର ଗୋଟେ ପାଇପାରୁନି, ସ୍ଥୂଳ ଶରୀରଟା ସୂକ୍ଷ୍ମ ଶରୀର ରହିବ ଆଉ। ସେମାନେ ଯୋଉ ପାପ କରିଥାନ୍ତି, ଏମାନେ ପିତୃପୁରୁଷ ଶୁଦ୍ଧ ପୁତ୍ର ଆସିଲେ ସେ ମହାପ୍ରସାଦ ଦେଲେ ଉଦ୍ଧାର ପାଇବେ। ଅର୍ଜୁନଙ୍କ ଯୁକ୍ତି ହେଲା ଏଇଟା, ଆମେ ଯଦି ଗୁରୁଜନଙ୍କୁ ମାନିବୁ, ଆମ ସ୍ତ୍ରୀ ଆମକୁ ମାନିବନି, ଆଉ ଗୁରୁଜନ ମାନ ନ ରହିଲେ ପିଲା ସ୍ତ୍ରୀକୁ କିଏ କଣ୍ଟ୍ରୋଲ କରିବେନି, ତେଣୁ ସ୍ତ୍ରୀମାନେ ବ୍ୟଭିଚାରୀ ହେବେ, ବ୍ୟଭିଚାରୀ ହେଲେ ବର୍ଣ୍ଣଶଙ୍କର ଜନ୍ମ ହେବେ, ଆଉ ଏଇ ବର୍ଣ୍ଣଶଙ୍କର ଘାତରୁ ପିତୃପୁରୁଷମାନେ ପିଣ୍ଡ ନେବେ କେମିତି, ତାଙ୍କ ଯୁକ୍ତିଟା ଏଇଟା ପ୍ରଭୁପଦ ମହାରାଜ ଡାଇରେକ୍ଟ ଲେଖି ଦେଉଛନ୍ତି ନା, ବହୁତ ସୁନ୍ଦର ପଏଣ୍ଟ ଲେଖିଛନ୍ତି। ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ଅର୍ଥାତ୍ ଭଗବତ ସେବାରେ ନିଯୁକ୍ତ ହୋଇନାହାନ୍ତି, ସେମାନଙ୍କ ପକ୍ଷରେ ଏ ପ୍ରକାର କୁଳଧର୍ମ ରକ୍ଷା କରିବା ଉଚିତ, ମାନେ ସେମାନଙ୍କର ଉଦ୍ଧାର ହେଇପାରିବନି ନା। କିନ୍ତୁ ଯେ ଭଗବାନଙ୍କର ଭକ୍ତ ଓ ଭଗବତ ସେବାରେ ନିଯୁକ୍ତ, ତା ପକ୍ଷରେ ଏ ପ୍ରକାର କର୍ମର କୌଣସି ଆବଶ୍ୟକତା ନାହିଁ, କୌଣସି ଆବଶ୍ୟକତା ନାହିଁ। ପିତୃପୁରୁଷ ଆମର ଯେମିତି ପିଣ୍ଡ ପିଣ୍ଡ, ଆମେ କିଛି ଆମର କିଛି ନାହିଁ, ଆମେ କିଛି କରୁ, ଆମ ଆତ୍ମଧର୍ମ ରହିଛୁ, ଆମର ଯାହା କରିବ ମାଲିକ କରିବ, ଭଗବାନଙ୍କ ସେବାରେ ଆମେ ରହିଲୁ। କି ଯେଉଁମାନେ ଭଗବାନଙ୍କ ସେବା କରୁନାହାନ୍ତି, ସେମାନଙ୍କୁ ବର୍ଣ୍ଣାଶ୍ରମ ଧର୍ମ ନିୟମ ଗୁଡ଼ା ମାନିବାକୁ ପଡ଼ିବ, ସବୁ ପିଣ୍ଡଦାନ କରିବା ଯାହା ସବୁ ନିୟମ ଗୁଡ଼ିକ ରହିଛି ସେଇଟା ସବୁ କରିବାକୁ ପଡ଼ିବ ନା। ଭଗବତ ସେବାର ବ୍ୟକ୍ତି ହଜାର ହଜାର ପିତୃପୁରୁଷ ସମସ୍ତ ପ୍ରକାର ପାପକର୍ମର ପ୍ରତିକ୍ରିୟା ଦୁଃଖ ଯନ୍ତ୍ରଣାରୁ ମୁକ୍ତ କରାଯାଇପାରେ। ଭଗବାନଙ୍କ ସେବା କଲେ ଠିକ୍ ଭାବରେ ଆମେ ସେବା କରିବା, ସମସ୍ତଙ୍କର ପିତୃପୁରୁଷ ସମସ୍ତଙ୍କର ଆମେ ଉଦ୍ଧାର କରିପାରିବା। ସାଙ୍ଗେ ସାଙ୍ଗେ ପ୍ରଭୁପାଦଜୀ ଭାଗବତରୁ ଇଏ ନବଯୁଗେନ୍ଦ୍ର ସମ୍ବାଦରା ଦେଇଛନ୍ତି, ଦେବର୍ଷି ଭୂତାପ୍ତରୁଣ। ଯେଉଁ ବ୍ୟକ୍ତି ମୁକ୍ତିଦାତା ମୁକୁନ୍ଦଙ୍କର ପାଦ ପଦ୍ମରେ ଶରଣ ନେଇଛି, ସେ ସବୁ ପ୍ରକାର ଧର୍ମ କର୍ମ ତ୍ୟାଗ କରି ଭଗବାନଙ୍କର ଚରଣାଶ୍ରିତ ହୋଇଛି। ଏଠି ବଡ଼ ଇମ୍ପୋର୍ଟାଣ୍ଟ ହେଲା, ସବୁ ଏଇଟା ପୂର୍ଣ୍ଣ ଶରଣାଗତି, ପୂର୍ଣ୍ଣ ଶରଣାଗତି ଆଚରଣ ନ କରିବା ଯଦି ଆମେ, ଆମ ଉପରେ ବର୍ଣ୍ଣାଶ୍ରମ ଧର୍ମଟା ଲାଗିବ। ବଡ଼ ନିଷ୍ଠା ଓ ଶ୍ରଦ୍ଧା ସହକାରେ ଭକ୍ତିଯୋଗ ମାର୍ଗକୁ ଅବଲମ୍ବନ କରିଛି, ତାହାର ଦେବତା ଋଷି ମହର୍ଷି ସାଧୁସନ୍ତ ସାଧାରଣ ଜୀବ ଓ ବଂଶର ପିତୃପୁରୁଷ ବା ଜନସମାଜ ପ୍ରତି ଆଉ କୌଣସି କର୍ତ୍ତବ୍ୟ କର୍ମ ବାକି ରହିନାହିଁ। ପରମପୁରୁଷ ଭଗବାନଙ୍କ ସେବାରତ ହୋଇଗଲେ ଏ ପ୍ରକାର କର୍ତ୍ତବ୍ୟ କର୍ମ ଆପେ ଆପେ ଶେଷ ହୋଇଯାଏ, ଆଉ ଏସବୁ ଆଚରଣ କରିବା ଦରକାର ପଡ଼େ ନାହିଁ। ଭକ୍ତି ଯୁଗରେ ଏହା ହେଉଛି ମହିମା। ତେଣୁ ଅର୍ଜୁନଙ୍କର ଯେଉଁ ଯୁକ୍ତି ରହିଛି, ଯେଉଁମାନେ ଭକ୍ତ ନୁହନ୍ତି, ଯେଉଁମାନେ ପୂର୍ଣ୍ଣ ଶରଣାଗତ ହେଇନାହାନ୍ତି, ତାଙ୍କୁ ଏସବୁ ପିତୃପୁରୁଷ ଏଇ ଯେଉଁ ଯେତିକି ରହିଛି ପିଣ୍ଡଦକ କ୍ରିୟା ଏଗୁଡ଼ା ସବୁ ମାନିବାକୁ ପଡ଼ିବ, ସବୁ କରିବାକୁ ପଡ଼ିବ। ତେଣୁ ଅର୍ଜୁନ ଏ ଯେଉଁ ଯୁକ୍ତି କରୁଛନ୍ତି, ପୂର୍ଣ୍ଣ ଶଙ୍କରଜାତ ହେବେ, ଲୁପ୍ତ ପିଣ୍ଡଦକ କ୍ରିୟା ହେଇଛି, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଦୋଷରେ ତେରିକୁଳାଜ୍ଞାନମ୍ ବର୍ଣ୍ଣଶଙ୍କର କାରକୈ ଉଚ୍ଛାଦ୍ୟନ୍ତେ ଜାତି ଧର୍ମା କୁଲ ଧର୍ମାଶ୍ଚ ଶାଶ୍ୱତା। ବଂଶଘାତକମାନଙ୍କର ପାପକର୍ମ ଯୋଗୁଁ ସମସ୍ତ ପ୍ରକାର ଜାତି ଧର୍ମ ଓ କୁଳଧର୍ମ ନଷ୍ଟ ହୋଇଯିବ। ଏଇଟା ବର୍ତ୍ତମାନ ଆରମ୍ଭ ହେଇଗଲାଣି ନା କଳି ଯୁଗରେ, ଆଉ ଜାତି ଧର୍ମ କୁଳଧର୍ମ ଆଉ କିଛି ଅଛି, ହଁ କିଛି ନାହିଁ, କିଛି ଆମ ଜାତି ଧର୍ମ କୁଳଧର୍ମ କିଛି ରହିବନି, କାରଣ ତୁମର ସ୍ପିରିଟ ଗୋଟେ ଏଇ ଯେଉଁ ବୈବାହିକ ପ୍ରଥାରେ କ'ଣ ହୁଏ, ଗୋଟେ ସ୍ପିରିଟଟା ଟ୍ରାନ୍ସଫର ହୁଏ। ସ୍ପିରିଟ କ'ଣ କ'ଣ ତା ଓଡ଼ିଆରେ କୁହାଯିବ, ତାଙ୍କ ଭିତରେ ଯେଉଁ ଓଜଟା ଥାଏ, ଗୁଣଟା ଥାଏ, ସେଇଟା ଟ୍ରାନ୍ସଫର ହୁଏ, ନହେଲେ ହବନି। ନାରୀର ସତୀତ୍ୱ ରହିଲେ, ପୁରୁଷର ତାର ନିଷ୍ଠା ମାନେ ଯାହା କୁହନ୍ତି ତାର ବ୍ରହ୍ମଚର୍ଯ୍ୟ, ସେ ନିଜ ସ୍ତ୍ରୀ ସହିତ କେବଳ ସମ୍ପର୍କ ରଖିବ, ଏଇ ଯେଉଁ ସ୍ପିରିଟର ବ୍ରାହ୍ମଣ ବ୍ରାହ୍ମଣକୁ ବି ବାହାରେ ତାର ବ୍ରାହ୍ମଣ ଗୁଣଟା ରହିଲା, ସ୍ପିରିଟଟା ରହିବ ନା, ଆଉ ନହେଲେ ବର୍ଣ୍ଣଶଙ୍କର ହେଇଗଲା, ଅସୁବିଧା ହେଇଯିବ, ବର୍ଣ୍ଣଶଙ୍କର ହେଇଗଲା ତୁମର କିଛି ଆଉ ନାହିଁ, ତୁମର ସବୁ ପୁରା ପିଲାମାନଙ୍କୁ ସବୁ ଦେଖୁନା ସବୁ କ'ଣ ଆଙ୍କର ଅବସ୍ଥା ହେଇଗଲା, କାରଣ ଏଭଳି ସବୁ ଦୋଷ ଆସୁଛି ସମାଜରେ, ଏ ସମାଜରେ ଦୋଷ ଆସୁଛି ଏଇଥିପାଇଁ, ଏ ନାରୀ ପୁରୁଷ ପୁରୁଷ ଆଉ ନାରୀମାନଙ୍କ ପାଇଁ ଏମାନେ ବ୍ରହ୍ମଚର୍ଯ୍ୟ ମାନୁନାହାନ୍ତି କି ସେମାନେ ସତୀତ୍ୱ ତାଙ୍କର ନାହିଁ, ତେଣୁ ବର୍ଣ୍ଣଶଙ୍କର ଆସିବ, ବର୍ଣ୍ଣଶଙ୍କର ପିଲାମାନେ ଏମାନେ କିଛି କରିପାରିବେନି, ବର୍ଣ୍ଣଶଙ୍କର ଅଲଗା ନାଁ ହେଲା ହିପି ଆଉ କ'ଣ, ସେଟାଙ୍କର କ'ଣ କିଛି ଜୀବନର କିଛି ମୂଲ୍ୟ ନାହିଁ, ମଦ ମାଂସ ଖାଇବା, ମର୍ଡର କରିବା, ଆକୁ ମାର ତାକୁ ମାର, ଏଗୁଡ଼ା ଭୂତ ଭଳିଆ ଆସିକି ସେ ଶ୍ମଶାନରେ ବସିକି ମଦ ପିଉଛନ୍ତି ରାତିରେ, ସେ ଶ୍ମଶାନକୁ ଆମେ ଗଲେ ଗାଧେଇବାକୁ ପଡ଼େ, ସେ ଶ୍ମଶାନରେ ବସିକି ମଦ ପିଉଛନ୍ତି, ଏଇଟା କ'ଣ କ'ଣ ଆଉ ତାଙ୍କର କିଛି ଅଛି ସବୁ କିଛି, ତାଙ୍କୁ ଡର ଭୟ କିଛି ଲାଜ ସରମ କିଛି ନାହିଁ, ଏ ସ୍ପିରିଟଟା ବର୍ତ୍ତମାନ ମାଡ଼ି ମାଡ଼ିକା ଚାଲିବ, ପୁରା ଅସମ୍ଭବ ହେଇଯିବ ପୁରା, ମାନେ ଏଇଟା କଳିଯୁଗ ବା କେବଳ ଯଦି ବଞ୍ଚିବ ଏଇ, ଯଦି ହରିନାମ ଟିକେ ଚାଲିବ, ଗୀତା ଭାଗବତ ଟିକେ ସବୁବେଳେ ଲୋକମାନଙ୍କୁ ପଢ଼ିବା ପାଇଁ କୁହାହବ, ହରିନାମ ଟିକେ କୁହାହବ, ୟାଦ୍ୱାରା କିଛି ପରିବର୍ତ୍ତନ ହବ ହବ, ନହେଲେ ଆଉ କିଛି ଆଶା ନାହିଁ, କିଛି ଆଶା ନାହିଁ, ଛୋଟ ପିଲାମାନଙ୍କର ଯେଉଁ ବ୍ୟବହାର ଦେଖିଲା ମୁଣ୍ଡ ଖରାପ ହେଇଯାଉଛି, 5 ବର୍ଷ 7 ବର୍ଷର ପିଲା ଯେଉଁଟା ଜାଣିଛନ୍ତି, ଆମେ ଆମେ +2 22 ବର୍ଷ ଜାଣିନଥିଲୁ, ବର୍ତ୍ତମାନ 5-7 ବର୍ଷର ଛୁଆ ଯାଏ ଜାଣିଛନ୍ତି, 22 ବର୍ଷରେ ଆମେ ଜାଣିନଥିଲୁ, ଗୋଟେ ନାରୀ କ'ଣ, ନାରୀର ଧର୍ମ କ'ଣ କିଛି ଆମେ ଗୋଟେ ଜାଣୁ, ଆମର 22 ବର୍ଷ ବେଳେ ଆମେ ଯେତେବେଳେ ମଠ ଜୟନ କଲୁ ଆମେ ଜାଣିନଥିଲୁ, ଆଜି ଗୋଟେ 5 ବର୍ଷ 7 ବର୍ଷର ଛୁଆ ଜାଣିଲାଣି, ଏଇଟା ଗୋଟେ କି ମଣିଷ ହେବେ, ଏଇଟା କିଛି ନାହିଁ, ସମାଜ ଗୋଟେ ଅତ୍ୟନ୍ତ ଭୟଙ୍କର, ସେଥିପାଇଁ ଭକ୍ତିନାଥ ଠାକୁର ପଠେଇଥିଲେ ନା ପ୍ରଭୁପାଦଙ୍କୁ, ତୁମେ ଯାଅ ଭାରତକୁ ରକ୍ଷା କର, କାଲି ତୁମ ପିଲା ଛୁଆ କ'ଣ ହେବେ, ତୁମ ନାତିନା ତୁମେ କ'ଣ ହେବେ, ତୁମେ କିଛି କହିପାରିବେ, ସମାଜରେ ସେ ହେଲା ନା, ତୁମେ ଶୁଣିନ ମୁଣ୍ଡ ଖରାପ ହେଇଯିବ, ମୁଣ୍ଡ ଖରାପ ହେଇଯିବ, ଆମେ ସବୁ ଖବର ପିଲାମାନେ ମାନୁଛନ୍ତି ବା, ଚତୁର୍ଥ ପଞ୍ଚମ ଶ୍ରେଣୀର ପିଲା, ଚତୁର୍ଥ ପଞ୍ଚମ ଶ୍ରେଣୀ ପିଲା, ବିଦେଶ ଯେଉଁ ଆମର ଦିଲ୍ଲୀ ବମ୍ବେରେ ଚତୁର୍ଥ ଶ୍ରେଣୀର ପିଲା, ଚତୁର୍ଥ ଶ୍ରେଣୀ କେତେ ବୟସ ହେଇଥିବ, 6-7 ବର୍ଷ, ହଁ 6-7 7-8 ବର୍ଷର, 8 ବର୍ଷରୁ ସେମାନେ ସବୁ କିଛି ଜାଣିଛନ୍ତି, ସେ ମୋତେ କେତେ ଆଡମିଟ୍ କରୁଛି, ଆମ ଆସି କହିଲା କନଭେଣ୍ଟ ପିଲାଟା, ଆଉ ଆମ ଭକ୍ତ ହେଲା ଆଜ୍ଞା କ'ଣ କରିବୁ, ଆମେ ସବୁ 7ମ 8ମ ଶ୍ରେଣୀ ଭିତରୁ ଆମେ ସେ ଚାଟିଂ ଫାଟିଂ ଏଇ ଫେସବୁକ୍, ଯେଉଁଟାକି ଆମେ 20 ବର୍ଷ ବୁଢ଼ା ବୟସରେ ଆମେ ଜାଣୁଛୁ ଏଇଟା ଗୋଟେ କ'ଣ ଫେସବୁକ୍ ଫୋନ୍, ତା ଦେହରେ ତ କିଛି ବାଟ ପାଉନୁ, ସେ ଚତୁର୍ଥ ଶ୍ରେଣୀରୁ ଜାଣିଛି କେଉଁ ସାଇଟ୍ ଖୋଲିବା କ'ଣ କରିବା, ଏଇଟା ସବୁ ଜାଣିଛି, ଏମାନେ କ'ଣ କ'ଣ ଏମାନେ ଭକ୍ତି କଲାବେଳକୁ ସେମାନେ ନିଜେ ମାନୁଛନ୍ତି ଆଜ୍ଞା ଆମେ ପାରୁନୁ, ଆଉ ଆମର ସବୁ ଆଚ୍ଛା ବିବାହ ପଡ଼, ଯେଉଁ ଭୋଗଟା ତୁମେ ଭାବୁଛ ଗୋଟେ ଭାରି ବଢ଼ିଆ ଜିନିଷ, ବିବାହ ହେଲା ପରେ ତାପରେ ତୁମେ ଜାଣିବ ସଂସାରଟା ସେ କ'ଣ କରିବେ, ଠାକୁରଙ୍କୁ ଡାକିପାରିବନି ତୁମେ, ମନ ମନଟା ଗୋଟେ ବିଷୟଟା ଗୋଟେ ବିଷୟ ବା ତା ନାଁ ଦିଆ ହେଲା, ବିଷୟ ମାନେ କ'ଣ କ'ଣ ବୋଲି ବିଷୟ, ସେଥିରେ ବିଷୟର ପ୍ରତିକ୍ରିୟାଟା ରହିଛି, ଧନଟା ବିଷୟ ତା ଭଗବାନ ସେବା ନ ଲାଗିଲା ତାର ବିଷୟର ପ୍ରତିକ୍ରିୟା ରହିଛି, ନାରୀଟା ସେ ବିଷୟ ସେ ଯଦି ଭଗବାନଙ୍କ ସେବାରେ ନ ଲାଗିଲା, ସ୍ତ୍ରୀ ଯଦି ଭଗବାନଙ୍କ ସେବା ନ ଲାଗିଲା, ପିତା ମାତାର ସେବା ନ ଲାଗିଲା, ସେ ତୁମ ପାଇଁ ବିଷୟ ହବ, ପୁତ୍ରଟା ବିଷୟ, ଯାହା ଭଗବାନଙ୍କ ସେବାରେ ନ ଲାଗିବ ତାର ବିଷୟର ପ୍ରତିକ୍ରିୟା ତୁମକୁ ଦବ, ଆଉ ତୁମ ଦେହଟା ବି ବିଷୟ ସେ ଶୁଭ ହବ, ଯଦି ଭଗବାନ ସେବା ନ ଲଗେଇ ପାରିବ ଏ ଦେହକୁ ତୁମକୁ ଟାଣିକି ନେଇ ଖାଇବ, ଏ ବଡ଼ ଭୟଙ୍କର ଜିନିଷ, ମନ ସଂଯମ କରିବାକୁ ଦବନି, କ'ଣ କରିବ, ବର୍ତ୍ତମାନ ତ ବର୍ଣ୍ଣାଶ୍ରମ ଧର୍ମଟା ଭାଙ୍ଗି ଯାଉଛି ନା, ଆମେ ସବୁ ଦେଖିଛୁ, ଆମର ମୋର ବାରମ୍ବାର ସବୁ ଛୋଟ ପିଲାର ବେଳର କଥା ମନେ ପଡ଼ୁଛି, କେତେ ଉପବାସ ମା ମାନେ ସବୁ କେତେ ଉପବାସ କରନ୍ତି, କେତେ ଥର ଠାକୁର ପୂଜା କରନ୍ତି, କେବେ ବି ତୁଳସୀରେ ଜଳ ନ ଦେଇ ଠାକୁର ପୂଜା ନ କରି କେବେ କିଛି କିଛି ଭୋଜନ କରିବେ, କେବେ ବି ନାହିଁ, ତାପରେ ଗୋଟେ ଜେନେରେସନ ଚାଲିଲା, ବୁଢ଼ୀମାନେ ସେ ପାନ ଖାଇବା ଆରମ୍ଭ କଲେ, ଚା ଖାଇବେ, ଟିକେ ଚା ଆଣିଲେ ସକାଳୁ ଟିକେ ଚା ଖାଇବେ, କେବେ ବି ସେମାନେ ଖାଇବେନି, ପାଣି ବି ପିଇବେନି, ଆମର ମା ମାନେ ଯେଉଁ ଥିଲେ କେବେ ପାଣି ବି ପିଇବେନି, କହିବେ ନା ନାଇଁ ତୁଳସୀରେ ଜଳ ଦିଆ ହେଇନି, ଆରେ ତାଙ୍କର ସତୀତ୍ୱ ଥିଲା, ଜୁଇଁ ପାଖରେ ଜୁଇଁକି ଦେଖିଲେ ନା ମୁଣ୍ଡରେ ଏଡ଼ବଡ଼ ଲୁଗା, ଆମେ ସବୁ ଛୋଟ ଛୋଟ ପିଲା ଥିବୁ, ଆମକୁ ମା ତୁ ଲୁଗା କାହିଁକି ଗୋଟେ ମୁଣ୍ଡରେ ଦଉଛୁ, ସେ ଭିଣୀ ଆସିଲା ଲୁଗା କାହିଁକି, ତୁ ତାଙ୍କ ମୁଣ୍ଡରୁ ଲୁଗା କାଢ଼ିବି, ସେ ଖାଇ ର ଗାଁରେ ଯଦି କିଏ ବଡ଼ ଲୋକ ଯାଉଛି ନା ମୁଣ୍ଡରୁ ଏଡ଼ବଡ଼ ଲୁଗା ଦେଇଦେବେ, ଆରେ ତାଙ୍କ ଚାଷ୍ଟିଟି ଥିଲା, ସତୀତ୍ୱ ଥିଲା, ତାଙ୍କର ପୁଅ କେବେ ମଦ୍ୟପ ହେବେନି, କିଏ ମଦ୍ୟପ ନୁହନ୍ତି, ନିଶା ବି କିଏ ଖାଆନ୍ତିନି, ତାଙ୍କର ସତୀତ୍ୱ ଗୁଣ ରହିଛି, ଆଉ ତୁମେ କେମିତି ତୁମେ ଖାଲି ପାଠ ପଢ଼େଇ ଦେଇକି ତୁମର ନିଜର ଚରିତ୍ର ତୁମର ନିଜର ବର୍ଣ୍ଣାଶ୍ରମ ଧର୍ମକୁ ତୁମେ ମାନୁନ, ତୁମେ କେମିତି ଆଶା କରୁଛ ତୁମର ପିଲା ଛୁଆ ଭଲ ହେବ ବୋଲି, କେବେ ବି ହେଇପାରିବେନି, ଆଉ ଯଦି ତୁମେ ଯଦି ଭୁଲରେ ଏଇଟା ହେଇଯାଇଛି ବା କାମନାବଶତଃ ହେଇଯାଇଛି, କେବଳ ଗୋଟିଏ ରାସ୍ତା ତାକୁ ଏଇ ଭକ୍ତି ରାସ୍ତାକୁ ଆସ, କେବଳ ଗୋଟିଏ ରାସ୍ତା ଅଛି, ଆଉ କେହି ତୁମକୁ ଚେଞ୍ଜ କରିବେ, ବିଶ୍ୱର କୌଣସି ବୈଜ୍ଞାନିକ ପଦ୍ଧତି ଆଧ୍ୟାତ୍ମିକ ଦର୍ଶନ ବଡ଼ ବଡ଼ ଲୋକମାନେ ଦାର୍ଶନିକ ପଣ୍ଡିତ ଜ୍ଞାନୀ ତୁମ ଜୀବନକୁ କେବେ ପରିବର୍ତ୍ତନ କରିପାରିବେନି। ମୁଁ ପ୍ରଥମରୁ ଯେଉଁଟା କହୁଥିଲି, ତୁମ ଭିତରେ ଯେଉଁ ସୈତାନ ମାନେ ଅଛନ୍ତି ସାର୍, ବହୁତ ପାୱାରଫୁଲ, ତାଙ୍କୁ କେହି କେହି କରିପାରିବେ। କେବଳ ହରିନାମ ଟିକେ କରିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଧର୍ମର ଧର୍ମ ଗୋଟେ ଅଙ୍କୁଶ ଭଳିଆ, ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି ତରିବାକୁ ଏଇ ସଂସାର ବାରିଦି, ଧର୍ମ ଏକ ସିନା ମହତ ପଣିଆ ଆଉ ସବୁ କଥା ଅଢ଼େଇ ଦିନିଆ। ଓଡ଼ିଆ ଲୋକ କବି ସବୁ କମ୍ କଥା ଲେଖିଛନ୍ତି, ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି ତରିବାକୁ ଏଇ ସଂସାର ବାରିଦି। ଓଡ଼ିଆର ଯେଉଁ ୱାର୍ଡିଂ ଗୁଡ଼ାକ ଆମେ ସବୁ ପଢ଼ୁଥିଲୁ ସେଗୁଡ଼ାକ, ଆଉ ଧର୍ମ ଗୋଟେ ପୋତନା ଭଗବାନ ତିଆରି କରିଛନ୍ତି ଆଉ ସଂସାର ବାରିଦିକୁ ପାର ହେବା ପାଇଁ। ଆଉ ଧର୍ମ ଏକ ସିନା ମହତ ପଣିଆ, କଣ ବୁଝିଲ ବାବୁ? ଆଉ ଆଉ ଯାହା କରୁଛ ସବୁ ବେକାର, ଖତ ଗଡ଼ିଆରେ ଯାହା ପକେଇ ଦିଆଯାଉଛି କଣ ହବ? ଖତ ଗଡ଼ିଆରେ ଭଲ ପରିବା ପକା, ପଚା ପରିବା ପକା, ଯାହା ଖତ ଗଡ଼ିଆରେ କଣ ହବ? ସବୁ ସବୁ ଖତ। ଧର୍ମ ଛଡ଼ା ଯାହା ତୁମେ କର, ହରିନାମ ଭଗବାନଙ୍କ ଭକ୍ତି ଛଡ଼ା ଯାହା ଜୀବନରେ, କୋଠା ବାଟି ବିଲ୍ଡିଂ ଝିଅ ବାହାଘର ପୁଅ ବାହାଘର ଯାହା ସବୁ କରିଛ, ସବୁ ବେକାର, କିଛି ତୁମର କଲ୍ୟାଣ ହବନି। ଜୀବନ କଣ କଲ୍ୟାଣ? ତୁମ ସାଙ୍ଗରେ କେମିତି ସେଇଟା, ସେ ଧର୍ମ ଏକ ପୁତ ଗଢ଼ିଛନ୍ତି ବିଧି ତରିବାକୁ ଏଇ ସଂସାର ବାରିଦି, ଧର୍ମ ଏକ ସିନା ମହତ ପଣିଆ, ଏଇଟା ଗୋଟିଏ ମହତ ଜିନିଷ ନା। ଆଉ ତୁମେ ସମାଜରେ ବର୍ତ୍ତମାନ ସମସ୍ତଙ୍କୁ ହୀନ ମନେ କରୁଛନ୍ତି, ଧର୍ମଟାକୁ କଣ? ଧର୍ମଟା କିଛି ନାହିଁ, ଟଙ୍କା, ଧର୍ମ ଜାଗାରେ ଧନୁକୁ ରଖା ହେଇଛି, ଧର୍ମ ଉଡ଼ିଗଲା, ଧର୍ମ ଜାଗାରେ ଧନୁକୁ ରଖା ହେଲା, ଆଲୋକ ଶାନ୍ତିରେ ରହିଯିବ କେବେ ବି ନାହିଁ। ଏରା ସବୁ ପୁରା ଭୟଙ୍କର ସମାଜ ବର୍ତ୍ତମାନ ସବୁ ସୃଷ୍ଟି ହବ, ବର୍ଣ୍ଣଶଙ୍କର ସବୁ ହେବେ, ଉତ୍ପାତ ସବୁ। ଏଇଟା କଣ, ଏଇଟା ବ୍ରାଉନ ସୁଗାର ଗୋଟେ କଣ? ମୁଁ ତ ଜାଣି ଦେଖିନି, ଏଇଟା ଜାଣିନା ଆମ ଜୀବନର କାରଣ, ନିଶା ତମେ ଖାଇନ, ଆମେ କଣ ଜାଣିବୁ? ଧଳା ଜହର ବୋଲି ଲେଖୁଛନ୍ତି ବ୍ରାଉନ ସୁଗାର, ଛୋଟ ଛୁଆ ଗୁଡାକ ବା 8 ବର୍ଷ 10 ବର୍ଷ 15 ବର୍ଷର ଛୁଆ ସବୁ ବିଜନେସ କରୁଛନ୍ତି, 50 ଲକ୍ଷ 40 ଲକ୍ଷ। ଏବଂ ମୁଁ ଏଗୁଡ଼ା ଜାଣିନଥିଲି, ମୁଁ ଏ ଲୋକାଲ ଟ୍ରେନରେ ଯାଏ, ମୁଁ କାହିଁ ଲୋକ ଗୁଡ଼ା ମୁଁ ଏଗୁଡ଼ା ମୁଁ ତ ଆଗରୁ ପେପର ମୋଟେ ପଢ଼େନି ନା, ପେପର ମରିଲା ପ୍ରଥମ ଶତ୍ରୁ। ଏ ଭୁବନେଶ୍ୱରରେ ଦାୟିତ୍ୱ ନ ନିଏ ପେପର ନ ପଡ଼େ, କାରଣ ପେପର ସବୁବେଳେ ବାହାରିବ ନା, ଆଜି ଆମେ ସେଠାରେ ରହିଛୁ, କ'ଣ ହେଲା, କେଉଁଠି ଭାଙ୍ଗିଲା, ବିଏମ୍ସି କ'ଣ କରିବ, ସେଦିନ ପେପର ପଡ଼ିଲି ନା, ମୋ ଜୀବନ ପେପର କେବେ ପଡ଼େ। ଏଇ ଯେଉଁ କଟକ ଷ୍ଟେସନରେ ବସିବି, ମୁଁ ବାଲେଶ୍ୱର ଯାଏ ସବିରା, ମାଗଣା ଟ୍ରେନରେ ଯିବି, ସେ ଲୋକାଲ ଟ୍ରେନଟା ଆସିବ ପୁରୀ, ପୁରୀ ସେଇଟା କ'ଣ ସେଟା ଭୁବନେଶ୍ୱର ଆସେ ନା, ନା ସେଟା କଟକ ଯାଏ ନା, ଭୁବନେଶ୍ୱରରୁ ପଳେଇ ଆସିବ ଏଠିକି, କ'ଣ ସେଇଟା ବୁଲିକି ନରାଜ ହେଇକି ଆସେ ଆମର ଏଇଟା, ମୁଁ ପୁରୀ ହାଉଡ଼ା ଯେଉଁ ପାସେଞ୍ଜରଟା ମୁଁ ଦେଖିଛି, ଛୋଟ ଛୋଟ ଛୁଆ ଗୁଡ଼ା ସେ କପଡ଼ାରେ ଗୁଡ଼ା କ'ଣ ଖାଲି କପଡ଼ାକୁ ଚୋବୁଥିବେ, ଏମିତି ଏମିତି ପତଳା, ମୁଁ ଏଇଟା କି ଜାଣିନି କ'ଣ ଏଇଟା କ'ଣ କ'ଣ ଗୁଡ଼ା ଛୋଟ ଛୁଆଟା ପୁରା କମ୍ ବୟସରେ ପିଲା। ତାପରେ ବୁଝୁ ବୁଝୁ ଛୁଆଙ୍କୁ ପଚାରିଲେ ସେ କ'ଣ ଗୋଟେ ନିଶା ନା କରିଗଲେ, ଏଗୁଡ଼ାକ ଆଜ୍ଞା ଖାଉଛୁ, ଛୋଟ ଛୁଆ ଗୋଟା ଷ୍ଟେସନ ରହୁଛନ୍ତି, ଚୋରି ଡକାୟତ କେଉଁଠି କ'ଣ କରୁଛନ୍ତି, କେଉଁଠି ପଳେଇଦିନି ଭୁଲିଦିନି, କେଉଁଠି ଲୁହା ଫୁଆ ବିକା ବିକି କରିକି ସେମାନେ ସବୁ ଖାଇଲେ। ଭୟଙ୍କର ଅବସ୍ଥାନ ବର୍ତ୍ତମାନ, ଯେଉଁ ଭଲ ଶିକ୍ଷିତ ଘର ଛୁଆମାନେ ସବୁ ନିଶାସକ୍ତ ହେଇକି ଡ୍ରଗ୍ସ ଫ୍ରଗ୍ସ ଗୁଡ଼ା ସବୁ ଖାଇଲେଣି ନା, କ'ଣ ଏ ସ୍ପିରିଟ୍ଟା କାହିଁକି ରହିବନି? ଏଟା ବର୍ଣ୍ଣଶଙ୍କର ହେଇଯିବି ସବୁ, ବର୍ଣ୍ଣାଶ୍ରମ ଧର୍ମଟା ତୁମେ ନ ମାନିଲେ ତୁମର ତ ସ୍ୱଭାବଟା ସେଇଟା ରହିଲା, ଯେଉଁଟା କାଲି ମୁଁ କହୁଥିଲା ସଂସ୍କାରଟା ସେଇଟା ରହିଲା, ତୁମ ସଂସ୍କାର ଟାଣି ନବ ସେଇଠିକି ଆଉ ତୁମେ ଅଟକେଇବ କ'ଣ? କେହି ପାରିବନି। ସେତେ ମାତା ପିତାମାନେ ବହୁତ ସାବଧାନ ରହିବା ଦରକାର, ଆଉ ବୈବାହିକ ପ୍ରଥାଟାକୁ ବହୁତ ଶୃଙ୍ଖଳିତ ଭାବରେ ରଖିବା ଦରକାର। ଏଇଟା ୟା ପ୍ରତି ଯଦି ସମାଜ ଧ୍ୟାନ ନ ଦେବ, ଏଇ ଯେ ଅର୍ଜୁନଙ୍କ ଯୁକ୍ତିଟା ପୁରା 100% ତୁମେ ବଞ୍ଚିପାରିବନି। ଦୋଷୀ ଉତ୍ପୀଡ଼ିତ ଦୋଷୀ ଭଳିଆ ହେଇଯିବେ, ଦେଖୁନା କ'ଣ ହେଉଛୁ ସବୁ, ରାତିରେ ମଦ ଖାଇକି ଓ ହାଲା ଏଇ ବଦମାସ କରୁଛନ୍ତି ସବୁ, ଭାଗବତ ଲେଖାଇନି ଆଉ ସେ ଶ୍ଳୋକ ଲେଖାଇଛନ୍ତି ନା, ବେଦ ପାଖଣ୍ଡ ଦୋଷିତା ରାଜନଶ୍ୟ ପ୍ରଧାନ ବକ୍ଷା ଶିଷ୍ଣ ଦୋର ପଦାତ ଜନପଦା ଦସ୍ୟୁ ଦସ୍ୟୁ ସୃଷ୍ଟା ଜନପଦା ବେଦ ପାଖଣ୍ଡ ଦୂଷିତା ରାଜନଶ୍ୟ ପ୍ରଜାବକ୍ଷା ଶିଷ୍ଣ ଦୋର ପରା ଦ୍ୱିଜା କଳିଯୁଗ ଭବିଷ୍ୟତମାନ ଲେଖା ହେଲା। ଦସ୍ୟୁ ଉତ୍କୃଷ୍ଟ ଜନପଦା, ଜନପଦ ମାନେ କ'ଣ ଗାଁ ଗୁଡ଼ାକ, ଗାଁ ଗୁଡ଼ାକ ଦସ୍ୟୁ ବେଶୀ ବଢ଼ିବେ। ଟାଉନର ବଦମାସ କଲେ କ'ଣ ପୋଲିସ ରହିଲା 24 ଘଣ୍ଟା ଇଏ କହୁଛେ ନା, ଭାଗବତରେ ଲେଖା ହେଇଛନ୍ତି ବା ଦସ୍ୟୁ ଉତ୍କୃଷ୍ଟ ଜନପଦା। ବର୍ତ୍ତମାନ ଯେତେ ଗଣ୍ଡଗୋଳ ମର୍ଡର ନିଶା ଗୁଡ଼ା କେଉଁଠି ବେଶୀ ଚାଲିଛି, ଯେଉଁ ଗ୍ରାମ ଗ୍ରହଣ ଚାଲିବ, ଭାଗବତରେ ଲେଖା ହେଇଛନ୍ତି ଆଉ ଦସ୍ୟୁ ଉତ୍କୃଷ୍ଟ ଜନପଦା, ଜନପଦ ମାନେ ଗ୍ରାମ, ଗ୍ରାମମାନଙ୍କର ଦସ୍ୟୁମାନଙ୍କର ସଂଖ୍ୟା ବେଶୀ ବଢ଼ିବ। ବେଦେ ପ୍ରାଖଣ୍ଡ ଦୂଷିତା, ବେଦଟାକୁ ପାଖଣ୍ଡ ମାନେ ନଷ୍ଟ କରିଦେବେ, ସାଧୁବେଶ ଧରିଥିବେ ସବୁ ଓଲଟା କାମ କରିବେ, ଭାଗବତ ସୁଖଦେବ କହୁଛନ୍ତି, ଆଉ ଆମେ ଛୋଟ କଥା ମାନିବୁ? ଏସବୁ ସାଧୁ ବେଶରେ ପଳେଇ ଆସିବେ, ଏଗୁଡ଼ା ପାଖଣ୍ଡ ଗୁଡ଼ାକ, ତାଙ୍କର ସଂସ୍କାର କିଛି ନାହିଁ, ଏଟା ସାଧୁ ବେଶ ଧରିକି ସବୁ ପର ନାରୀ ପର ଧନ ଏଥିରେ ମାତିବେ, ମାତିକି ନଷ୍ଟ କରିବେ ତୁ। ବେଦେ ପାଖଣ୍ଡ ଦୋଷିତା ରାଜନଶ୍ଚ ପ୍ରଜାଭକ୍ଷା, ପ୍ରଜା ଗୁଡ଼ାକୁ ଖାଇବା ରାଜା। ଦେଖୁ ନାହିଁ ଶହ ଶହ କୋଟି ଟଙ୍କା ଆଣିକି ସବୁ ସୁଇଜର ବ୍ୟାଙ୍କ ରଖିଛନ୍ତି, ଟ୍ୟାକ୍ସ ପକେଇକି ସବୁ ଲୋକଙ୍କୁ ପଇସାକୁ ଖାଇ, ଲୋକ ଭାରି ଖୁସି, ଆମକୁ ଦେଇଦେଲେ କ'ଣ ସବସିଡ଼ି ଦେଇଦେଲା, ତୁ ସବସିଡ଼ି ତା ଘରୁ ଆଣିକି ଦେଲା, ତୁମକୁ ସବସିଡ଼ି ଦେବ, ଡାଲିବାଲା କହିବ ଡାଲି ରେଟ୍ ବଢ଼ା, ତା କତୁରୁ ସବସିଡ଼ି ଚାଲି ଆସିଲା। ଏ କ'ଣ ବନ୍ୟା ହେଲା, ତୁମକୁ ପଇସା ଦେଇଦେଲା, ତୁମ ମନ ଭାରି ଖୁସି, ପେଟ୍ରୋଲ ରେଟ୍ କେତେ ହେଇଗଲା, ଲୋକ ବୁଝିବାର ନାହିଁ। ରାଜନଶ୍ଚ ପ୍ରଜା ଭକ୍ଷା, ରାଜାମାନେ ପ୍ରଜାକୁ ଖାଇବେ, ଶିଷ୍ଣୋଦର ପରାଦ୍ୟୁଜା, ବ୍ରାହ୍ମଣ ମାନେ ରହିବେ, ସେମାନଙ୍କର ବ୍ରହ୍ମତ୍ୱ କିଛି ରହିବେନି, ଖାଲି ଶିଷ୍ଣୋଦର, ଖାଲି ପଇସା କେମିତି ଆଣିବା, ପେଟ ପୋଷିବା, ଭାଗବତ ବାଣୀ ସବୁ ରହିଛି ନା, ଆଉ ବର୍ଣ୍ଣାଶ୍ରମ ଧର୍ମ ସବୁ ଭାଙ୍ଗିଯିବ, ଗାଁ ଗହଳି ସବୁ ଭଲ ସୁସ୍ଥ ସମାଜ ଥିଲା। ଆମେ ସବୁ ଛୋଟ ପିଲାବେଳେ ଦେଖିଛୁ କେତେବେଳେ ଗରିବ ଘର, ମୋର ପିଲା ପିଲାବେଳର କଥା ମୋର ପୁରା ମନେ ପଡ଼ୁଛି, ମୋତେ ଏତେ ଦୁଃଖ ପିଲାକୁ ଯେଉଁଭଳି ଚିନ୍ତା କରି ସମାଜରେ କ'ଣ ମଣିଷ ବଞ୍ଚିବ, ଏଇଟା ପୁରା ତ ନଷ୍ଟ ହେଇଗଲା ନା, ଆମେ ଦେଖିବା ଜିନିଷ ସବୁ ନଷ୍ଟ ଲାଗେ ଭଳିଆ ଲାଗିଲାନି। ଏମାନେ କ'ଣ ଭାଗଭକ୍ତି କରିବେ, କରିପାରିବେନି, ଆଉ କରିପାରିବେନି। ମହାପ୍ରଭୁ ଆଚାର୍ଯ୍ୟ ମାନେ କହିଛନ୍ତି ନା, ଯାହା ହେଲେ ତ ଉଦ୍ଧାର ହେବେ ସେମାନେ, ମାନେ ଲୋକମାନେ ଏତେ ଏ ଯେଉଁ ନିଚ ଯେଉଁମାନେ ଟିକେ ଲୋୟର କାଷ୍ଟ ଲୋକ, ସେମାନେ ଆସିକି ଦୁଆର ମୁହଁରେ ବସିବେ, କେବେ ଘର ଭିତରୁ ପଶି ଆସିବେନି, ବଡ଼ ବଡ଼ କଥା କହିବେନି, କେତେ ସମ୍ଭ୍ରମ ସେମାନେ, ଏବେ ବି ଗାଁ ଗହଳି ଲୋକମାନଙ୍କର ଗୋଟେ ସମ୍ଭ୍ରମ ତାର ଅଛି। ଆଉ ସେ ଜେନେରେସନ ପଳଉଛି, ଏଗୁଡ଼ା ତ ସବୁ ବର୍ଣ୍ଣସଂ ଗଳ ମାଡ଼ି ଆସିଲେଣି, କୁଆଡ଼େ କୁଆଡ଼େ ବଦମାସ, କିଏ କାହାକୁ ମାନିବାନି, ବାପ ବାପକୁ ତ ମାନୁନାହାନ୍ତି, ଆଉ ବାପକୁ ଟିକେ ବାଡ଼େଇକି ସାହାଯ୍ୟ କରିଦେଉଛନ୍ତି, ଆଉ ତୁ କ'ଣ କହିବ, ପିତାକୁ ଯିଏ ମାନୁନି ଆଉ ସେ ସମାଜରେ କ'ଣ, ସମାଜକୁ କ'ଣ କଣ୍ଟ୍ରିବ୍ୟୁସନ୍ ଦେବ, ଆଉ ଏଗୁଡ଼ା ହବ ସେ ବର୍ଣ୍ଣାଶ୍ରମ ଧର ଭାଙ୍ଗିଯିବ, ଆଉ କଳିଯୁଗ ଏଇଟା ମାଡ଼ିଯିବ, ଅର୍ଜୁନଙ୍କ ଯୁକ୍ତିଟା ଏମିତି ଆଉ ଆଇଡି କହିଲେ ବା ଦୋଷରେ ଏତେ କୋଳା ଘ୍ରାଣ ବର୍ଣ୍ଣଶଙ୍କର କାରକେ ଉଚ୍ଛେଦ୍ୟନ୍ତ ଜାତି ଧର୍ମ କୁଳ ଧର୍ମ ଅଛି ଶାଶ୍ୱତ। ମାନବତାର ଜୀବନର ପରମଗତି ଲାଭ କରିବା ନିମିତ୍ତ ସନାତନ ଧର୍ମ ଆଉ ବର୍ଣ୍ଣାଶ୍ରମ ଧର୍ମର ବ୍ୟବସ୍ଥା କରାଯାଇଛି। ବର୍ଣ୍ଣାଶ୍ରମ ଧର୍ମଟା ବହୁତ ଇମ୍ପୋର୍ଟାଣ୍ଟ ନା, ବର୍ଣ୍ଣାଶ୍ରମ ଧର୍ମ ନ ରହିଲେ ସଂସ୍କାରଟା କେଉଁଠୁ ରହିବ? ଆମେ ଯେଉଁ କହୁଛୁ ଭକ୍ତି କରିଦେବା, ଭକ୍ତି କ'ଣ ଡାଇରେକ୍ଟ କରିପାରିବ ଜଣେ, ତାର ବର୍ଣ୍ଣାଶ୍ରମ ସଂସ୍କାରଟା ଠିକ୍ ନଥିଲେ ସେ ଭକ୍ତି କରିପାରିବନି, ତା ବହୁତ କଷ୍ଟ ହବ, କରିପାରିବନି ନୁହେଁ, କଷ୍ଟ ବହୁତ ହବ। ଏମିତି ଛାତଟା, ଆମେ ଛାତଟାକୁ ଇଏ ପକେଇବାନି, କ'ଣ ସେଣ୍ଟ୍ରିଙ୍ଗ, ସେଣ୍ଟ୍ରିଙ୍ଗ କହୁଛନ୍ତି ନା, ପ୍ଲାଏ ଦେଇକି ଯେଉଁ କାଠ ତୁମେ ଦେଉଛ, ତୁ ତୁ ଛାତ ପକେଇବ, ହବ ହବନି, ଏକୋଇଶ ଦିନ ପର୍ଯ୍ୟନ୍ତ ତାକୁ ରଖିବାକୁ ପଡ଼ିବ, ପାଣି ସିଏ ଧରୁଛି ନା, ଆଉ କେତେ ଲୋକଟା କିଏ ଧରୁଛି ବର୍ତ୍ତମାନ, ଏ ଯେଉଁ ଛାତଟା ବର୍ତ୍ତମାନ ଠିଆ ହେଇଗଲା, ସେଣ୍ଟ୍ରିଙ୍ଗଟା ପ୍ରଥମ କରାହେଇଛି ନା, ଆଉ ସେଇଟା ଇମ୍ପୋର୍ଟାଣ୍ଟ, ସେଇଟା ନ ରହିଲେ କୋଲାପ୍ସ କରିଯିବ, ତାପରେ ତୁମେ କାଟିଦିଅ। ବର୍ଣ୍ଣାଶ୍ରମ ଧର୍ମର ନୀତି ଗୁଡ଼ା ଯେଉଁଟା ରହିଲା ସେଟା ସଂସ୍କାର ପ୍ରଥମେ, ତା ଫାଉଣ୍ଡେସନ ଉପରେ ଯିବ, ସେଥିପାଇଁ ଆମର ବର୍ଣ୍ଣାଶ୍ରମ ଧର୍ମଟା କ'ଣ, ଦୈବୀ ବର୍ଣ୍ଣାଶ୍ରମ, ଆମର ଦୈବୀ ବର୍ଣ୍ଣାଶ୍ରମ ଧର୍ମ ଅଛି ନା, ଆଉ ତୁମର ଯେଉଁ ଗୁଣ ଅଛି ସେ ଗୁଣ ଦ୍ୱାରା ଭଗବାନଙ୍କୁ ସନ୍ତୋଷ କର, କାଟିପାରିବନି ସବୁ ଜିନିଷ, ହଠାତ୍ କିଣି କେହି ଚେଷ୍ଟା କରିବେନି ମୁଁ ଶୁଦ୍ଧ ଭକ୍ତି ଆଚରଣ କରିଦେବି, ନାଇଁ ନାଇଁ ହବନି। ଆଚାର୍ଯ୍ୟମାନେ ଆଜି ସେ ବସିକି ବସିକି ଚିନ୍ତା କରୁଥିଲେ, ଆଚାର୍ଯ୍ୟମାନେ କେତେ ସାଇଣ୍ଟିଫିକାଲି ପ୍ରତ୍ୟେକ ଜୀବକୁ ସାହାଯ୍ୟ କରିବା ପାଇଁ ଗୋଟେ ବ୍ୟବସ୍ଥା କରିଛନ୍ତି। ଆମର ଲାଷ୍ଟ ଜିନିଷ ହେଲା ସର୍ବଧର୍ମାନ ପରିତ୍ୟଜ, ସବୁ ଛାଡ଼ିଦିଅ, କିନ୍ତୁ ସେ ଆଚାର୍ଯ୍ୟମାନେ ପୁଣି ବିବାହ କରୁଥିଲେ କି ନାହିଁ, ସ୍ୱାମୀ ସ୍ତ୍ରୀ ବିବାହ କରୁଥିଲେ, ବିବାହ ସେ ଜାଣିଛନ୍ତି ଲାଷ୍ଟ ଜିନିଷ ହେଉଛି ସବୁ ଧର୍ମ ଛାଡ଼ି ଭଗବାନଙ୍କର ଶରଣ ନେବା, ପୁଣି ଗୋଟେ ଜୀବକୁ ବିବାହ ପ୍ରଥାରେ କାହିଁକି କାହିଁ ବିବାହ କରୁଛନ୍ତି, ଇଏ ଇଏ ସର୍ବଧର୍ମକୁ ଯାଇପାରିବେ ନାହିଁ, ତାଙ୍କର କାମନା ରହିଛି, ଠିକ୍ ଅଛି ବିବାହ ହୁଅ, ବିବାହ ଠିକ୍ ଠାକୁର ଡାକ, କିନ୍ତୁ ଅଲ୍ଟିମେଟ୍ ଜିନିଷ ଅନ୍ତିମ ଜିନିଷ ହେଲା ପୁଣି ସେ ଶରଣକୁ ଆସିବ, ଭଗବାନ ସବୁ ଛାଡ଼ିକି ଭଗବାନଙ୍କର ଶରଣକୁ ଆସିବ, ସମସ୍ତଙ୍କୁ ସାହାଯ୍ୟ କରାହଉଛି ନା ଏଥିରେ। ଆଉ ତେଣୁ ଅର୍ଜୁନ ୟା ପରେ ଆଉ ଯୁଦ୍ଧ କରିବେନି, ମନା କରିଦେବେ, ମୁଁ ଆଉ ଯୁଦ୍ଧ କରିବିନି, ତାପରେ ଆରମ୍ଭ ହବ ଆତ୍ମତତ୍ତ୍ୱ ଆଉ ଦ୍ୱିତୀୟ ଅଧ୍ୟାୟ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାଣ।